ଯୋହନ ଲିଖିତ ସୁସମାଚାର ଯୋହନ ଏକ ସକଳ ସୃଷ୍ଟିର ପୂର୍ବେ ବାକ୍ୟ ଥିଲେ, ଈଶ୍ୱରଙ୍କ ସଙ୍ଗରେ ସେ ଅବସ୍ଥାନ କରୁଥିଲେ, ସେ ଓ ଈଶ୍ୱର ଏକ ଥିଲେ। ସୃଷ୍ଟିର ପ୍ରାରମ୍ଭରୁ ସେହି ବାକ୍ୟ ହିଁ ଈଶ୍ୱରଙ୍କ ସଙ୍ଗରେ ଥିଲେ, ପୁଣି ସେହି ବାକ୍ୟ ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟି କଲେ, ତାଙ୍କ ବିନା କିଛି ହିଁ ସୃଷ୍ଟି ହୋଇନାହିଁ। ସେହି ବାକ୍ୟ ଥିଲେ ଜୀବନର ଉତ୍ସ ଓ ସେହି ଜୀବନ ହିଁ ମାନବ ଜାତିର ଜ୍ୟୋତି। ସେହି ଜ୍ୟୋତି ଅନ୍ଧକାର ମଧ୍ୟରେ ସଦା ଦୀପ୍ତିମାନ, ଅନ୍ଧକାର ତାକୁ କଦାପି ନିର୍ବାପିତ କରିପାରେ ନାହିଁ। ଏହି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବାକୁ ଯୋହନ ନାମକ ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ପ୍ରେରଣ କରିଥିଲେ। ସମଗ୍ର ମାନବ ଜାତି ଏହି ସମ୍ବାଦ ଶୁଣି ଯେପରି ବିଶ୍ୱାସ କରିବେ, ସେଥିପାଇଁ ଯୋହନ ଆସିଥିଲେ। ଯୋହନ ନିଜେ ସେହି ଜ୍ୟୋତି ନଥିଲେ, କିନ୍ତୁ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବାକୁ ଆସିଥିଲେ। ଯେଉଁ ଜ୍ୟୋତି ଜଗତକୁ ଆସି ସମଗ୍ର ମାନବ ଜାତିକୁ ଆଲୋକିତ କରେ, ତାହା ହିଁ ପ୍ରକୃତ ଜ୍ୟୋତି। ସେହି ବାକ୍ୟ ଜଗତରେ ଥିଲେ, ତାଙ୍କ ଦ୍ୱାରା ଜଗତ ସୃଷ୍ଟ ହୋଇଥିଲା, ତଥାପି ଜଗତ ତାଙ୍କୁ ଚିହ୍ନିଲା ନାହିଁ। ସେ ତାଙ୍କ ନିଜ ରାଜ୍ୟକୁ ଆସିଲେ, ଅଥଚ ତାଙ୍କ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ। କିନ୍ତୁ ଯେଉଁମାନେ ତାଙ୍କୁ ଗ୍ରହଣ କରି ତାଙ୍କଠାରେ ବିଶ୍ୱାସ କଲେ, ସେମାନଙ୍କୁ ସେ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ଦେଲେ। ସ୍ୱାଭାବିକ ଭାବେ ଅର୍ଥାତ୍ ମାନବୀୟ ପିତାଙ୍କଠାରୁ ଜାତ ହେବା ଦ୍ୱାରା ଏମାନେ ଈଶ୍ୱରଙ୍କର ସନ୍ତାନ ହୋଇନାହାନ୍ତି, ସ୍ୱୟଂ ଈଶ୍ୱର ଏମାନଙ୍କର ପିତା। ସେହି ବାକ୍ୟ ମାନବ ଶରୀର ଧାରଣ କରି ଆମ ସହିତ ଜୀବନଯାପନ କଲେ। ସେ ଅନୁଗ୍ରହ ଓ ସତ୍ୟତାରେ ପରିପୂର୍ଣ୍ଣ ଥିଲେ। ଈଶ୍ୱରଙ୍କର ଅନନ୍ୟ ପୁତ୍ର ସ୍ୱରୂପେ ସେ ଯେଉଁ ଅଲୌକିକ ମହିମା ପାଇଥିଲେ, ତାହା ଆମେ ଦେଖିଲୁ। ତାଙ୍କ ସମ୍ପର୍କରେ ସାକ୍ଷ୍ୟ ଦେଇ ଯୋହନ ଉଚ୍ଚସ୍ୱରରେ କହିଲେ, ଏହାଙ୍କ ବିଷୟରେ ମୁଁ କହୁଥିଲି, ମୋ ପରେ ଆସିଥିଲେ ସୁଦ୍ଧା ଏ ମୋଠାରୁ ମହାନ, କାରଣ ମୋର ଜନ୍ମ ପୂର୍ବରୁ ତାଙ୍କର ସ୍ଥିତି ଅଛି। ତାଙ୍କ ପୂର୍ଣ୍ଣତାରୁ ଆମେ ଅନୁଗ୍ରହ ଉପରେ ଅନୁଗ୍ରହ ପାଇଛୁ। ଈଶ୍ୱର ମୋଷାଙ୍କ ଦ୍ୱାରା ବିଧିବ୍ୟବସ୍ଥା ପ୍ରଦାନ କଲେ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ଜଗତକୁ ଆସିଛି। କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ, ତାଙ୍କ ସହିତ ଥିବା କେବଳ ତାଙ୍କର ଅଦ୍ୱିତୀୟ ପୁତ୍ର ତାଙ୍କୁ ପ୍ରକାଶ କରିଛନ୍ତି। ଜେରୁସାଲମର ଇହୁଦୀ କର୍ତ୍ତୃପକ୍ଷ କେତେଜଣ ଧର୍ମଯାଜକ ଓ ଲେବୀୟମାନଙ୍କୁ ଯୋହନଙ୍କ ନିକଟକୁ ପଠାଇଲେ। ସେମାନେ ତାଙ୍କୁ ପଚାରିଲେ, ଆପଣ କିଏ? ଏ କଥାର ଉତ୍ତର ଦେବାକୁ ଦ୍ୱିଧା ନ କରି ଯୋହନ ସ୍ପଷ୍ଟ ଭାବରେ ଜଣାଇଦେଲେ, ମୁଁ ମସିହ ନୁହେଁ। ସେମାନେ ପୁଣି ତାଙ୍କୁ ପ୍ରଶ୍ନ କଲେ, ତେବେ ଆପଣ କିଏ? ଆପଣ କ'ଣ ଏଲିୟ? ଯୋହନ ନାହିଁ କରିବାରୁ ସେମାନେ ଆଉଥରେ ପଚାରିଲେ, ଆମେ ଯେଉଁ ଭାବବାଦୀଙ୍କୁ ପ୍ରତୀକ୍ଷା କରିଛୁ, ଆପଣ କ'ଣ ସେହି? ଯୋହନ ଏକଥା ମଧ୍ୟ ଅସ୍ୱୀକାର କରିଦେଲେ। ଏଥର ସେମାନେ ପୁଣି ପଚାରିଲେ, ଆପଣ କିଏ କୁହନ୍ତୁ, କାରଣ ଆମେ ଫେରିଯାଇ ଆମକୁ ଯେଉଁମାନେ ପଠାଇଛନ୍ତି ସେମାନଙ୍କୁ ଏ କଥାର ଉତ୍ତର ଦେବାକୁ ପଡ଼ିବ। ଆପଣ ନିଜର କି ପରିଚୟ ଦେଉଛନ୍ତି? ଯୋହନ ଭାବବାଦୀ ଯିଶାଙ୍କର ଉକ୍ତି ଉଦ୍ଧାର କରି କହିଲେ, ମରୁପ୍ରାନ୍ତରରେ ଚିତ୍କାର କରୁଥିବା ମୁଁ ଗୋଟିଏ କଣ୍ଠସ୍ୱର, ମୁଁ କହେ, ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ଫାରୁସୀମାନଙ୍କ ଦ୍ୱାରା ପ୍ରେରିତ କେତେକ ବ୍ୟକ୍ତି ଯୋହନକୁ ପଚାରିଲେ, ଆପଣ ଯଦି ମସିହ ବା ଏଲିୟ ବା ସେହି ଭାବବାଦୀ ନୁହନ୍ତି, ତେବେ କାହିଁକି ଜଳଦୀକ୍ଷା ଦେଉଛନ୍ତି? ଯୋହନ ଉତ୍ତର ଦେଲେ, ମୁଁ କେବଳ ଜଳଦୀକ୍ଷା ଦେଉଛି, କିନ୍ତୁ ତୁମ ମଧ୍ୟରେ ଏବେ ଜଣେ ବ୍ୟକ୍ତି ବିଦ୍ୟମାନ ଯାହାଙ୍କୁ ତୁମେ ଚିହ୍ନ ନାହିଁ, ସେ ମୋ ପରେ ଆସୁଛନ୍ତି, ତାଙ୍କ ପାଦୁକାର ବନ୍ଧନ ଖୋଲିଦେବାକୁ ମଧ୍ୟ ମୁଁ ଅଯୋଗ୍ୟ। ଯୋହନ ଜଳଦୀକ୍ଷା ଦେଉଥିବା ଜର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱସ୍ଥ ବେଥନୀରେ ଏହିସବୁ ଘଟଣା ଘଟିଗଲା। ତା ପରଦିନ ଯୀଶୁଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖି ଯୋହନ କହିଲେ, ଏଇ ଦେଖ ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହି ନେଇ ଯାଆନ୍ତି। କେବଳ ଏହାଙ୍କୁ ଲକ୍ଷ୍ୟ କରି ମୁଁ କହିଥିଲି, ସେ ମୋଠାରୁ ମହାନ, କାରଣ ତାଙ୍କର ସ୍ଥିତି ମୋର ଜନ୍ମ ପୂର୍ବରୁ ଅଛି। ତାଙ୍କୁ ପୂର୍ବରୁ ମୁଁ ଜାଣିନଥିଲି, କିନ୍ତୁ ଇସ୍ରାଏଲ ଜାତି ସହିତ ତାଙ୍କୁ ପରିଚିତ କରାଇଦେବା ପାଇଁ ମୁଁ ଏହି ଜଳଦୀକ୍ଷା ଦେଉଛି। ଯୋହନ ସାକ୍ଷ୍ୟ ଦେଇ କହିଲେ, କପତ ରୂପରେ ପରମାତ୍ମା ସ୍ୱର୍ଗରୁ ଓହ୍ଲାଇ ଆସି ତାଙ୍କ ଉପରେ ଅଧିଷ୍ଠାନ କରିବା ମୁଁ ଦେଖିଲି, ତଥାପି ଏ ସେହି ବ୍ୟକ୍ତି ବୋଲି ସେତେବେଳେ ମୁଁ ଜାଣିନଥିଲି। କିନ୍ତୁ ଜଳଦୀକ୍ଷା ଦେବା ପାଇଁ ଯେଉଁ ଈଶ୍ୱର ମୋତେ ପଠାଇଛନ୍ତି, ସେ ମୋତେ ଜଣାଇଲେ, ମୋର ଆତ୍ମା ଜଣେ ବ୍ୟକ୍ତିଙ୍କ ଉପରକୁ ଅବତରଣ କରିଆସି ଅଧିଷ୍ଠାନ କରିବା ତୁମେ ଦେଖିବ। ପବିତ୍ର ଆତ୍ମାରେ ଯେ ଦୀକ୍ଷା ଦେବେ, ଏ ହେଉଛନ୍ତି ସେହି ବ୍ୟକ୍ତି। ଏହି ଘଟଣା ମୁଁ ଦେଖିଛି, ତେଣୁ ମୁଁ ତୁମମାନଙ୍କୁ କହୁଛି, ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର। ତା ପରଦିନ ଯୋହନ ତାଙ୍କର ଦୁଇଜଣ ଶିଷ୍ୟଙ୍କ ସହିତ ସେହିଠାରେ ଠିଆ ହୋଇଥିବା ବେଳେ ସେହି ବାଟେ ଯୀଶୁ ଚାଲିଯାଉଥିବା ଦେଖି ଯୋହନ କହିଲେ, ଏଇ ଦେଖ ଈଶ୍ୱରଙ୍କ ମେଷଶାବକ। ଏହା ଶୁଣି ସେହି ଦୁଇ ଶିଷ୍ୟ ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ବୁଲି ପଡ଼ି ସେମାନଙ୍କୁ ଦେଖି ପଚାରିଲେ, ତୁମେମାନେ କ'ଣ ଖୋଜୁଛ? ସେମାନେ କହିଲେ, ରାବି ଅର୍ଥାତ୍ ଗୁରୁ, ଆପଣ କେଉଁଠି ରହୁଛନ୍ତି? ଯୀଶୁ ଉତ୍ତର ଦେଲେ, ଆସ ଦେଖିବ। ସେତେବେଳେ ଅପରାହ୍ନ ପ୍ରାୟ 4 ବେଳ ସେହି ଶିଷ୍ୟମାନେ ଯୀଶୁଙ୍କ ସହିତ ଯାଇ ତାଙ୍କ ବାସସ୍ଥାନ ଦେଖିଲେ ଓ ସେହିଦିନର ଅବଶିଷ୍ଟ ସମୟ ତାଙ୍କ ସହିତ ଅତିବାହିତ କଲେ। ସେହି ଦୁଇଜଣଙ୍କ ମଧ୍ୟରୁ ଜଣେ ଥିଲେ ସିମୋନ ପିତରଙ୍କ ଭାଇ ଆନ୍ଦ୍ରିୟ। ହଠାତ୍ ଆନ୍ଦ୍ରିୟ ତାଙ୍କ ଭାଇ ସିମୋନଙ୍କ ଦେଖା ପାଇ କହିଲେ, ଆମେ ମସିହଙ୍କ ଦେଖା ପାଇଛୁ। ମସିହର ଅର୍ଥ ଖ୍ରୀଷ୍ଟ। ସେ ସିମୋନଙ୍କୁ ଯୀଶୁଙ୍କ ନିକଟକୁ ନେଇଗଲେ। ଯୀଶୁ ସିମୋନଙ୍କୁ ଚାହିଁ କହିଲେ, ତୁମେ ଯୋହନଙ୍କ ପୁତ୍ର ସିମୋନ, କିନ୍ତୁ ତୁମେ କେଫା ନାମରେ ଖ୍ୟାତ ହେବ। କେଫା ଶବ୍ଦର ଅର୍ଥ ପିତର ବା ପଥର। ତହିଁ ଆର ଦିନ ଯୀଶୁ ଗାଲିଲିକୁ ବାହାରିଲେ। ବାଟରେ ଫିଲିପ ନାମକ ଜଣେ ବ୍ୟକ୍ତିକୁ ଭେଟି କହିଲେ, ମୋ ସଙ୍ଗରେ ଆସ। ଫିଲିପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କର ବାସସ୍ଥାନ ବେତସାଇଦାରେ ରହୁଥିଲେ। ଫିଲିପ ନିଥନିଏଲକୁ ଭେଟି କହିଲେ, ଯାହାଙ୍କ ବିଷୟରେ ମୂଷା ତାଙ୍କ ବ୍ୟବସ୍ଥା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଓ ଭାବବାଦୀମାନେ ଲେଖିଯାଇଛନ୍ତି, ଆମେ ତାଙ୍କର ପରିଚୟ ପାଇଛୁ। ସେ ହେଉଛନ୍ତି ନାଜରିତ ଗ୍ରାମର ଜୋସେଫଙ୍କ ପୁତ୍ର ଯୀଶୁ। ନିଥନିଏଲ ପ୍ରଶ୍ନ କଲେ, ନାଜରିତରୁ କ'ଣ କୌଣସି ଉତ୍କୃଷ୍ଟ ବିଷୟ ବାହାରିପାରେ? ଫିଲିପ ଉତ୍ତର ଦେଲେ, ଆସି ଦେଖ। ଯୀଶୁ ନିଥନିଏଲକୁ ଆସୁଥିବା ଦେଖି କହିଲେ, ଏ ଜଣେ ପ୍ରକୃତ ଇସ୍ରାଏଲୀୟ, ଏହାଙ୍କଠାରେ ତିଳେ ହେଲେ କପଟତା ନାହିଁ। ନିଥନିଏଲ ପଚାରିଲେ, ମୋତେ ଆପଣ କିପରି ଜାଣିଲେ? ଯୀଶୁ ଉତ୍ତର ଦେଲେ, ଫିଲିପ ତୁମକୁ ଡାକିବା ପୂର୍ବରୁ ତୁମେ ଡିମିରି ଗଛ ତଳେ ଥିବାବେଳେ ମୁଁ ତୁମକୁ ଦେଖିଛି। ନିଥନିଏଲ କହିଲେ, ଗୁରୁ, ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା। ଯୀଶୁ କହିଲେ, ଡିମିରି ଗଛ ତଳେ ତୁମକୁ ଦେଖିଥିଲି ବୋଲି କହିବାରୁ ତୁମର କ'ଣ ମୋଠାରେ ବିଶ୍ୱାସ ହୋଇଛି? ଏହାଠାରୁ ଆହୁରି ଚମତ୍କାର ବିଷୟ ସବୁ ତୁମେ ଦେଖିବ। ଯୀଶୁ ପୁଣି କହିଲେ, ତୁମେ ସ୍ୱର୍ଗଦ୍ୱାର ଉନ୍ମୁକ୍ତ ହେବା ଦେଖିବ, ପୁଣି ଈଶ୍ୱରଙ୍କ ଦୂତମାନେ ମନୁଷ୍ୟପୁତ୍ରଙ୍କ ଉପରେ ଅବତରଣ ଓ ଆରୋହଣ କରିବା ମଧ୍ୟ ଦେଖିବ। ଯୋହନ 2। ଏହାର 2-3 ପରେ ଗାଲିଲି ପ୍ରଦେଶର କାନ୍ନା ସହରରେ ଗୋଟିଏ ବିବାହ ଉତ୍ସବ ହେଉଥିଲା। ଯୀଶୁଙ୍କର ମା ସେଠାରେ ଉପସ୍ଥିତ ଥିଲେ। ଯୀଶୁ ଓ ତାଙ୍କର ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହୋଇ ସେଠାକୁ ଯାଇଥିଲେ। ଭୋଜି ଶେଷ ନ ହେବା ପୂର୍ବରୁ ଦ୍ରାକ୍ଷାରସ ସରିଯିବାରୁ ତାଙ୍କ ମା ଯୀଶୁଙ୍କୁ କହିଲେ, ସେମାନଙ୍କ ପାଖରେ ଆଉ ଟିକିଏ ହେଲେ ଦ୍ରାକ୍ଷାରସ ନାହିଁ। ଯୀଶୁ ଉତ୍ତର ଦେଲେ, ମୋତେ କ'ଣ କରିବାକୁ ହେବ ତୁମେ କହିବା ଦରକାର ନାହିଁ, ମୋର ସମୟ ଏପର୍ଯ୍ୟନ୍ତ ଆସିନାହିଁ। ଯୀଶୁଙ୍କ ମା ପରିଚାରକମାନଙ୍କୁ କହିଲେ, ସେ ଯାହା କହିବେ ତାହା କର। ଇହୁଦୀମାନଙ୍କର ଶାସ୍ତ୍ରୀୟ ରୀତି ଅନୁଯାୟୀ ଅଙ୍ଗ ପ୍ରକ୍ଷାଳନ କରି ଶୁଚି ହେବା ପାଇଁ ସେଠାରେ ପ୍ରସ୍ତର ନିର୍ମିତ 6 ବଡ଼ ବଡ଼ ପାଣିକୁଣ୍ଡ ଥିଲା। ପ୍ରତ୍ୟେକଟି କୁଣ୍ଡରେ ପ୍ରାୟ 100 ଲିଟର ପାଣି ଧରିପାରିବ। ଯୀଶୁ ପରିଚାରକମାନଙ୍କୁ କହିଲେ, ଏହି କୁଣ୍ଡଗୁଡ଼ିକରେ ପାଣି ଭର୍ତ୍ତି କର। କୁଣ୍ଡ ସବୁ ପୂର୍ଣ୍ଣ ହେବା ପରେ ଯୀଶୁ ସେମାନଙ୍କୁ କହିଲେ, ଏଥିରୁ କିଛି ନେଇ ଭୋଜି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଦିଅ। ସେମାନେ ତାହା କଲେ। ସେତେବେଳେ ସେହି ଜଳ ସବୁ ଦ୍ରାକ୍ଷାରସରେ ପରିଣତ ହୋଇଥିଲା। ପରିଚାରକମାନେ ଜାଣିଥିଲେ ଏହି ଦ୍ରାକ୍ଷାରସ କେଉଁଠୁ ଆସିଛି। ଭୋଜି ଦାୟିତ୍ୱରେ ଥିବା ବ୍ୟକ୍ତି ତାହା ଚାଖିଲେ ଓ ତାହା କେଉଁଠୁ ଆସିଛି ଜାଣିନଥିବାରୁ ବରକୁ ପଚାରିଲେ, ସମସ୍ତେ ସବୁଠୁ ଉତ୍କୃଷ୍ଟ ଦ୍ରାକ୍ଷାରସ ପ୍ରଥମେ ପରିବେଷଣ କରନ୍ତି ଏବଂ ଅତିଥିମାନେ ତାହା ପାନ କରି ପରିତୃପ୍ତ ହେବା ପରେ ସାଧାରଣ ଦ୍ରାକ୍ଷାରସ ଦିଅନ୍ତି, କିନ୍ତୁ ତୁମେ ସବୁଠାରୁ ଭଲ ଦ୍ରାକ୍ଷାରସ ଶେଷ ପର୍ଯ୍ୟନ୍ତ ରଖିଛ। ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲିର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ। ଏହାପରେ ଯୀଶୁ ତାଙ୍କ ମା, ଭାଇମାନେ ଓ ଶିଷ୍ୟମାନେ କପର୍ଣ୍ଣାହମକୁ ଯାଇ ସେଠାରେ କିଛିଦିନ ରହିଲେ। ଇହୁଦୀମାନଙ୍କର ନିସ୍ତାର ପର୍ବ ଅତି ନିକଟ ହୋଇଆସିଲା, ତେଣୁ ଯୀଶୁ ଜେରୁସାଲମକୁ ଗଲେ। ସେଠାରେ ସେ ଦେଖିଲେ ମନ୍ଦିର ଭିତରେ ଲୋକେ ଗୋରୁ, ଗାଈ, ମେଣ୍ଢା ଓ ପାରା ବ୍ୟବସାୟ କରୁଛନ୍ତି ଓ ମୁଦ୍ରା ବିନିମୟକାରୀମାନେ ମେଜ ଉପରେ ସେମାନଙ୍କର ମୁଦ୍ରା ସବୁ ସଜାଇ ବସିଛନ୍ତି। ଯୀଶୁ ଦୌଡ଼ି ବଳି ଗୋଟିଏ ଚାବୁକ ତିଆରି କଲେ ଏବଂ ଗୋରୁ ମେଣ୍ଢାମାନଙ୍କୁ ମନ୍ଦିରରୁ ବାହାର କରିଦେଲେ। ମୁଦ୍ରା ବିନିମୟକାରୀମାନଙ୍କର ମେଜ ସବୁ ଓଲଟାଇ ଦେଇ ମୁଦ୍ରାଗୁଡ଼ିକୁ ତଳେ ବିଞ୍ଚିଦେଲେ। ପାରା ବିକ୍ରେତାମାନଙ୍କୁ ଆଦେଶ ଦେଲେ, ଏସବୁ ଏଠାରୁ ବାହାର କର, ମୋ ପିତାଙ୍କ ଗୃହକୁ ହାଟ ବଜାରରେ ପରିଣତ କର ନାହିଁ। ଏହା ଦେଖି ଶାସ୍ତ୍ରରେ ଲିଖିତ ଏକ ଉକ୍ତି ଶିଷ୍ୟମାନଙ୍କର ମନେ ପଡ଼ିଲା, ତୁମ ଗୃହ ପ୍ରତି ମୋର ଭକ୍ତି ମୋ ଭିତରେ ଅଗ୍ନି ପରି ପ୍ରଜ୍ୱଳିତ ହେଉଛି। ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ପ୍ରଶ୍ନ କଲେ, ଏଭଳି କାର୍ଯ୍ୟ କରିବା ପାଇଁ ତୁମର ଅଧିକାର ଅଛି ବୋଲି ତୁମେ କି ଅଲୌକିକ କାର୍ଯ୍ୟ ଦ୍ୱାରା ପ୍ରମାଣ ଦେଇପାରିବ? ଯୀଶୁ ଉତ୍ତର ଦେଲେ, ଏହି ମନ୍ଦିରକୁ ଭାଙ୍ଗିଦେଲେ ତିନି ଦିନରେ ମୁଁ ତାକୁ ପୁଣି ତୋଳିଦେବି। ସେମାନେ କହିଲେ, କ'ଣ ତିନି ଦିନ ଭିତରେ ତୁମେ ତାକୁ ତିଆରି କରିଦେଇପାରିବ? ଏହାକୁ ତିଆରି କରିବା ପାଇଁ ଯେ 46 ବର୍ଷ ଲାଗିଥିଲା। କିନ୍ତୁ ଯୀଶୁ ତାଙ୍କ ନିଜର ଶରୀର ରୂପ ମନ୍ଦିରକୁ ଲକ୍ଷ୍ୟ କରି ଏ କଥା କହିଥିଲେ। ତାଙ୍କ ପୁନରୁତ୍ଥାନ ପରେ ଶିଷ୍ୟମାନଙ୍କର ମନେ ପଡ଼ିଲା ଯେ ସେ ଏହା କହିଥିଲେ, ତେଣୁ ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥାରେ ବିଶ୍ୱାସ କଲେ। ନିସ୍ତାର ପର୍ବ ସମୟରେ ଜିରୁସାଲମରେ ଯୀଶୁ ଥିବାବେଳେ ଅନେକ ତାଙ୍କର ଅଲୌକିକ କାର୍ଯ୍ୟ ସବୁ ଦେଖି ତାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ଯୀଶୁ ସେମାନଙ୍କ ଉପରେ ଆସ୍ଥା ରଖିପାରିଲେ ନାହିଁ, କାରଣ ସେ ସେମାନଙ୍କୁ ଭଲ ଭାବେ ଜାଣିଥିଲେ। ସେମାନଙ୍କ ବିଷୟରେ ତାଙ୍କୁ କେହି କିଛି କହିବା ଆବଶ୍ୟକ ନଥିଲା, କାରଣ ଯୀଶୁ ସେମାନଙ୍କ ଅନ୍ତରର କଥା ଜାଣିପାରୁଥିଲେ। ଯୋହନ 3। ଫାରୁସେମାନଙ୍କ ମଧ୍ୟରେ ନିକୋଦିମ ନାମକ ଜଣେ ଇହୁଦୀ ନେତା ଥିଲେ। ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି କହିଲେ, ରାବି, ଆମେ ଜାଣୁ ଆପଣ ଈଶ୍ୱର ପ୍ରେରିତ ଗୁରୁ, ଆପଣ ଯେଉଁସବୁ ଅଲୌକିକ କାର୍ଯ୍ୟ କରୁଛନ୍ତି ଈଶ୍ୱରଙ୍କ ସହାୟତା ବିନା ତାହା କେହି କରିପାରିବେ ନାହିଁ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ପୁନର୍ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରିବ ନାହିଁ। ନିକୋଦିମ ପଚାରିଲେ, ଜଣେ ବୟପ୍ରାପ୍ତ ବ୍ୟକ୍ତି ଆଉଥରେ କିପରି ଜନ୍ମଗ୍ରହଣ କରିପାରିବ? ମାତୃଗର୍ଭରେ ପ୍ରବେଶ କରି ସେ କ'ଣ ଦ୍ୱିତୀୟ ଥର ଜନ୍ମ ହୋଇପାରିବ? ଯୀଶୁ କହିଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ଜଳ ଓ ଆତ୍ମାରୁ ଆଉଥରେ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ଶରୀରରୁ ଯାହା ଜାତ ତାହା ଶାରୀରିକ, ଆତ୍ମାରୁ ଯାହା ଜାତ ତାହା ଆତ୍ମିକ। ସମସ୍ତଙ୍କୁ ଆଉଥରେ ଜନ୍ମ ହେବାକୁ ପଡ଼ିବ ବୋଲି ମୁଁ ଯାହା କହୁଛି ଏଥିରେ ବିସ୍ମିତ ହୁଅ ନାହିଁ। ପବନ ଯେଉଁଆଡ଼େ ଇଚ୍ଛା ସେହିଆଡ଼େ ବହେ, ତୁମେ କେବଳ ତାର ଶବ୍ଦ ଶୁଣିପାର, କିନ୍ତୁ ତାହା କେଉଁଠାରୁ ଆସିଛି ଓ କେଉଁଆଡ଼କୁ ଗତି କରୁଛି କହିପାରିବ ନାହିଁ। ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ମଧ୍ୟ ସେହିପରି। ନିକୋଦିମ ପଚାରିଲେ, ତାହା କିପରି ସମ୍ଭବ? ଯୀଶୁ ତାଙ୍କୁ କହିଲେ, ତୁମେ ଇସ୍ରାଏଲର ଜଣେ ଗୁରୁ ହୋଇ ଏକଥା ଜାଣିନାହ? ସତ୍ୟ ସତ୍ୟ ମୁଁ କହୁଅଛି, ଆମେ ଯାହା ଜାଣୁ ତାହା କହୁ, ଯାହା ଦେଖିଛୁ ତାର ସାକ୍ଷ୍ୟ ଦେଉ, ତଥାପି ତୁମେ କେହି ବିଶ୍ୱାସ କରୁନାହ। ମୁଁ ପାର୍ଥିବ ବିଷୟ କହିବା ବେଳେ ତୁମ୍ଭେମାନେ ବିଶ୍ୱାସ କରୁନାହ, ସ୍ୱର୍ଗୀୟ କଥା କହିଲେ କିପରି ବିଶ୍ୱାସ କରିବ? ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରିନାହିଁ। ମୋଷା ମରୁପ୍ରାନ୍ତରରେ ଯେପରି ଗୋଟିଏ ଧାତୁ ନିର୍ମିତ ସର୍ପକୁ ଉପରକୁ ଉଠାଇଥିଲେ, ମନୁଷ୍ୟପୁତ୍ର ସେପରି ଉର୍ଦ୍ଧ୍ୱକୁ ଉଠାଯିବେ। ତାହା ହେଲେ ଯେ କେହି ତାଙ୍କଠାରେ ବିଶ୍ୱାସ କରିବ ସେ ଅନନ୍ତ ଜୀବନ ପାଇବ। ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ନିଜର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ। ଈଶ୍ୱର ତାଙ୍କ ପୁତ୍ରଙ୍କୁ ଜଗତର ବିଚାରକର୍ତ୍ତା ରୂପେ ପଠାଇ ନାହାନ୍ତି, କିନ୍ତୁ ଜଗତର ତ୍ରାଣକର୍ତ୍ତା ସ୍ୱରୂପେ ପଠାଇଛନ୍ତି। ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ ସେ ଆଉ ବିଚାରିତ ହେବ ନାହିଁ, କିନ୍ତୁ ଯେ ବିଶ୍ୱାସ କରେ ନାହିଁ ତାର ବିଚାର ହୋଇସାରିଛି, କାରଣ ସେ ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ଅବିଶ୍ୱାସ କରିଛି। ସେହି ବିଚାର ଏହିପରି ହୁଏ, ଜଗତରେ ଆଲୋକ ପ୍ରକାଶ ପାଇଛି, କିନ୍ତୁ ଲୋକେ ଆଲୋକ ଅପେକ୍ଷା ଅନ୍ଧକାରକୁ ପସନ୍ଦ କରିଛନ୍ତି, କାରଣ ସେମାନଙ୍କର କାର୍ଯ୍ୟ ସକଳ ଅସତ୍। ଦୁଷ୍କର୍ମକାରୀ ଆଲୋକକୁ ଘୃଣା କରେ, ତା'ର ଦୁଷ୍କର୍ମଗୁଡ଼ିକ ପ୍ରକାଶ ପାଇଯିବା ଭୟରେ ସେ ଆଲୋକକୁ ଆସେ ନାହିଁ। ଯାହାର କର୍ମ ସତ୍ ସେ ଆଲୋକକୁ ଆସିବା ପାଇଁ ଇଚ୍ଛା କରେ, କାରଣ ତା କାର୍ଯ୍ୟରେ ସେ ଯେ ଈଶ୍ୱରଙ୍କର ଆଜ୍ଞାଧୀନ ଏକଥା ସେ ଆଲୋକରେ ପ୍ରକାଶ କରିବାକୁ ଚାହେଁ। ଏହାପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କ ସହ ଜିହୁଦା ପ୍ରଦେଶକୁ ଯାଇ ସେଠାରେ କିଛି ଦିନ ଅତିବାହିତ କଲେ। ସେଠାରେ ସେ ଜଳଦୀକ୍ଷା ଦେଲେ। ସେତେବେଳେ ସାଲିମ୍ର ଅଦୂରବର୍ତ୍ତୀ ଏନୋନରେ ଜୋହନ ମଧ୍ୟ ଜଳଦୀକ୍ଷା ଦେଉଥିଲେ, କାରଣ ସେଠାରେ ଯଥେଷ୍ଟ ଜଳ ଥିଲା ଓ ଜଳଦୀକ୍ଷା ନେବା ପାଇଁ ସେଠାକୁ ଅନେକ ଲୋକ ଆସୁଥିଲେ। ସେ ପର୍ଯ୍ୟନ୍ତ ଜୋହନ କାରାରୁଦ୍ଧ ହୋଇନଥିଲେ। ଦିନେ ଶାସ୍ତ୍ରୀୟ ବିଧି ଅନୁଯାୟୀ ଶୁଚି ହେବା ବିଷୟରେ ଜୋହନଙ୍କ ଶିଷ୍ୟମାନେ ଜଣେ ଇହୁଦୀ ଲୋକ ସହିତ ତର୍କ କରୁଥିଲେ। ସେମାନେ ଜୋହନଙ୍କୁ କହିଲେ, ଗୁରୁ, ଆପଣଙ୍କ ମନେଥିବ ଯର୍ଦ୍ଦନ ନଦୀର ପୂର୍ବ ପଟେ ଜଣେ ବ୍ୟକ୍ତି ଆପଣଙ୍କ ପାଖରେ ଠିଆ ହୋଇଥିଲେ, ତାଙ୍କ ବିଷୟରେ ଆପଣ ସାକ୍ଷ୍ୟ ଦେଉଥିଲେ। ସେ ଏବେ ନିଜେ ଜଳଦୀକ୍ଷା ଦେଉଛନ୍ତି ଓ ସମସ୍ତେ ତାଙ୍କ ନିକଟକୁ ଯାଉଛନ୍ତି। ଜୋହନ ଉତ୍ତର ଦେଲେ, ଈଶ୍ୱର ନ ଦେଲେ ମନୁଷ୍ୟ କିଛି ପାଏ ନାହିଁ। ମୁଁ କହିଥିଲି, ମୁଁ ମତ୍ସ୍ୟ ନୁହେଁ, ମୁଁ କେବଳ ତାଙ୍କର ଅଗ୍ରଦୂତ ସ୍ୱରୂପେ ପ୍ରେରିତ ହୋଇଛି। ମୋର ଏକଥାରେ ତୁମ୍ଭେମାନେ ସାକ୍ଷୀ, ନବବଧୂ କେବଳ ବରର ନିଜସ୍ୱ, କିନ୍ତୁ ପାର୍ଶ୍ୱରେ ଠିଆ ହୋଇଥିବା ବରର ବନ୍ଧୁ ତା କଥା ଶୁଣି ଉତ୍ଫୁଲ୍ଲ ହୁଏ। ଏହି ପରିପୂର୍ଣ୍ଣ ଆନନ୍ଦ ମୁଁ ଏବେ ଉପଭୋଗ କରୁଛି, ତାଙ୍କର ପ୍ରାଧାନ୍ୟ ବଢ଼ିବ କିନ୍ତୁ ମୋର ଗୁରୁତ୍ୱ ହ୍ରାସ ପାଇବ। ଯିଏ ସ୍ୱର୍ଗରୁ ଆଗତ ସେ ସମସ୍ତଙ୍କଠାରୁ ମହାନ, ପୃଥିବୀରୁ ଯିଏ ଜାତ ସେ ପାର୍ଥିବ। ସେ କେବଳ ପାର୍ଥିବ ବିଷୟ କହିଥାଏ, କିନ୍ତୁ ଯିଏ ସ୍ୱର୍ଗରୁ ଆଗତ ସେ ସମସ୍ତଙ୍କଠାରୁ ଉର୍ଦ୍ଧ୍ୱରେ। ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସେହି ବିଷୟ ପ୍ରକାଶ କରୁଛନ୍ତି, କିନ୍ତୁ ତାଙ୍କ ବାର୍ତ୍ତା କେହି ଗ୍ରହଣ କରୁନାହାନ୍ତି। ଯେ କେହି ତାଙ୍କ ବାର୍ତ୍ତା ଗ୍ରହଣ କରେ ସେ ଈଶ୍ୱରଙ୍କୁ ସତ୍ୟର ସ୍ୱରୂପ ବୋଲି ସ୍ୱୀକାର କରେ। ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି ସେ ଈଶ୍ୱରଙ୍କର ବାକ୍ୟ କୁହନ୍ତି, କାରଣ ସେ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ। ପିତା ଈଶ୍ୱର ପୁତ୍ରଙ୍କୁ ପ୍ରେମ କରନ୍ତି ଓ ତାଙ୍କଠାରେ ସମସ୍ତ ବିଷୟର କର୍ତ୍ତୃତ୍ୱ ଅର୍ପଣ କରିଛନ୍ତି। ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ ସ୍ଥାପନ କରେ ସେ ଅନନ୍ତ ଜୀବନ ପାଇବ। ଯେ କେହି ତାଙ୍କର ଅବାଧ୍ୟ ହୁଏ ସେ ସେହି ଜୀବନରୁ ବଞ୍ଚିତ ହେବ ଓ ଈଶ୍ୱରଙ୍କର କ୍ରୋଧର ପାତ୍ର ହୋଇ ରହିବ। ଯୋହନ ଚାରି। ଫାରୁସିମାନେ ଶୁଣିଲେ ଯେ ଯୀଶୁ ଦୀକ୍ଷାଦାତା ଯୋହନଙ୍କ ଅପେକ୍ଷା ଅଧିକ ଲୋକଙ୍କୁ ଶିଷ୍ୟ କରି ସେମାନଙ୍କୁ ଜଳଦୀକ୍ଷା ଦେଉଛନ୍ତି। ପ୍ରକୃତ ପକ୍ଷେ ଯୀଶୁ ନିଜେ କାହାକୁ ଜଳଦୀକ୍ଷା ଦେଉନଥିଲେ, ସେ ଦୀକ୍ଷା ତାଙ୍କ ଶିଷ୍ୟମାନେ ଦେଉଥିଲେ। ତାଙ୍କ ବିଷୟରେ ଲୋକେ ଏ ପ୍ରକାର କଥାବାର୍ତ୍ତା ହେଉଥିବାର ଶୁଣି ଯୀଶୁ ଜିହୁଦା ପ୍ରଦେଶ ଛାଡ଼ି ଗାଲିଲିକୁ ଫେରିଗଲେ। ଗାଲିଲିକୁ ଯିବା ବାଟରେ ତାଙ୍କୁ ସମୀରଣ ଅଞ୍ଚଳ ଦେଇ ଯିବାକୁ ପଡ଼ିଲା ଏବଂ ସୁଖାର ନାମକ ଏକ ସମୀରଣୀୟ ସହରରେ ସେ ଆସି ପହଞ୍ଚିଲେ। ଏହି ସହରର ନିକଟବର୍ତ୍ତୀ ଖଣ୍ଡିଏ ଜମିକୁ ଯାକୁବ ତାଙ୍କ ପୁତ୍ର ଜୋସେଫଙ୍କୁ ଦାନ କରିଥିଲେ ଏବଂ ସେଠାରେ ଯାକୁବଙ୍କ କୂପ ନାମକ ଗୋଟିଏ କୂପ ପାଖରେ ଯୀଶୁ ପଥଶ୍ରାନ୍ତ ହୋଇ ବସିପଡ଼ିଲେ। ସେତେବେଳେ ମଧ୍ୟାହ୍ନ ସମୟ। ଯୀଶୁ ସେଠାରେ ବସିଥିବା ବେଳେ ଜଣେ ସମୀରଣୀୟ ସ୍ତ୍ରୀ ଲୋକ ପାଣି କାଢ଼ିବା ପାଇଁ ସେହି କୂପ ନିକଟକୁ ଆସିଲା। ଯୀଶୁ ତାକୁ କହିଲେ, ମୋତେ ପିଇବାକୁ ଟିକିଏ ପାଣି ଦିଅ। ସେହି ସମୟରେ ତାଙ୍କ ଶିଷ୍ୟମାନେ କିଛି ଖାଦ୍ୟ ପଦାର୍ଥ କିଣିବା ପାଇଁ ସହର ଭିତରକୁ ଯାଇଥିଲେ। ସ୍ତ୍ରୀ ଲୋକଟି ଉତ୍ତର ଦେଲା, ଆପଣ ଜଣେ ଇହୁଦୀ, ମୁଁ ଜଣେ ସମୀରଣୀୟ, ମୋ ହାତରୁ ଆପଣ କିପରି ପାଣି ପିଇବେ? ଇହୁଦୀମାନଙ୍କ ପକ୍ଷେ ସମୀରଣୀୟମାନେ ଅସ୍ପୃଶ୍ୟ ଥିଲେ। ଯୀଶୁ ତାଙ୍କୁ କହିଲେ, ଈଶ୍ୱର କ'ଣ ଦେଇପାରନ୍ତି ତୁମେ ଯଦି ଜାଣିଥାନ୍ତ, ଏବଂ କିଏ ତୁମ ହାତରୁ ପିଇବାକୁ ଚାହୁଁଛନ୍ତି ତାଙ୍କୁ ଯଦି ଜାଣିଥାନ୍ତ, ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନ ପ୍ରଦାୟୀ ଜଳ ଦେଇଥାନ୍ତେ। ସ୍ତ୍ରୀ ଲୋକଟି କହିଲା, ଆଜ୍ଞା, ଆପଣଙ୍କ ପାଖରେ ତ ପାଣି କାଢ଼ିବା ପାଇଁ ପାତ୍ର ନାହିଁ, ପୁଣି ଏ କୂଅ ବଡ଼ ଗଭୀର, କେଉଁଠାରୁ ଆପଣ ସେହି ଜଳ ପାଇବେ? ଆମ ପୂର୍ବପୁରୁଷ ଯାକୁବ ଏହି କୂଅ ଖୋଳାଇଥିଲେ, ସେ ତାଙ୍କ ପୁଅମାନେ ଓ ତାଙ୍କ ପଶୁପଲ ଏହି କୂଅରୁ ପାଣି ପିଉଥିଲେ। ଆପଣ କ'ଣ ଯାକୁବଙ୍କଠାରୁ ମହାନ? ଯୀଶୁ ଉତ୍ତର ଦେଲେ, ଏହି କୂପର ଜଳ ଯିଏ ପାନ କରେ ସେ ପୁନର୍ବାର ତୃଷିତ ହୁଏ, କିନ୍ତୁ ମୁଁ ଯେଉଁ ଜଳ ଦିଏ ତାହା ଯିଏ ପାନ କରିବ ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା ଅନ୍ତରରେ ଗୋଟିଏ ଜୀବନପ୍ରଦାୟୀ ନିର୍ଝରରେ ପରିଣତ ହେବ, ସେଥିରୁ ପାନ କଲେ ସେ ଅନନ୍ତ ଜୀବନ ପାଇବ। ସ୍ତ୍ରୀ ଲୋକଟି କହିଲା, ସେହି ଜଳ ମୋତେ ଦିଅନ୍ତୁ ଆଜ୍ଞା, ତାହେଲେ ଆଉ କେବେ ମୋତେ ଶୋଷ ହେବ ନାହିଁ, ପାଣି କାଢ଼ିବା ପାଇଁ ଏହି କୂଅକୁ ଆଉ ଆସିବାକୁ ପଡ଼ିବ ନାହିଁ। ଯୀଶୁ ତାକୁ କହିଲେ, ଯାଅ, ତୁମ ସ୍ୱାମୀଙ୍କୁ ଡାକି ଆଣ। ତାର ସ୍ୱାମୀ ନାହିଁ ବୋଲି ସେ କହିବାରୁ ଯୀଶୁ କହିଲେ, ତୁମର ସ୍ୱାମୀ ନାହାନ୍ତି ବୋଲି କହି ସତ କହିଛ, ତୁମର ପାଞ୍ଚ ଜଣ ସ୍ୱାମୀ ଥିଲେ, କିନ୍ତୁ ବର୍ତ୍ତମାନ ଯାହା ସହିତ ରହୁଛ ସେ ତୁମର ସ୍ୱାମୀ ନୁହନ୍ତି। ସ୍ତ୍ରୀ ଲୋକଟି କହିଲା, ଆଜ୍ଞା, ମୁଁ ଜାଣିପାରୁଛି ଆପଣ ଜଣେ ଭାବବାଦୀ। ଆମ ସମୀରଣୀୟ ପୂର୍ବପୁରୁଷମାନେ ଏହି ପର୍ବତ ଉପରେ ଉପାସନା କରି ଆସିଛନ୍ତି, କିନ୍ତୁ ଆପଣଙ୍କର ଇହୁଦୀମାନେ କହୁଛନ୍ତି ଈଶ୍ୱରଙ୍କୁ ଉପାସନା କରିବାର ଉପଯୁକ୍ତ ସ୍ଥାନ ହେଉଛି ଜେରୁସାଲମ। ଯୀଶୁ କହିଲେ, ମୋତେ ବିଶ୍ୱାସ କର, ସମୟ ଆସୁଛି ଯେତେବେଳେ ଲୋକେ ମୋ ପିତା ଈଶ୍ୱରଙ୍କୁ ଏହି ପର୍ବତ ଉପରେ ବା ଜେରୁସାଲମରେ ଆଉ ଉପାସନା କରିବେ ନାହିଁ। ତୁମେ ସମୀରଣୀୟମାନେ କାହାର ଉପାସନା କରୁଛ ପ୍ରକୃତରେ ଜାଣ ନାହିଁ, କିନ୍ତୁ ଆମେ ଇହୁଦୀମାନେ ଜାଣୁ ଆମେ କାହାର ଉପାସନା କରୁଛୁ, କାରଣ ଇହୁଦୀମାନଙ୍କଠାରୁ ପରିତ୍ରାଣର ସନ୍ଧାନ ମିଳେ। ସମୟ ଆସୁଛି ଓ ସେ ସମୟ ଆସିଗଲାଣି ଯେତେବେଳେ ସ୍ୱୟଂ ପବିତ୍ରାତ୍ମାଙ୍କ ଶକ୍ତିରେ ଲୋକେ ପିତା ଈଶ୍ୱରଙ୍କ ସ୍ପଷ୍ଟ ପରିଚୟ ପାଇବେ। ସେତେବେଳେ ସେମାନେ ତାଙ୍କୁ ଯଥାର୍ଥ ଭାବରେ ଅନ୍ତରାତ୍ମା ସହ ଆରାଧନା କରିବେ, ଏହିପରି ଉପାସନା ସେ ଚାହାନ୍ତି। ଈଶ୍ୱର ହିଁ ପରମାତ୍ମା, ସତ୍ୟ ଓ ଆତ୍ମାରେ ପୂର୍ଣ୍ଣ ହୋଇ ଉପାସକମାନେ ତାଙ୍କର ଉପାସନା କରିବା ଉଚିତ। ସ୍ତ୍ରୀ ଲୋକଟି କହିଲା, ମୁଁ ଜାଣେ ମସିହ ଆସିବେ, ସେତେବେଳେ ସେ ଆମକୁ ସବୁ ବିଷୟ ବୁଝାଇଦେବେ। ଯୀଶୁ ତାକୁ ଉତ୍ତର ଦେଇ କହିଲେ, ମୁଁ ସେହି ବ୍ୟକ୍ତି ହିଁ ବର୍ତ୍ତମାନ ତୁମ ସହିତ କଥା କହୁଛନ୍ତି। ଏହି ସମୟରେ ଶିଷ୍ୟମାନେ ସେଠାକୁ ଫେରିଆସି ଯୀଶୁ ଗୋଟିଏ ସ୍ତ୍ରୀ ଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ବିସ୍ମିତ ହେଲେ। କିନ୍ତୁ ତୁମେ କ'ଣ ଚାହଁ ବୋଲି କେହି ତାଙ୍କୁ ପଚାରିଲେ ନାହିଁ, କିମ୍ବା ତା ସହିତ କାହିଁକି ଆଳାପ କରୁଥିଲେ ବୋଲି ଯୀଶୁଙ୍କ ମଧ୍ୟ ପଚାରିବାକୁ ସାହସ କଲେ ନାହିଁ। ଏହାପରେ ସେହି ସ୍ତ୍ରୀ ଲୋକଟି ସେଠାରେ ତାର ଜଳପାତ୍ର ଛାଡ଼ିଦେଇ ସହର ଭିତରକୁ ଯାଇ ଲୋକମାନଙ୍କୁ କହିଲା, ଜଣେ ଲୋକଙ୍କୁ ଦେଖିବା ଆସ, ମୁଁ ଜୀବନରେ ଯାହା କରିଛି ସେ ମୋତେ ସବୁ କହିଦେଇଛନ୍ତି। ଏ ମସିହ ହୋଇଥିବେ ପରା। ଏକଥା ଶୁଣି ଲୋକମାନେ ସହର ବାହାରକୁ ଯାଇ ଯୀଶୁଙ୍କୁ ଭେଟିଲେ। ଇତିମଧ୍ୟରେ ଶିଷ୍ୟମାନେ ଯୀଶୁଙ୍କୁ କିଛି ଖାଇବା ପାଇଁ ଅନୁରୋଧ କଲେ, କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ମୋ ପାଖରେ ଯେଉଁ ଖାଦ୍ୟ ଅଛି ତାହା ବିଷୟରେ ତୁମ୍ଭମାନେ କିଛି ଜାଣ ନାହିଁ। ଶିଷ୍ୟମାନେ ପରସ୍ପରକୁ ପଚାରିଲେ, କିଏ ତାଙ୍କୁ କିଛି ଖାଦ୍ୟ ଆଣିଦେଇଛି କି? ଯୀଶୁ କହିଲେ, ମୋର ପ୍ରେରଣକର୍ତ୍ତାଙ୍କର ଇଚ୍ଛାର ବାଧ୍ୟ ହୋଇ ତାଙ୍କ ଦେଇଥିବା କାର୍ଯ୍ୟ ସାଧନ କରିବା ହିଁ ମୋର ଖାଦ୍ୟ। ତୁମେମାନେ କହିଥାଅ, ଆଉ 4 ମାସ ପରେ ଫସଲ କାଟିବାର ସମୟ ଆସିବ, କିନ୍ତୁ ମୁଁ କହୁଛି, କ୍ଷେତଗୁଡ଼ିକୁ ଭଲ କରି ଚାହିଁ ଦେଖ, ବର୍ତ୍ତମାନ ଶସ୍ୟ ସବୁ ପାଚିଯାଇଛି ଓ ଅମଳ ପାଇଁ ଉପଯୁକ୍ତ ହୋଇସାରିଛି। ଶସ୍ୟ କଟାଳିକୁ ମଜୁରି ଦିଆଯାଉଛି, ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି, ତଦ୍ୱାରା ବୀଜ ବୁଣାଳୀ ଓ ଶସ୍ୟ କଟାଳି ଉଭୟ ଆନନ୍ଦିତ ହେବେ। ଜଣେ ବୀଜ ବୁଣେ, ଅନ୍ୟ ଜଣେ ଫସଲ କାଟେ, ଏକଥା ମଧ୍ୟ ଏଠାରେ ସଫଳ ହେବ। ତୁମେ ଯେଉଁ କ୍ଷେତରେ କାର୍ଯ୍ୟ କରିନାହ ସେଠାରେ ଅମଳ କରିବା ପାଇଁ ତୁମକୁ ମୁଁ ପଠାଇଛି, ଅନ୍ୟମାନେ ସେଠି ପରିଶ୍ରମ କରିଛନ୍ତି, କିନ୍ତୁ ତୁମେ ଲାଭବାନ ହେବ। ସେହି ସହରର ଅନେକ ସମୀରଣୀୟ ଯୀଶୁଙ୍କୁ ବିଶ୍ୱାସ କଲେ, କାରଣ ସ୍ତ୍ରୀ ଲୋକଟି ସେମାନଙ୍କୁ କହିଥିଲା, ଅତୀତରେ ମୁଁ ଯାହାସବୁ କରିଛି ସେସବୁ କଥା ସେ ମୋତେ କହିଦେଲେ। ସମୀରଣୀୟମାନେ ଯୀଶୁଙ୍କ ନିକଟକୁ ଆସି ସେମାନଙ୍କ ସହିତ ଆଉ କିଛିଦିନ ରହିବା ପାଇଁ ତାଙ୍କୁ ଅନୁରୋଧ କଲେ। ଯୀଶୁ ସେମାନଙ୍କ ସହିତ ଆଉ 2 ଦିନ ରହିଲେ। ଯୀଶୁଙ୍କ ବାର୍ତ୍ତା ଶୁଣି ଆହୁରି ଅନେକ ତାଙ୍କୁ ବିଶ୍ୱାସ କଲେ। ସେମାନେ ସେହି ସ୍ତ୍ରୀ ଲୋକକୁ କହିଲେ, କେବଳ ତୁମେ କହିବାରୁ ଆମର ବିଶ୍ୱାସ ହୋଇନାହିଁ, ତାଙ୍କ କଥା ନିଜେ ଶୁଣି ସେ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା ଏହି ବିଶ୍ୱାସ ଆମର ହୋଇଛି। ସେଠାରେ 2 ଦିନ ରହି ଯୀଶୁ ଗାଲିଲିକୁ ପ୍ରସ୍ଥାନ କଲେ, କାରଣ ସେ ଆଗରୁ କହିଥିଲେ, ଜଣେ ଭାବବାଦୀ ନିଜ ଦେଶରେ ସମ୍ମାନିତ ହୁଅନ୍ତି ନାହିଁ। ଗାଲିଲିର ଲୋକମାନେ ଯୀଶୁଙ୍କୁ ସ୍ୱାଗତ କଲେ, କାରଣ ନିସ୍ତାର ପର୍ବ ବେଳେ ଜେରୁସାଲେମରେ ଯୀଶୁ କରିଥିବା କାର୍ଯ୍ୟ ସବୁ ସେମାନେ ଦେଖିଥିଲେ। ତାପରେ ଯୀଶୁ ଗାଲିଲିର କାନ୍ନା ସହରକୁ ଫେରିଗଲେ। ସେଠାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ। ସେଠାରେ ଥିବା ଜଣେ ରାଜକର୍ମଚାରୀଙ୍କର ପୁତ୍ର କପର୍ଣ୍ଣାହୁମରେ ପୀଡ଼ିତ ଥିଲା। ଯୀଶୁ ଜିହୁଦାରୁ ଗାଲିଲିକୁ ଆସିଛନ୍ତି ବୋଲି ଶୁଣି ଉକ୍ତ କର୍ମଚାରୀ ଯୀଶୁଙ୍କ ନିକଟକୁ ଗଲେ। ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ତାଙ୍କ ପୁତ୍ରକୁ ସୁସ୍ଥ କରିବା ପାଇଁ କପର୍ଣ୍ଣାହୁମ ଯିବାକୁ ସେ ଯୀଶୁଙ୍କୁ ଅନୁରୋଧ କଲେ। ଯୀଶୁ ତାଙ୍କୁ କହିଲେ, ଅଦ୍ଭୁତ ଓ ଅଲୌକିକ କାର୍ଯ୍ୟମାନ ନ ଦେଖିଲେ ତୁମ୍ଭେମାନେ କେବେ ହେଲେ ବିଶ୍ୱାସ କରିବ ନାହିଁ। ସେହି କର୍ମଚାରୀ କହିଲେ, ଆଜ୍ଞା, ମୋ ପୁଅ ମରିବା ପୂର୍ବରୁ ମୋ ସଙ୍ଗରେ ଆସନ୍ତୁ। ଯୀଶୁ ତାଙ୍କୁ ଅଭୟ ଦେଇ କହିଲେ, ଯାଅ, ତୁମ ପୁଅ ବଞ୍ଚିବ। ରାଜକର୍ମଚାରୀ ଯୀଶୁଙ୍କ କଥାରେ ବିଶ୍ୱାସ କରି ସେଠାରୁ ଚାଲିଗଲେ ଏବଂ ଘରକୁ ଫେରିଯିବା ବେଳେ ଚାକରମାନେ ଆସି ଖବର ଦେଲେ ଯେ ତାଙ୍କ ପୁତ୍ର ସୁସ୍ଥ ହୋଇଯାଇଛି। ଠିକ୍ କେତେବେଳେ ପିଲାଟି ସୁସ୍ଥ ହୋଇଥିଲା ସେ ପଚାରିବାରୁ ଚାକରମାନେ ଉତ୍ତର ଦେଲେ, ଗତକାଲି ଅପରାହ୍ନ ଗୋଟାଏ ବେଳେ ତାର ଜ୍ୱର ଛାଡ଼ିଗଲା। କର୍ମଚାରୀଙ୍କର ମନେ ପଡ଼ିଲା, ଠିକ୍ ସେତିକିବେଳେ ଯୀଶୁ କହିଥିଲେ, ତୁମର ପୁତ୍ର ବଞ୍ଚିବ। ଏ ଘଟଣା ପରେ ସେ ଓ ତାଙ୍କ ପରିବାରର ସମସ୍ତେ ଯୀଶୁଙ୍କୁ ବିଶ୍ୱାସ କଲେ। ଯୀଶୁ ଗାଲିଲିକୁ ଆସିବା ପରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଅଲୌକିକ କାର୍ଯ୍ୟ। ଯୋହନ 5। ଏହାପରେ ଇହୁଦୀମାନଙ୍କର ଗୋଟିଏ ପର୍ବରେ ଯୋଗଦେବା ପାଇଁ ଯୀଶୁ ଜେରୁସାଲେମକୁ ଗଲେ। ସେଠାରେ ମେଷଦ୍ୱାର ନିକଟରେ ବେଥଜାଥା ନାମକ ଗୋଟିଏ ପୁଷ୍କରିଣୀ ଥିଲା। ପୁଷ୍କରିଣୀର 5ଟି ମଣ୍ଡପ ଥିଲା ଏବଂ ଏହି ମଣ୍ଡପଗୁଡ଼ିକ ଉପରେ ଅନେକ ରୋଗୀ, ଅନ୍ଧ, ଛୋଟା ଓ ପକ୍ଷାଘାତୀମାନେ ପଡ଼ି ରହିଥିଲେ। ସେମାନଙ୍କ ମଧ୍ୟରେ 38 ବର୍ଷ ଯାଏ ଅସୁସ୍ଥ ଥିବା ଜଣେ ରୋଗୀ ଥିଲା। ଯୀଶୁ ସେଠାରେ ତାକୁ ପଡ଼ି ରହିଥିବା ଦେଖି ଜାଣିପାରିଲେ ଲୋକଟି ବହୁ ବର୍ଷ ଧରି ପୀଡ଼ିତ ଥିଲା। ତେଣୁ ସେ ତାକୁ ପଚାରିଲେ, ତୁମେ କ'ଣ ସୁସ୍ଥ ହେବାକୁ ଚାହଁ? ରୋଗୀଟି ଉତ୍ତର ଦେଲା, ଆଜ୍ଞା, ପାଣି ଚହଲିଲା ବେଳେ ପୁଷ୍କରିଣୀ ପାଖକୁ ନେଇଯିବା ପାଇଁ ମୋର କେହି ନାହିଁ। ମୁଁ ଯିବାକୁ ଚେଷ୍ଟା କରିବା ବେଳେ ଆଉ ଜଣେ ସେଠାରେ ଆଗେ ପହଞ୍ଚିଯାଏ। ଯୀଶୁ ତାକୁ କହିଲେ, ଠିଆ ହୁଅ, ଆଉ ତୁମର ବିଛଣା ଉଠାଇ ଚାଲ। ତତ୍କ୍ଷଣାତ୍ ରୋଗୀଟି ସୁସ୍ଥ ହୋଇଗଲା ଏବଂ ତା'ର ବିଛଣା ଉଠାଇ ଚାଲିବାକୁ ଲାଗିଲା। ସେଦିନ ଥିଲା ବିଶ୍ରାମବାର, ଏଣୁ ଇହୁଦୀ କର୍ତ୍ତୃପକ୍ଷମାନେ ସୁସ୍ଥ ହୋଇଥିବା ସେହି ଲୋକକୁ କହିଲେ, ଆଜି ବିଶ୍ରାମବାର, ସୁତରାଂ ଆଜି ତୁମେ ବିଛଣା ବୋହି ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛ। ସେ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ ବିଛଣା ଉଠାଇ ଚାଲିବାକୁ ସେ ମୋତେ କହିଛନ୍ତି। ସେମାନେ ତାକୁ ପଚାରିଲେ, ଯେ ତୋତେ ଏହା କରିବାକୁ କହିଲେ ସେ ଲୋକ କିଏ? ସୁସ୍ଥ ହୋଇଥିବା ରୋଗୀଟି ଯୀଶୁଙ୍କୁ ଚିହ୍ନି ନଥିଲା, କାରଣ ଲୋକ ଗହଳି ଭିତରେ ଯୀଶୁ ହଠାତ୍ ଅପସରି ଯାଇଥିଲେ। ଏହାପରେ ଯୀଶୁ ତାକୁ ମନ୍ଦିର ଭିତରେ ଦେଖି କହିଲେ, ଶୁଣ, ତୁମେ ଏବେ ସୁସ୍ଥ ହୋଇଛ, ଆଉ ପାପ କର ନାହିଁ, ନଚେତ୍ ତୁମର ଅଧିକ ଅନିଷ୍ଟ ହୋଇପାରେ। ଲୋକଟି ସଙ୍ଗେ ସଙ୍ଗେ ଯାଇ ଇହୁଦୀ କର୍ତ୍ତୃପକ୍ଷଙ୍କୁ ଖବର ଦେଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି। ଯୀଶୁ ବିଶ୍ରାମ ବାରରେ ଏଭଳି କାର୍ଯ୍ୟ କରୁଥିବାରୁ ଇହୁଦୀମାନେ ତାଙ୍କ ଉପରେ ନିର୍ଯାତନା କରିବାକୁ ଆରମ୍ଭ କଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ମୋ ପିତା ଈଶ୍ୱର ସବୁବେଳେ କାର୍ଯ୍ୟରତ, ମୋତେ ମଧ୍ୟ ସେହିପରି କାର୍ଯ୍ୟ କରିବାକୁ ହେବ। ଏକଥା ଶୁଣି ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ବଦ୍ଧ କରିବା ପାଇଁ ବଦ୍ଧ ପରିକର ହେଲେ, କାରଣ ବିଶ୍ରାମବାର ନିୟମ ଲଙ୍ଘନ କରିବା ବ୍ୟତୀତ ଯୀଶୁ ଈଶ୍ୱରଙ୍କୁ ନିଜର ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ। ଯୀଶୁ ସେମାନଙ୍କୁ କହିଲେ, ମୁଁ ସତ୍ୟ କହୁଛି, ପୁତ୍ର ନିଜେ କିଛି କରିପାରନ୍ତି ନାହିଁ, ପିତାଙ୍କୁ ଯାହା କରୁଥିବାର ଦେଖନ୍ତି ପୁତ୍ର ତାହା ହିଁ କରନ୍ତି, ପିତା ଯାହା କରନ୍ତି ପୁତ୍ର ମଧ୍ୟ ତାହା କରନ୍ତି, କାରଣ ପୁତ୍ର ବତ୍ସଳ ପିତା ନିଜର ସକଳ କାର୍ଯ୍ୟ ପୁତ୍ରଙ୍କୁ ଦେଖାନ୍ତି। ଏବେ ଯାହା ଘଟିଛି ତାଠାରୁ ଆହୁରି ମହତ୍ତର କାର୍ଯ୍ୟ କରିବା ପାଇଁ ପିତା ପୁତ୍ରଙ୍କୁ ଶିଖାଇବେ, ତାହା ସବୁ ଦେଖି ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବ। ଈଶ୍ୱର ଯେପରି ମୃତମାନଙ୍କୁ ସଞ୍ଜୀବିତ କରି ଉଠାନ୍ତି, ପୁତ୍ର ମଧ୍ୟ ସେହିପରି ଯାହାକୁ ଚାହିଁବେ ତାକୁ ଜୀବନଦାନ କରିବେ। ପିତା ନିଜେ ଆଉ କାହାର ବିଚାର କରିବେ ନାହିଁ, ବିଚାର କରିବାର ଭାର ସେ ସମ୍ପୂର୍ଣ୍ଣ ରୂପେ ତାଙ୍କ ପୁତ୍ର ଉପରେ ନ୍ୟସ୍ତ କରିଛନ୍ତି। ତାହେଲେ ପିତା ଯେପରି ସମ୍ମାନିତ, ପୁତ୍ର ମଧ୍ୟ ସେହିପରି ସମସ୍ତଙ୍କ ଦ୍ୱାରା ସମ୍ମାନିତ ହେବେ। ଯେ ପୁତ୍ରଙ୍କୁ ସମ୍ମାନ ଦିଏ ନାହିଁ, ତାଙ୍କ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସେ ସମ୍ମାନିତ କରେ ନାହିଁ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେ କେହି ମୋ କଥାରେ କର୍ଣ୍ଣପାତ କରି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ଲାଭ କରିବ, ସେ ବିଚାରର ସମ୍ମୁଖୀନ ହେବ ନାହିଁ, କାରଣ ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି। ମୁଁ ସତ୍ୟ କହୁଛି, ସମୟ ଆସୁଛି, ବାସ୍ତବିକ ସେହି ସମୟ ଆସିଗଲାଣି, ଯେତେବେଳେ ମୃତ ବ୍ୟକ୍ତିମାନେ ଈଶ୍ୱର ପୁତ୍ରଙ୍କର ସ୍ୱର ଶୁଣି ସଞ୍ଜୀବିତ ହେବେ। ପିତା ଯେପରି ଜୀବନର ଉତ୍ସ, ପୁତ୍ରଙ୍କୁ ମଧ୍ୟ ସେହିପରି ସେ ଜୀବନର ଉତ୍ସ କରିଛନ୍ତି। ପୁଣି ସେହି ପୁତ୍ରଙ୍କୁ ମନୁଷ୍ୟ ପୁତ୍ର ରୂପେ ପ୍ରେରଣ କରି ତାଙ୍କୁ ବିଚାର କରିବାର ଅଧିକାର ଦେଇଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ, ସମୟ ଆସୁଛି ଯେତେବେଳେ ମୃତ ବ୍ୟକ୍ତିମାନେ ତାଙ୍କର ସ୍ୱର ଶୁଣି ସମାଧିରୁ ଉଠିଆସିବେ। ଯେଉଁମାନେ ସତ୍କର୍ମ କରିଛନ୍ତି ସେମାନେ ପୁନର୍ଥିତ ହୋଇ ଜୀବନ୍ତ ହେବେ, ଦୁଷ୍କର୍ମକାରୀମାନେ ପୁନର୍ଥିତ ହେବେ ଏବଂ ଦଣ୍ଡ ଭୋଗ କରିବେ। ମୁଁ ମୋ ନିଜ କ୍ଷମତାରେ କିଛି କରିପାରେ ନାହିଁ, କେବଳ ଈଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ବିଚାର କରେ, ମୋର ବିଚାର ଯଥାର୍ଥ, କାରଣ ମୋ ନିଜ ଇଚ୍ଛା ସାଧନ କରିବା ପାଇଁ ମୁଁ ଚେଷ୍ଟା କରେ ନାହିଁ, ମୁଁ କେବଳ ମୋର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରେ। ମୋ ନିଜ ପାଇଁ ଯଦି ମୁଁ ସାକ୍ଷ୍ୟ ଦିଏ ତାହା ଯଥାର୍ଥ ପ୍ରମାଣ ବୋଲି ସ୍ୱୀକୃତ ହେବ ନାହିଁ, କିନ୍ତୁ ଆଉ ଜଣେ ମୋ ପାଇଁ ସାକ୍ଷ୍ୟ ଦେଉଛନ୍ତି ଏବଂ ମୁଁ ଜାଣେ ମୋ ସମ୍ପର୍କରେ ସେ ଯାହା କହୁଛନ୍ତି ତାହା ସତ୍ୟ। ତୁମ୍ଭେମାନେ ଯୋହନଙ୍କ ନିକଟକୁ ଦୂତ ପଠାଇଥିଲ ଏବଂ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଛନ୍ତି। ଅବଶ୍ୟ ମୁଁ କୌଣସି ମନୁଷ୍ୟର ସାକ୍ଷ୍ୟ ଉପରେ ନିର୍ଭର କରେ ନାହିଁ, ତୁମ୍ଭେମାନେ ଯେପରି ପରିତ୍ରାଣ ପାଇବ ସେଥିପାଇଁ ମୁଁ ଏସବୁ କହୁଛି। ଯୋହନ ଥିଲେ ଜଣେ ଜ୍ୱଳନ୍ତ ଉଜ୍ଜଳ ପ୍ରଦୀପ, କିଛିଦିନ ପାଇଁ ତାଙ୍କ ଆଲୋକରେ ଆଲୋକିତ ହେବା ପାଇଁ ତୁମ୍ଭେମାନେ ଇଚ୍ଛୁକ ଥିଲ, କିନ୍ତୁ ମୋ ସପକ୍ଷରେ ଯୋହନଙ୍କଠାରୁ ଅଧିକ ଶକ୍ତିଶାଳୀ ଜଣେ ସାକ୍ଷୀ ଅଛନ୍ତି। ପିତା ଈଶ୍ୱରଙ୍କର ଆଜ୍ଞା ଅନୁଯାୟୀ ମୁଁ ଯେଉଁସବୁ କର୍ମ ସାଧନ କରୁଛି ସେହିସବୁ ହିଁ ମୋ ପାଇଁ ଯଥାର୍ଥ ସାକ୍ଷ୍ୟ, ସେହିସବୁ ପ୍ରମାଣ କରୁଛି ଯେ ମୋତେ ଈଶ୍ୱର ପ୍ରେରଣ କରିଛନ୍ତି। ମୋର ପ୍ରେରଣକାରୀ ପିତା ଈଶ୍ୱର ମଧ୍ୟ ମୋ ପାଇଁ ସାକ୍ଷ୍ୟ ଦେଉଛନ୍ତି। ତୁମ୍ଭେମାନେ ତାଙ୍କ ସ୍ୱର ଶୁଣିନାହଁ କିମ୍ବା ତାଙ୍କୁ ଦେଖିନାହଁ, ପୁଣି ତାଙ୍କ ବାର୍ତ୍ତା ତୁମ ଅନ୍ତରରେ ସ୍ଥାନ ପାଇନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କରିଛନ୍ତି ତାଙ୍କୁ ତୁମେ ବିଶ୍ୱାସ କରୁନାହଁ। ଶାସ୍ତ୍ରମାନଙ୍କରେ ଅନନ୍ତ ଜୀବନର ସନ୍ଧାନ ମିଳିବ ବୋଲି ମନେକରି ସେସବୁ ତୁମେ ଅଧ୍ୟୟନ କରିଥାଅ, ସେହିସବୁ ଶାସ୍ତ୍ର ମୋ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି, ତଥାପି ଜୀବନ ପାଇବା ପାଇଁ ମୋ ନିକଟକୁ ଆସିବାକୁ ତୁମେମାନେ କୁଣ୍ଠିତ। ମୁଁ ମନୁଷ୍ୟମାନଙ୍କର ପ୍ରଶଂସା ଖୋଜୁ ନାହିଁ। ମୁଁ ଜାଣେ ତୁମେମାନେ କି ପ୍ରକାର ଲୋକ। ତୁମ ଅନ୍ତରରେ ଈଶ୍ୱରଙ୍କ ପ୍ରତି ପ୍ରେମ ନାହିଁ। ପିତା ଈଶ୍ୱରଙ୍କଠାରୁ ଅଧିକାର ପ୍ରାପ୍ତ ହୋଇ ମୁଁ ଆସିଛି, କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରିନାହ। ଅଥଚ ଜଣେ କେହି ତା ନିଜ ଇଚ୍ଛାରେ ଆସିଲେ ତାକୁ ତୁମେ ସ୍ୱାଗତ କରୁଛ। ତୁମ୍ଭେମାନେ ପରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଲାଳାୟିତ, କିନ୍ତୁ ସ୍ୱୟଂ ଈଶ୍ୱରଙ୍କ ଦ୍ୱାରା ଅନୁଗୃହୀତ ହେବା ପାଇଁ ଉଦ୍ୟମ କରୁନାହ। ତାହେଲେ ତୁମମାନେ ମୋତେ କିପରି ବିଶ୍ୱାସ କରିପାରିବ? ସେ ଯାହା ହେଉ, ମନେ କର ନାହିଁ ଯେ ତୁମମାନଙ୍କ ବିରୁଦ୍ଧରେ ମୁଁ ମୋ ପିତାଙ୍କ ନିକଟରେ ଅଭିଯୋଗ କରିବି। ବରଂ ଯେଉଁ ମୂଷାଙ୍କ ଉପରେ ତୁମେମାନେ ଭରସା ରଖିଛ, ସେହି କେବଳ ତୁମ ଉପରେ ଦୋଷାରୋପ କରିବେ। ତୁମ୍ଭେମାନେ ଯଦି ପ୍ରକୃତରେ ମୂଷାଙ୍କୁ ବିଶ୍ୱାସ କରୁଥାଅ, ମୋତେ ମଧ୍ୟ ବିଶ୍ୱାସ କରିବ, କାରଣ ମୂଷା ମୋ ସମ୍ପର୍କରେ ଲେଖିଛନ୍ତି। ସେ ଯାହା ଲେଖିଛନ୍ତି ସେଥିରେ ଯେତେବେଳେ ତୁମମାନଙ୍କର ବିଶ୍ୱାସ ନାହିଁ, ମୁଁ ଯାହା କହୁଛି ତାହା କିପରି ବିଶ୍ୱାସ କରିବ? ଯୋହନ 6। ଏହାପରେ ଯୀଶୁ ଗାଲିଲି ବା ତିବିରିଆ ହ୍ରଦର ଆରପାରିକୁ ଗଲେ। ଅନେକ ଲୋକ ତାଙ୍କର ପଛେ ପଛେ ଯାଉଥିଲେ, କାରଣ ଯୀଶୁ ତାଙ୍କ ଅଲୌକିକ ଶକ୍ତି ବଳରେ ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କରୁଥିବା ସେମାନେ ଦେଖିଥିଲେ। ଯୀଶୁ ଗୋଟିଏ ପାହାଡ଼ ଉପରକୁ ଯାଇ ଶିଷ୍ୟମାନଙ୍କ ସହ ବସିଲେ। ସେତେବେଳେ ନିସ୍ତାର ପର୍ବ ପାଖେଇ ଆସିଥିଲା। ତାଙ୍କ ନିକଟକୁ ଅନେକ ଲୋକ ଆସୁଥିବା ଦେଖି ଯୀଶୁ ଫିଲିପଙ୍କୁ ପଚାରିଲେ, ଏତେ ଲୋକଙ୍କ ପାଇଁ କେଉଁଠୁ ଯଥେଷ୍ଟ ଖାଦ୍ୟ କିଣିବା? ଫିଲିପଙ୍କୁ ପରୀକ୍ଷା କରିବା ପାଇଁ ସେ କଥା କହିଥିଲେ, କାରଣ ସେ ନିଜେ କ'ଣ କରିବେ ଜାଣିଥିଲେ। ଫିଲିପ ଉତ୍ତର ଦେଲେ, ସମସ୍ତଙ୍କୁ ଅଳ୍ପ କିଛି ଖୁଆଇବା ପାଇଁ 200ରୁ ଅଧିକ ରୌପ୍ୟ ମୁଦ୍ରା ମୂଲ୍ୟର ରୁଟି କିଣିବାକୁ ହେବ। ଯୀଶୁଙ୍କ ଅନ୍ୟ ଜଣେ ଶିଷ୍ୟ ପିତରଙ୍କ ଭାଇ ଆନ୍ଦ୍ରିୟ କହିଲେ, ଏଠାରେ ଗୋଟିଏ ବାଳକ ପାଖରେ 5ଟି ରୋଟି ଓ 2ଟି ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ନୁହେଁ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, ଲୋକମାନଙ୍କୁ ବସେଇ ଦିଅ। ସେହି ସ୍ଥାନ ଘାସପୂର୍ଣ୍ଣ ଥିଲା। ସେଠାରେ 5000 ଲୋକ ଥିଲେ। ସେହି ଘାସ ଉପରେ ସମସ୍ତେ ବସିପଡ଼ିଲେ। ଯୀଶୁ ରୁଟି ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେଠାରେ ବସିଥିବା ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେଲେ। 2ଟି ମାଛ ମଧ୍ୟ ସେହିପରି ସେ ବାଣ୍ଟିଲେ। ସେମାନେ ଯଥେଷ୍ଟ ଖାଇବାକୁ ପାଇଲେ। ସେମାନେ ସମସ୍ତେ ପରିତୃପ୍ତ ହେବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, ଯାହାସବୁ ବଳି ପଡ଼ିଛି ସେହିସବୁ ସଂଗ୍ରହ କରି ରଖ, ଯେପରି କିଛି ନଷ୍ଟ ନ ହୁଏ। ଲୋକେ 5 ଖଣ୍ଡ ରୁଟି ଖାଇ ଯାହା ବଳି ପଡ଼ିଥିଲା, ଶିଷ୍ୟମାନେ ତାହା ସବୁ ସଂଗ୍ରହ କରି 12 ଡାଲା ପୂର୍ଣ୍ଣ କଲେ। ଯୀଶୁଙ୍କର ଏହି ଅଲୌକିକ କାର୍ଯ୍ୟ ଦେଖି ଲୋକେ କହିଲେ, ଯେଉଁ ଭାବବାଦୀ ଜଗତକୁ ଆସିବାର ଥିଲା ଏ ନିଶ୍ଚୟ ସେହି। ଲୋକମାନେ ତାଙ୍କୁ ବଳପୂର୍ବକ ରାଜା କରିବା ପାଇଁ ଧରିବାକୁ ଯାଉଛନ୍ତି ବୋଲି ଜାଣିପାରି ଯୀଶୁ ଏକାକୀ ନିକଟବର୍ତ୍ତୀ ପାର୍ବତ୍ୟ ଅଞ୍ଚଳକୁ ଚାଲିଗଲେ। ସେଦିନ ସନ୍ଧ୍ୟାବେଳେ ଶିଷ୍ୟମାନେ ହ୍ରଦକୂଳକୁ ଯାଇ ନୌକା ଚଢ଼ି ଆରପାରିରେ ଥିବା କପର୍ନାହୁମ ଅଭିମୁଖେ ଯାତ୍ରା କଲେ। ରାତ୍ରି ଘନେଇ ଆସିଲା। ସେ ପର୍ଯ୍ୟନ୍ତ ଯୀଶୁ ସେମାନଙ୍କ ନିକଟକୁ ଫେରିଆସି ନଥିଲେ। ସେତେବେଳେ ପ୍ରବଳ ବେଗରେ ପବନ ବହି ହ୍ରଦ ଜଳ ଆଲୋଡ଼ିତ ହେଉଥିଲା। ଶିଷ୍ୟମାନେ ହ୍ରଦ ଭିତରେ 5 ବା 6 କିଲୋମିଟର ନୌକା ବାହି ଗଲାପରେ ଦେଖିଲେ ଯୀଶୁ ପାଣି ଉପରେ ଚାଲି ଚାଲି ନୌକା ପାଖକୁ ଆସୁଛନ୍ତି। ଏଥିରେ ସେମାନେ ଭୀତତ୍ରସ୍ତ ହୋଇ ପଡ଼ିଲେ। ଯୀଶୁ କହିଲେ, ଭୟ କର ନାହିଁ, ଏ ତ ମୁଁ। ସେମାନେ ଆଗ୍ରହରେ ତାଙ୍କୁ ଡଙ୍ଗା ଭିତରକୁ ନେଇଗଲେ ଏବଂ ସଙ୍ଗେ ସଙ୍ଗେ ସେମାନେ ହ୍ରଦ କୂଳରେ ନିଜର ଲକ୍ଷ୍ୟସ୍ଥଳରେ ଯାଇ ପହଞ୍ଚିଲେ। ପରଦିନ ହ୍ରଦର ଅନ୍ୟ ପାଖରେ ରହିଯାଇଥିବା ଲୋକମାନେ ଜାଣିପାରିଲେ ଯେ ସେଠାରେ କେବଳ ଗୋଟିଏ ନୌକା ଥିଲା ଏବଂ ଶିଷ୍ୟମାନେ ଯୀଶୁଙ୍କୁ ସଙ୍ଗରେ ନ ନେଇ ସେହି ନୌକାରେ ହ୍ରଦ ଭିତରକୁ ଚାଲିଯାଇଛନ୍ତି। ଯେଉଁଠାରେ ଯୀଶୁ ପ୍ରାର୍ଥନା କରି ଲୋକମାନଙ୍କୁ ରୁଟି ଖାଇବାକୁ ଦେଇଥିଲେ, ତିବିରିଆରୁ ଆଉ କେତୋଟି ନୌକା ସେହି ସ୍ଥାନ ନିକଟରେ ପହଞ୍ଚିଲା। ଯୀଶୁ କିମ୍ବା ତାଙ୍କ ଶିଷ୍ୟମାନଙ୍କୁ ସେଠାରେ ନ ପାଇ ଲୋକମାନେ ଯୀଶୁଙ୍କୁ ଖୋଜିବାକୁ ନୌକାରେ ଚଢ଼ି କପର୍ନାହୁମ ଅଭିମୁଖେ ବାହାରିଲେ। ଯୀଶୁଙ୍କୁ ହ୍ରଦ ଆରପାରିରେ ଦେଖି ଲୋକମାନେ ପଚାରିଲେ, ଗୁରୁ, ଆପଣ କେତେବେଳେ ଆସି ଏଠାରେ ପହଞ୍ଚିଲେ? ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋର ଅଲୌକିକ କାର୍ଯ୍ୟର ତାତ୍ପର୍ଯ୍ୟ ବୁଝି ମୋତେ ଖୋଜିବାକୁ ଆସିନାହ, କିନ୍ତୁ ରୁଟି ଖାଇ ପରିତୃପ୍ତ ହୋଇଥିଲ ବୋଲି ଆସିଛ। ଯେଉଁ ଖାଦ୍ୟ କ୍ଷୟ ହୁଏ ତା ପାଇଁ ଏତେ ପରିଶ୍ରମ କର ନାହିଁ, ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି। ସେମାନେ ତାଙ୍କୁ ପଚାରିଲେ, ଈଶ୍ୱରଙ୍କ ଇଚ୍ଛାନୁରୂପ କାର୍ଯ୍ୟ କରିବା ପାଇଁ ଆମେ କ'ଣ କରିପାରିବା? ଯୀଶୁ ଉତ୍ତର ଦେଲେ, ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମେମାନେ ତାହା କରିପାରିବ। ସେମାନେ ପଚାରିଲେ, ତୁମଠାରେ ଆମେ ଯେପରି ବିଶ୍ୱାସ କରିବୁ ସେଥିପାଇଁ ଆମକୁ କି ଆଶ୍ଚର୍ଯ୍ୟକର୍ମ ଦେଖାଇପାରିବ? କୁହ, କ'ଣ କରିପାରିବ? ଆମ ପୂର୍ବପୁରୁଷମାନେ ମରୁଭୂମିରେ ମାନ୍ନା ଖାଇଥିଲେ। ଆମ ଧର୍ମଶାସ୍ତ୍ର ଅନୁସାରେ ସେ ଏହି ଖାଦ୍ୟ ସ୍ୱର୍ଗରୁ ଆଣି ଯୋଗାଇଥିଲେ। ଯୀଶୁ କହିଲେ, ମୁଁ ସତ୍ୟ କହୁଛି, ଯାହା ମୂଷା ତୁମମାନଙ୍କୁ ଦେଇଥିଲେ ତାହା ସ୍ୱର୍ଗରୁ ଆଗତ ଖାଦ୍ୟ ନୁହେଁ। ମୋ ପିତା ଈଶ୍ୱର ତୁମମାନଙ୍କୁ ପ୍ରକୃତ ସ୍ୱର୍ଗୀୟ ଖାଦ୍ୟ ଦିଅନ୍ତି। ଯେ ସ୍ୱର୍ଗରୁ ଓହ୍ଲାଇ ଆସି ଜଗତକୁ ଜୀବନ ପ୍ରଦାନ କରନ୍ତି, ସେ ହେଉଛନ୍ତି ସେହି ଈଶ୍ୱରଦତ୍ତ ଖାଦ୍ୟ। ସେମାନେ କହିଲେ, ଆଜ୍ଞା, ଆମକୁ ସବୁବେଳେ ସେହି ଖାଦ୍ୟ ଦିଅନ୍ତୁ। ଯୀଶୁ କହିଲେ, ମୁଁ ସେହି ଜୀବନଦାୟୀ ଆହାର, ଯେ ମୋ ନିକଟକୁ ଆସେ ସେ ଆଉ କେବେ କ୍ଷୁଧିତ ହେବ ନାହିଁ, ଯେ ମୋତେ ବିଶ୍ୱାସ କରେ ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ। ମୁଁ ତୁମମାନଙ୍କୁ କହୁଛି, ମୋତେ ଦେଖି ମଧ୍ୟ ତୁମେ ବିଶ୍ୱାସ କରୁନାହଁ। ଯେଉଁମାନଙ୍କୁ ମୋ ପିତା ମୋତେ ଦେଇଛନ୍ତି ସେମାନେ ମୋ ନିକଟକୁ ଆସିବେ, ଯେ କେହି ମୋ ପାଖକୁ ଆସିବ ମୁଁ କେବେ ତାକୁ ଫେରାଇ ଦେବି ନାହିଁ। କାରଣ ମୋ ନିଜ ଇଚ୍ଛା ପୂରଣ କରିବାକୁ ନୁହେଁ, କିନ୍ତୁ ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ପୂରଣ କରିବାକୁ ମୁଁ ସ୍ୱର୍ଗରୁ ଆସିଛି, ଏବଂ ଯେଉଁମାନଙ୍କୁ ସେ ମୋ ନିକଟକୁ ପଠାଇଛନ୍ତି ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ହେଲେ ନ ହରାଇ ଶେଷ ଦିନରେ ସେହି ସମସ୍ତଙ୍କୁ ପୁନର୍ଜୀବିତ କରିବି। ଏହା ତାଙ୍କର ଇଚ୍ଛା, କାରଣ ପିତା ଚାହାନ୍ତି ଯେଉଁମାନେ ତାଙ୍କ ପୁତ୍ରଙ୍କୁ ଦେଖି ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଅନନ୍ତ ଜୀବନ ଲାଭ କରନ୍ତୁ। ଏଣୁ ଶେଷ ଦିନରେ ମୁଁ ସେ ସମସ୍ତଙ୍କୁ ପୁନର୍ଜୀବିତ କରିବି। ଯୀଶୁ ନିଜକୁ ସ୍ୱର୍ଗରୁ ଆଗତ ଆହାର ବୋଲି କହିବାରୁ ଇହୁଦୀମାନେ ଏ କଥାରେ ଅସନ୍ତୋଷ ଭାବ ପ୍ରକାଶ କଲେ। ସେମାନେ କହିଲେ, ଏହି ବ୍ୟକ୍ତି ଯୋସେଫଙ୍କ ପୁଅ ଯୀଶୁ ନୁହନ୍ତି କି? ତାଙ୍କ ପିତାମାତାଙ୍କୁ ଆମେ ଜାଣୁ, ତେବେ ସେ ସ୍ୱର୍ଗରୁ ଆଗତ ବୋଲି କିପରି କହୁଛନ୍ତି? ଯୀଶୁ କହିଲେ, ଏ ସବୁ ସମାଲୋଚନା ବନ୍ଦ କର। ଯେଉଁ ପିତା ମୋତେ ପଠାଇଛନ୍ତି ସେ ମୋ ପାଖକୁ ଆକର୍ଷଣ କରି ନ ଆଣିଲେ କେହି ମୋ ନିକଟକୁ ଆସିପାରିବେ ନାହିଁ। ଯେଉଁମାନେ ଆସିବେ ସେମାନଙ୍କୁ ମୁଁ ଶେଷ ଦିନରେ ପୁନର୍ଜୀବିତ କରିବି। ଭାବବାଦୀମାନେ ଲେଖିଛନ୍ତି, କେବଳ ଈଶ୍ୱରଙ୍କଠାରୁ ସମସ୍ତେ ଶିକ୍ଷା ଲାଭ କରିବେ। ଯେ କେହି ପିତା ଈଶ୍ୱରଙ୍କ କଥା ଶୁଣି ତାଙ୍କଠାରୁ ଶିକ୍ଷା ଗ୍ରହଣ କରେ ସେ ମୋ ପାଖକୁ ଆସିବ। ଏହାର ଅର୍ଥ ନୁହେଁ ଯେ ଅନ୍ୟ କେହି ତାଙ୍କୁ ଦେଖିଛି। ଯେ ଈଶ୍ୱରଙ୍କଠାରୁ ଆସିଛନ୍ତି ସେ କେବଳ ତାଙ୍କୁ ଦେଖିଛନ୍ତି। ମୁଁ ସତ୍ୟ କହୁଛି, ଯେ କେହି ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇବ। ମୁଁ ଜୀବନଦାୟୀ ଆହାର। ତୁମ ପୂର୍ବପୁରୁଷମାନେ ମରୁଭୂମିରେ ମାନ୍ନା ଖାଇଥିଲେ, ତଥାପି ସେମାନେ ମଲେ। କିନ୍ତୁ ଯେଉଁ ଆହାର ସ୍ୱର୍ଗରୁ ଆସେ ତାକୁ ଯେ ଖାଏ ସେ ମରିବ ନାହିଁ। ମୁଁ ସ୍ୱର୍ଗରୁ ଆଗତ ସେହି ଜୀବନଦାୟୀ ଆହାର। ଏହି ଆହାର ଯେ ଖାଏ ସେ ଚିରଞ୍ଜୀବୀ ହେବ। ମୁଁ ଯେଉଁ ଖାଦ୍ୟ ଦେବି ତାହା ମୋର ମାଂସ, ଜଗତକୁ ବଞ୍ଚାଇବା ପାଇଁ ମୁଁ ତାହା ଦାନ କରିବି। ଏକଥା ଶୁଣି ଇହୁଦୀମାନେ ରାଗିଯାଇ ପାଟିତୁଣ୍ଡ କଲେ, ଏହି ଲୋକ ତାର ମାଂସ କିପରି ଆମକୁ ଖାଇବାକୁ ଦେବ? ଯୀଶୁ କହିଲେ, ମୁଁ ସତ୍ୟ କହୁଛି, ମନୁଷ୍ୟପୁତ୍ରଙ୍କ ମାଂସ ଭୋଜନ ନ କଲେ ଓ ତାଙ୍କ ରକ୍ତ ପାନ ନ କଲେ ତୁମ୍ଭେମାନେ ଜୀବନ ପାଇପାରିବ ନାହିଁ। ଯେ କେହି ମୋର ମାଂସ ଭୋଜନ କରିବ ଓ ମୋର ରକ୍ତ ପାନ କରିବ ସେ ଅନନ୍ତ ଜୀବନ ଲାଭ କରିବ, ଏବଂ ମୁଁ ତାକୁ ଶେଷ ଦିନରେ ପୁନରୁତ୍ଥିତ କରିବି। କାରଣ ମୋର ମାଂସ ହେଉଛି ପ୍ରକୃତ ଖାଦ୍ୟ ଓ ମୋର ରକ୍ତ ପ୍ରକୃତ ପାନୀୟ। ଯେ କେହି ମୋର ମାଂସ ଭୋଜନ କରେ ଓ ମୋର ରକ୍ତ ପାନ କରେ ସେ ମୋଠାରେ ରହିବ, ଏବଂ ମୁଁ ମଧ୍ୟ ତାଠାରେ ସଦା ବିଦ୍ୟମାନ ରହିବି। ଜୀବନ୍ତ ପିତା ଈଶ୍ୱର ମୋତେ ପ୍ରେରଣ କରିଛନ୍ତି, ତାଙ୍କ ଯୋଗୁଁ ମୁଁ ମଧ୍ୟ ଜୀବିତ। ସେହିପରି ଯେ ମୋତେ ଭୋଜନ କରେ ମୋ ଯୋଗୁଁ ସେ ମଧ୍ୟ ଜୀବିତ ରହିବ। ଏହା ହିଁ ସ୍ୱର୍ଗରୁ ଆଗତ ଆହାର। ଯେଉଁ ଖାଦ୍ୟ ଖାଇ ତୁମ ପୂର୍ବପୁରୁଷମାନେ ମୃତ୍ୟୁ ନିବାରଣ କରିପାରିଲେ ନାହିଁ, ଏ ଖାଦ୍ୟ ତାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏ ଖାଦ୍ୟ ଯେ ଖାଇବ ସେ ଚିରଞ୍ଜୀବୀ ହେବ। ଯୀଶୁ କପର୍ଣ୍ଣାହୁମର ଉପାସନା ଗୃହରେ ଉପଦେଶ ଦେବାବେଳେ ଏହିସବୁ କଥା କହିଥିଲେ। ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ତାଙ୍କର ଏସବୁ କଥା ଶୁଣି କହିଲେ, ଏ ଶିକ୍ଷା ବୁଝିବା ବଡ଼ କଷ୍ଟ, କିଏ ଏସବୁ ଶୁଣିବ? ଏ ବିଷୟରେ ଯୀଶୁଙ୍କୁ କେହି କିଛି କହିନଥିଲେ ହେଁ ଶିଷ୍ୟମାନେ ବଚସା କରୁଛନ୍ତି ବୋଲି ଜାଣିପାରି ଯୀଶୁ ସେମାନଙ୍କୁ କହିଲେ, ଏଇ କଥାରେ ଭାଙ୍ଗି ପଡ଼ୁଛ? ମନୁଷ୍ୟପୁତ୍ର ଯେଉଁଠାରୁ ଆସିଛନ୍ତି ସେଠାକୁ ତାଙ୍କୁ ଫେରିଯିବା ଦେଖିଲେ କ'ଣ କରିବ? କେବଳ ଈଶ୍ୱରଙ୍କ ଆତ୍ମା ଜୀବନ ଦେଇପାରନ୍ତି, ମନୁଷ୍ୟର ଶକ୍ତି କିଛି କରିପାରେ ନାହିଁ। ଈଶ୍ୱରଙ୍କର ସେହି ଜୀବନଦାୟୀ ଆତ୍ମାଙ୍କୁ ତୁମ୍ଭେମାନେ ଯେପରି ଅନୁଭବ କରିବ ସେଥିପାଇଁ ମୁଁ ଏହିସବୁ କଥା କହିଛି, ତଥାପି ତୁମ ମଧ୍ୟରୁ ଅନେକେ ବିଶ୍ୱାସ କରୁନାହଁ। ଯୀଶୁ ଆରମ୍ଭରୁ ଜାଣିଥିଲେ କେଉଁମାନେ ତାଙ୍କଠାରେ ବିଶ୍ୱାସ କରିବେ ନାହିଁ ଏବଂ କିଏ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ। ଯୀଶୁ ପୁଣି କହିଲେ, ଏଥିପାଇଁ ମୁଁ କହୁଛି, ପିତା ଈଶ୍ୱରଙ୍କଠାରୁ ପ୍ରେରଣା ନ ପାଇଲେ କେହି ମୋ ପାଖକୁ ଆସିପାରିବ ନାହିଁ। ଏକଥା ଶୁଣି ଯୀଶୁଙ୍କ ଅନୁସରଣକାରୀମାନଙ୍କ ମଧ୍ୟରୁ ଅନେକ ତାଙ୍କ ସହିତ ଯିବାକୁ ଇଚ୍ଛା ନ କରି ଫେରିଗଲେ। ଏହା ଦେଖି ଯୀଶୁ ତାଙ୍କର ବାର ଜଣ ଶିଷ୍ୟଙ୍କୁ ପଚାରିଲେ, ତୁମ୍ଭେମାନେ ମଧ୍ୟ କ'ଣ ମୋତେ ଛାଡ଼ି ଚାଲିଯିବ? ସିମୋନ ପିତର ଉତ୍ତର ଦେଲେ, ପ୍ରଭୁ, ଆଉ କାହା ପାଖକୁ ଯିବୁ? ଅନନ୍ତ ଜୀବନର ବାକ୍ୟ ଆପଣଙ୍କଠାରେ ଅଛି। ଆପଣ ଯେ ଈଶ୍ୱରଙ୍କଠାରୁ ଆସିଥିବା ସେହି ପବିତ୍ର ବ୍ୟକ୍ତି, ଏ କଥା ଆମେ ଏବେ ବିଶ୍ୱାସ କରି ଜାଣିପାରୁଛୁ। ଯୀଶୁ କହିଲେ, ମୁଁ ତୁମ ବାର ଜଣଙ୍କୁ ମନୋନୀତ କରିନାହିଁ କି? ତଥାପି ତୁମମାନଙ୍କ ମଧ୍ୟରୁ ଜଣେ ଶୟତାନ, ସିମୋନ ଇସ୍କାରିଓତର ପୁତ୍ର ଯିହୁଦାକୁ ଲକ୍ଷ୍ୟ କରି ସେ କଥା କହିଥିଲେ। କାରଣ ବାର ଜଣ ଶିଷ୍ୟ ମଧ୍ୟରୁ ଜଣେ ହୋଇ ସୁଦ୍ଧା ଯିହୁଦା ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଥିଲା। ଯୋହନ ସାତ। ଏହାପରେ ଯୀଶୁ ଗାଲିଲିରେ ଭ୍ରମଣ କଲେ। ସେ ଆଉ ଯିହୁଦା ଦେଶରେ ଭ୍ରମଣ କରିବାକୁ ଚାହିଁଲେ ନାହିଁ, କାରଣ ସେଠାକାର ଇହୁଦୀ କର୍ତ୍ତୃପକ୍ଷମାନେ ତାଙ୍କୁ ପ୍ରାଣରେ ମାରିଦେବା ପାଇଁ ଚାହୁଁଥିଲେ। ଇହୁଦୀମାନଙ୍କର କୁଟୀରବାସ ପର୍ବ ପାଖେଇ ଆସିଥିଲା, ତେଣୁ ତାଙ୍କ ଭାଇମାନେ ତାଙ୍କୁ କହିଲେ, ଏ ସ୍ଥାନ ଛାଡ଼ି ଯିହୁଦାକୁ ଫେରିଯାଅ, ତୁମେ କରୁଥିବା କାର୍ଯ୍ୟସବୁ ସେଠାରେ ତୁମକୁ ଅନୁସରଣ କରୁଥିବା ଲୋକମାନେ ଦେଖନ୍ତୁ। ଯିଏ ସୁପରିଚିତ ହେବାକୁ ଇଚ୍ଛା କରେ ସେ ନିଜର କାର୍ଯ୍ୟ ଗୋପନ ରଖେ ନାହିଁ। ତୁମେ ଯେତେବେଳେ ଏହିସବୁ କାର୍ଯ୍ୟ କରିପାରୁଛ, ଜଗତର ସମସ୍ତେ ତୁମର ପରିଚୟ ପାଆନ୍ତୁ। ତାଙ୍କ ଭାଇମାନେ ମଧ୍ୟ ତାଙ୍କୁ ବିଶ୍ୱାସ କରୁନଥିଲେ। ଯୀଶୁ ସେମାନଙ୍କୁ କହିଲେ, ମୋ ପାଇଁ ଉପଯୁକ୍ତ ସମୟ ଏପର୍ଯ୍ୟନ୍ତ ଆସିନାହିଁ, ଯେକୌଣସି ସମୟ ତୁମ ପାଇଁ ଉପଯୁକ୍ତ ହୋଇପାରେ। କାରଣ ଜଗତ ତୁମକୁ ଘୃଣା କରେ ନାହିଁ, କିନ୍ତୁ ଜଗତ ମୋତେ ଘୃଣା କରେ, କାରଣ ତା'ର କାର୍ଯ୍ୟକଳାପ ମନ୍ଦ ବୋଲି ମୁଁ କହିଆସୁଛି। ତୁମେମାନେ ଏହି ଉତ୍ସବକୁ ଯାଅ, ମୁଁ ଯାଇପାରିବି ନାହିଁ, କାରଣ ମୋ ପାଇଁ ଉପଯୁକ୍ତ ସମୟ ଆସିନାହିଁ। ଏହା କହି ଯୀଶୁ ଗାଲିଲିରେ ରହିଗଲେ। ତାଙ୍କ ଭାଇମାନେ ସେହି ଉତ୍ସବକୁ ଚାଲିଯିବା ପରେ ଯୀଶୁ ପ୍ରକାଶ୍ୟରେ ସେଠାକୁ ନ ଯାଇ ଗୋପନରେ ଗଲେ। ଉତ୍ସବ ସମୟରେ ଇହୁଦୀ କର୍ତ୍ତୃପକ୍ଷମାନେ ତାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହାନ୍ତି? ଲୋକମାନେ ତାଙ୍କ ସମ୍ପର୍କରେ ତୁନି ତୁନି କଥାବାର୍ତ୍ତା ହେଉଥିଲେ। କେତେକ କହିଲେ, ସେ ଜଣେ ଉତ୍ତମ ଲୋକ। ଅନ୍ୟମାନେ କହିଲେ, ନା, ସେ ଲୋକଙ୍କୁ ଭୁଲ ବାଟରେ ନେଉଛନ୍ତି। କିନ୍ତୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ କେହି ତାଙ୍କ ବିଷୟରେ ପ୍ରକାଶ୍ୟରେ କଥାବାର୍ତ୍ତା ହୋଇପାରିଲେ ନାହିଁ। ଉତ୍ସବ ପ୍ରାୟ ଅଧା ଶେଷ ହେବା ପରେ ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଆରମ୍ଭ କଲେ। ଇହୁଦୀ କର୍ତ୍ତୃପକ୍ଷମାନେ ବିସ୍ମୟ ପ୍ରକାଶ କରି କହିଲେ, କୌଣସି ବିଷୟରେ ତାଲିମ ନ ପାଇ ସେ ଏତେ କଥା ଜାଣିଛନ୍ତି କିପରି? ଯୀଶୁ କହିଲେ, ମୁଁ ମୋ ନିଜର ଶିକ୍ଷା ନୁହେଁ, କିନ୍ତୁ ମୋର ପ୍ରେରଣକର୍ତ୍ତା ଈଶ୍ୱରଙ୍କଠାରୁ ଆଗତ ଶିକ୍ଷା ଦେଉଛି। ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ସେ ଜାଣିପାରିବ, ମୁଁ ଦେଉଥିବା ଶିକ୍ଷା ଈଶ୍ୱରଙ୍କଠାରୁ ଆଗତ ନା ତାହା ମୋ ନିଜ କ୍ଷମତା ବଳରେ ମୁଁ କହୁଛି। ଯେ ନିଜ କ୍ଷମତା ବଳରେ କଥା କହେ ନିଜକୁ ଗୌରବାନ୍ୱିତ କରିବା ତା'ର ଉଦ୍ଦେଶ୍ୟ, କିନ୍ତୁ ଯେ ତା'ର ପ୍ରେରଣକର୍ତ୍ତାଙ୍କୁ ଗୌରବାନ୍ୱିତ କରିବାକୁ ଚାହେଁ ସେ ସତ୍ୟବାଦୀ, ମିଥ୍ୟାର ଆଶ୍ରୟ ସେ ନିଏ ନାହିଁ। ମୋସା ତୁମମାନଙ୍କ ପାଇଁ ବିଧି ବ୍ୟବସ୍ଥା ସବୁ ରଖିଦେଇଯାଇଛନ୍ତି, କିନ୍ତୁ ତୁମମାନଙ୍କ ମଧ୍ୟରୁ ଜଣେ ହେଲେ ସେହି ବ୍ୟବସ୍ଥା ପାଳନ କରୁନାହିଁ। ତୁମେମାନେ ମୋତେ ମାରିଦେବାକୁ କାହିଁକି ଚେଷ୍ଟା କରୁଛ? ଜନତା ଭିତରୁ ଚିତ୍କାର ଶୁଣାଗଲା, ତୁମକୁ ଭୂତ ଧରିଛି, ତୁମକୁ କିଏ ମାରିଦେବାକୁ ଚେଷ୍ଟା କରୁଛି? ଯୀଶୁ କହିଲେ, ମୁଁ ଗୋଟିଏ ମହାନ କାର୍ଯ୍ୟ କରିବା ଦେଖି ତୁମେମାନେ ଆଶ୍ଚର୍ଯ୍ୟ ହେଲ। ତୁମ ପୁତ୍ରମାନଙ୍କୁ ସୁନ୍ନତ କରାଇବା ଲାଗି ମୋସା ଆଦେଶ ଦେଇଥିଲେ। ଅବଶ୍ୟ ମୋସା ଏହି ପ୍ରଥା ଆରମ୍ଭ କରିନଥିଲେ, ତୁମ ପୂର୍ବପୁରୁଷମାନଙ୍କ ସମୟରୁ ଏହା ଚଳିଆସୁଥିଲା। ବିଶ୍ରାମ ବାରରେ ମଧ୍ୟ ତୁମେ ସେହି ସୁନ୍ନତ କାର୍ଯ୍ୟ କରାଉଛ, କିନ୍ତୁ ତଦ୍ୱାରା ଯେ ବିଶ୍ରାମ ବାର ନିୟମ ଲଙ୍ଘନ କରୁଛ ଏହା ମନେ କରୁନାହ। ଯଦି ବିଶ୍ରାମ ବାରରେ ଗୋଟିଏ ପୁଅକୁ ସୁନ୍ନତ କରାଇବା ଦ୍ୱାରା ମୋସାଙ୍କ ବ୍ୟବସ୍ଥା ଲଙ୍ଘନ କରାଯାଉନାହିଁ, ସେହିଦିନ ମୁଁ ଜଣେ ଲୋକର ଶରୀରକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିଦେଲେ କାହିଁକି ଉତ୍ତ୍ୟକ୍ତ ହେଉଛ? ବାହ୍ୟ ବିଷୟକୁ ମାନଦଣ୍ଡ କରି ବିଚାର କର ନାହିଁ, ପ୍ରକୃତ ମାନଦଣ୍ଡ ଦ୍ୱାରା ବିଚାର କର। ଜେରୁସାଲମରେ କେତେକ ଲୋକ କହିଲେ, ଯେଉଁ ବ୍ୟକ୍ତିଙ୍କୁ ମାରିବା ପାଇଁ କର୍ତ୍ତୃପକ୍ଷମାନେ ଚେଷ୍ଟା କରୁଛନ୍ତି ସେ ଏହି ନୁହନ୍ତି କି? ଦେଖ, ସେ ସର୍ବସାଧାରଣରେ ଏତେ ସବୁ କହିଯାଉଛନ୍ତି, କିନ୍ତୁ ତାଙ୍କୁ ପ୍ରତିବାଦ କରି ପଦେ ହେଲେ କେହି କହୁନାହାନ୍ତି। ଏ ମସିହ ବୋଲି ସେମାନେ କ'ଣ ପ୍ରକୃତରେ ଜାଣିଛନ୍ତି? ଯେତେବେଳେ ମସିହ ଆବିର୍ଭୂତ ହେବେ ସେ କେଉଁଠାରୁ ଆସିଛନ୍ତି କେହି ଜାଣିପାରିବେ ନାହିଁ, କିନ୍ତୁ ଏ ବ୍ୟକ୍ତି କେଉଁଠୁ ଆସିଛନ୍ତି ଆମେ ସମସ୍ତେ ଜାଣୁ। ଯୀଶୁ ମନ୍ଦିରରେ ଶିକ୍ଷା ଦେବାବେଳେ ଉଚ୍ଚ ସ୍ୱରରେ କହିଲେ, ମୁଁ କିଏ ଓ କେଉଁଠାରେ ଆସିଛି ତୁମ୍ଭେମାନେ କ'ଣ ପ୍ରକୃତରେ ଜାଣ? ମୁଁ ନିଜ ଅଧିକାର ବଳରେ ଆସିନାହିଁ, ମୋତେ ଯେ ପ୍ରେରଣ କରିଛନ୍ତି ସେ ସତ୍, ତୁମେ ତାଙ୍କୁ ଜାଣ ନାହିଁ, ମୁଁ ତାଙ୍କୁ ଜାଣେ, କାରଣ ସେ ମୋତେ ପ୍ରେରଣ କରିଛନ୍ତି, ମୁଁ ତାଙ୍କଠାରୁ ଆସିଛି। ଏହା ଶୁଣି ସେମାନେ ତାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କର ନିରୂପିତ ସମୟ ଆସିନଥିବାରୁ କେହି ତାଙ୍କ ଉପରେ ହାତ ଦେଇପାରିଲେ ନାହିଁ। କିନ୍ତୁ ଜନତା ଭିତରୁ ଅନେକ ଯୀଶୁଙ୍କଠାରେ ବିଶ୍ୱାସ କରି କହିଲେ, ମସିହ ଆସିଲେ ଏହାଙ୍କ ଅପେକ୍ଷା ସେ କ'ଣ ଆହୁରି ଅଧିକ ଅଲୌକିକ କାର୍ଯ୍ୟ କରିବେ? ଯୀଶୁଙ୍କ ସମ୍ପର୍କରେ ଲୋକମାନେ ଏହିପରି କଥାବାର୍ତ୍ତା ହେଉଥିବା ଫାରୁସିମାନେ ଶୁଣିଲେ, ତେଣୁ ସେମାନେ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କୁ ଗିରଫ କରିବା ପାଇଁ ଦଳେ ପ୍ରହରୀଙ୍କୁ ପଠାଇଲେ। ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଳ୍ପ କିଛି ସମୟ ରହିବି, ତାପରେ ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଫେରିଯିବି। ତୁମ୍ଭେମାନେ ମୋତେ ଖୋଜିବ କିନ୍ତୁ ପାଇବ ନାହିଁ, କାରଣ ମୁଁ ଯେଉଁଠି ରହିବି ତୁମ୍ଭେମାନେ ସେଠାକୁ ଯାଇପାରିବ ନାହିଁ। ଇହୁଦୀ କର୍ତ୍ତୃପକ୍ଷମାନେ ପରସ୍ପରକୁ ପଚାରିଲେ, ସେ ଏପରି କେଉଁ ସ୍ଥାନକୁ ଯିବେ ଯେ ଆମେ ତାଙ୍କୁ ଖୋଜି ପାଇପାରିବା ନାହିଁ? ଯେଉଁ ଗ୍ରୀକ୍ ସହରମାନଙ୍କରେ ଆମ ସମ୍ପ୍ରଦାୟର ଲୋକମାନେ ଅଛନ୍ତି, ସେ କ'ଣ ସେଠାକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବେ? ସେ କହୁଛନ୍ତି, ଆମେ ତାଙ୍କୁ ଖୋଜି ପାଇପାରିବୁ ନାହିଁ, ଯେଉଁଠାକୁ ସେ ଯିବେ ସେଠାକୁ ଆମେ ଯାଇପାରିବୁ ନାହିଁ। ଏହାର ଅର୍ଥ କ'ଣ? ଉତ୍ସବର ଶେଷ ଦିବସରେ ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, ଯେ ତୃଷାର୍ତ୍ତ ସେ ମୋ ପାଖକୁ ଆସି ପାନ କରୁ। ଶାସ୍ତ୍ରରେ ଲେଖା ଅଛି, ଯେ ମୋଠାରେ ବିଶ୍ୱାସ କରେ ତାର ହୃଦୟରୁ ଜୀବନଦାୟୀ ଜଳସ୍ରୋତ ଉଛୁଳି ବହିଯିବ। ଯୀଶୁ ପବିତ୍ର ଆତ୍ମାଙ୍କ ବିଷୟରେ ଏକଥା କହିଲେ, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ ସେମାନେ ପରେ ଏହି ପବିତ୍ର ଆତ୍ମାଙ୍କୁ ପାଇଲେ। ସେ ପର୍ଯ୍ୟନ୍ତ ଯୀଶୁ ମହିମାନ୍ୱିତ ହୋଇନଥିବାରୁ ପବିତ୍ର ଆତ୍ମା ପ୍ରଦତ୍ତ ହୋଇନଥିଲେ। ଯେତେବେଳେ ଲୋକେ ଏକଥା ଶୁଣିଲେ, ସେମାନଙ୍କ ମଧ୍ୟରୁ କେତେକ କହିଲେ, ଏ ନିଶ୍ଚୟ ସେହି ଭାବବାଦୀ। କେହି କେହି କହିଲେ, ସେ ମସିହ। କିନ୍ତୁ ଅନ୍ୟମାନେ କହିଲେ, ମସିହଙ୍କ ଆବିର୍ଭାବ ଗାଲିଲିରୁ ହୋଇପାରିବ ନାହିଁ। ଶାସ୍ତ୍ରରେ ଲେଖା ଅଛି, ମସିହ ଦାଉଦ ରାଜାଙ୍କ ବଂଶଧର ଏବଂ ସେ ଦାଉଦଙ୍କ ବାସସ୍ଥାନ ବେଥଲିହିମ୍ ସହରରେ ଜନ୍ମଗ୍ରହଣ କରିବେ। ତେଣୁ ଯୀଶୁଙ୍କ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ମତଭେଦ ଉପୁଜିଲା। କେତେକ ତାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ କେହି ତାଙ୍କ ଉପରେ ହାତ ଦେଇପାରିଲେ ନାହିଁ। ପ୍ରହରୀମାନେ ଫେରିଆସିବାରୁ ମୁଖ୍ୟ ଯାଜକ ଓ ଫାରୁସିମାନେ ସେମାନଙ୍କୁ ପଚାରିଲେ, ତାଙ୍କୁ କାହିଁକି ଧରି ଆଣିନାହଁ? ପ୍ରହରୀମାନେ ଉତ୍ତର ଦେଲେ, ତାଙ୍କ ପରି ଏତେ ଚମତ୍କାର ଭାବରେ କେହି କେବେ କଥା କହିନାହାନ୍ତି। ଫାରୁସିମାନେ ସେମାନଙ୍କୁ କହିଲେ, ସେ କ'ଣ ତୁମକୁ ମଧ୍ୟ ବୋକା ବନାଇ ଦେଇଛି? ଫାରୁସି ବା ଆମ ଅଧିକାରୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ ତା କଥାରେ ବିଶ୍ୱାସ କରୁଛନ୍ତି ବୋଲି କ'ଣ ତୁମାନେ ଜାଣିଛ? ଏହି ଜନତା ମୂଷାଙ୍କ ବିଧି ବ୍ୟବସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ, ଏମାନେ ସମସ୍ତେ ଅଭିଶପ୍ତ। ସେତେବେଳେ ସେଠାରେ ନିକୋଦିମ ନାମକ ଜଣେ ଫାରୁସି ଉପସ୍ଥିତ ଥିଲେ। ସେ ଆଗରୁ ଥରେ ଯୀଶୁଙ୍କୁ ଦେଖିବାକୁ ଯାଇଥିଲେ। ସେ କହିଲେ, ଆମ ବ୍ୟବସ୍ଥା ଅନୁଯାୟୀ ଜଣେ କାହାକୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ତା କଥା ଶୁଣିବାକୁ ହେବ ଏବଂ ସେ କ'ଣ କରିଛି ଅନୁସନ୍ଧାନ କରିବାକୁ ହେବ। ଅନ୍ୟମାନେ ତାଙ୍କୁ ଉତ୍ତର ଦେଇ କହିଲେ, ତୁମେ ମଧ୍ୟ କ'ଣ ଗାଲିଲିର ଲୋକ? ଭଲ କରି ଶାସ୍ତ୍ର ଅଧ୍ୟୟନ କର, ତାହେଲେ ଗାଲିଲିରେ କୌଣସି ଭାବବାଦୀ ଜନ୍ମ ହୋଇପାରିବେ ନାହିଁ, ଏକଥା ତୁମେ ଜାଣିପାରିବ। ଯୋହନ 8। ସମସ୍ତେ ଘରକୁ ଚାଲିଗଲା ପରେ ଯୀଶୁ ଜିତ ପର୍ବତକୁ ଗଲେ। ତା ପରଦିନ ପ୍ରତ୍ୟୁଷରେ ସେ ମନ୍ଦିରକୁ ଫେରିଆସିଲେ ଏବଂ ସେଠାରେ ସମବେତ ହୋଇଥିବା ଲୋକମାନଙ୍କ ମଧ୍ୟରେ ବସି ଶିକ୍ଷା ଦେବାକୁ ଆରମ୍ଭ କଲେ। ଦଳେ ଧର୍ମଗୁରୁ ଓ ଫାରୁସି ବ୍ୟଭିଚାର ଅପରାଧରେ ଧରାପଡ଼ିଥିବା ଗୋଟିଏ ସ୍ତ୍ରୀ ଲୋକକୁ ଟାଣି ଆଣିଲେ। ସମସ୍ତଙ୍କ ଆଗରେ ଠିଆ କରାଇ ଯୀଶୁଙ୍କୁ ପଚାରିଲେ, ଗୁରୁ, ଏହି ସ୍ତ୍ରୀ ଲୋକଟି ବ୍ୟଭିଚାର କରୁଥିବା ବେଳେ ଧରାପଡ଼ିଛି। ଏଭଳି ସ୍ତ୍ରୀ ଲୋକକୁ ପଥର ପକାଇ ମାରିଦେବା ପାଇଁ ମୂଷା ଆମ ବ୍ୟବସ୍ଥାରେ ନିର୍ଦ୍ଦେଶ ଦେଇଛନ୍ତି, ଏ ବିଷୟରେ ଆପଣ କ'ଣ କହୁଛନ୍ତି? ସେମାନେ ଯୀଶୁଙ୍କୁ ଫାନ୍ଦରେ ପକାଇ ତାଙ୍କ ଉପରେ ଦୋଷାରୋପ କରିବା ପାଇଁ ଏକଥା ପଚାରିଥିଲେ, କିନ୍ତୁ ଯୀଶୁ ନଇଁ ପଡ଼ି ଅଙ୍ଗୁଳି ଦେଇ ଭୂମିରେ ଲେଖିବାକୁ ଲାଗିଲେ। ସେମାନେ ସେଠାରେ ଠିଆ ହୋଇ ଆହୁରି ପ୍ରଶ୍ନ କରିବାରୁ ଯୀଶୁ ମୁଣ୍ଡ ଟେକି ସେମାନଙ୍କୁ କହିଲେ, ତୁମ ମଧ୍ୟରୁ ଯେ କେବେ କୌଣସି ପାପ କରିନାହିଁ ସେ ପ୍ରଥମେ ଆସି ପଥର ଫୋପାଡ଼ୁ। ଏହା କହି ଯୀଶୁ ପୁଣି ଥରେ ନଇଁ ପଡ଼ି ଭୂମିରେ ଲେଖିଲେ। ଯୀଶୁଙ୍କ କଥା ଶୁଣି ସେମାନଙ୍କ ମଧ୍ୟରୁ ସମସ୍ତେ ଜଣକ ପରେ ଜଣେ ଚାଲିଗଲେ। ବୟୋଜ୍ୟେଷ୍ଠମାନେ ପ୍ରଥମେ ପଳାଇଗଲେ, ସେଶେଷରେ ସେଠାରେ ରହିଗଲେ କେବଳ ଯୀଶୁ ଓ ତାଙ୍କ ସମ୍ମୁଖରେ ଠିଆ ହୋଇ ରହିଥିଲା ସେହି ସ୍ତ୍ରୀ ଲୋକଟି। ଯୀଶୁ ମୁଣ୍ଡ ଟେକି ତାକୁ ପଚାରିଲେ, ସେମାନେ କାହାନ୍ତି? ତୁମକୁ ଦଣ୍ଡ ଦେବାକୁ ଜଣେ ହେଲେ ରହିଲେ ନାହିଁ? ନା ପ୍ରଭୁ, କେହି ନାହାନ୍ତି, ସେ ଉତ୍ତର ଦେଲା। ଯୀଶୁ ତାକୁ ଅଭୟ ଦେଇ କହିଲେ, ମୁଁ ମଧ୍ୟ ତୁମକୁ ଦଣ୍ଡ ଦେବି ନାହିଁ, ଯାଅ, କିନ୍ତୁ ଆଉ ଥରେ ପାପ କର ନାହିଁ। ଯୀଶୁ ପୁନର୍ବାର ଫାରସୀମାନଙ୍କୁ କହିଲେ, ମୁଁ ଜଗତର ଜ୍ୟୋତି, ଯେ କେହି ମୋତେ ଅନୁସରଣ କରିବ ସେ ଜୀବନର ଆଲୋକ ପାଇବ ଏବଂ କଦାପି ଅନ୍ଧକାରରେ ଗମନ କରିବ ନାହିଁ। ଫାରସୀମାନେ ତାଙ୍କୁ କହିଲେ, ବର୍ତ୍ତମାନ ତୁମେ ନିଜ ପାଇଁ ସାକ୍ଷ୍ୟ ଦେଉଛ, ତେଣୁ ତୁମେ ଯାହା କହୁଛ ତାହା ପ୍ରକୃତ ପ୍ରମାଣ ନୁହେଁ। ଯୀଶୁ ଉତ୍ତର ଦେଲେ, ନା, ମୁଁ ନିଜ ପାଇଁ ସାକ୍ଷ୍ୟ ଦେଲେ ସୁଦ୍ଧା ମୁଁ ଯାହା କହୁଛି ତାହା ସତ୍ୟ, କାରଣ ମୁଁ ଜାଣେ ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯିବି। କେଉଁଠାରୁ ମୋର ଆଗମନ ଓ କେଉଁଠାକୁ ମୋର ପ୍ରସ୍ଥାନ ତୁମେ ତାହା ଜାଣ ନାହିଁ। ତୁମେ କେବଳ ମାନବିକ ମାନଦଣ୍ଡ ଅନୁଯାୟୀ ବିଚାର କରୁଛ। ମୁଁ କାହାର ବିଚାର କରେ ନାହିଁ, କିନ୍ତୁ ମୁଁ ଯଦି ତାହା କରନ୍ତି ମୋ ବିଚାର ଯଥାର୍ଥ ହୁଅନ୍ତା, କାରଣ ମୁଁ ଏକାକୀ ଏ କାର୍ଯ୍ୟ କରେ ନାହିଁ, ମୋର ପ୍ରେରଣକାରୀ ପିତା ମୋ ସଙ୍ଗରେ ଅଛନ୍ତି। ତୁମ ଧର୍ମ ବ୍ୟବସ୍ଥାରେ ଲେଖାଯାଇଛି, ଦୁଇ ଜଣ ସାକ୍ଷୀଙ୍କ କଥା ସମାନ ହେଲେ ସେମାନେ ଯାହା କହୁଛନ୍ତି ତାହା ସତ୍ୟ। ମୋ ନିଜ ପାଇଁ ମୁଁ ସାକ୍ଷ୍ୟ ଦେଉଛି ଏବଂ ମୋର ପ୍ରେରଣକାରୀ ପିତା ମଧ୍ୟ ମୋ ପାଇଁ ସାକ୍ଷ୍ୟ ଦେଉଛନ୍ତି। ସେମାନେ ପ୍ରଶ୍ନ କଲେ, ତୁମ ପିତା କେଉଁଠାରେ? ଯୀଶୁ କହିଲେ, ମୋତେ କିମ୍ବା ମୋ ପିତାଙ୍କୁ ତୁମ୍ଭେମାନେ ଜାଣ ନାହିଁ, ମୋତେ ଜାଣିଥିଲେ ମୋ ପିତାଙ୍କୁ ମଧ୍ୟ ଜାଣିଥାନ୍ତ। ମନ୍ଦିରର ଦାନ ସଂଗ୍ରହ ବାକ୍ସଗୁଡ଼ିକ ରଖାଯାଇଥିବା କୋଠରୀରେ ଯୀଶୁ ଏସବୁ ବିଷୟ ଶିକ୍ଷା ଦେଉଥିଲେ, କିନ୍ତୁ ତାଙ୍କ ସମୟ ଆସିନଥିବାରୁ କେହି ତାଙ୍କୁ ଗିରଫ କରିପାରିଲେ ନାହିଁ। ଯୀଶୁ ପୁଣି ସେମାନଙ୍କୁ କହିଲେ, ମୁଁ ଚାଲିଯାଉଛି, ତୁମ୍ଭେମାନେ ମୋତେ ଖୋଜିବ କିନ୍ତୁ ନିଜ ନିଜ ପାପରେ ମରିବ। ମୁଁ ଯେଉଁଠାକୁ ଯାଉଛି ସେଠାକୁ ତୁମ୍ଭେମାନେ ଯାଇପାରିବ ନାହିଁ। ଇହୁଦୀ କର୍ତ୍ତୃପକ୍ଷମାନେ କୁହାକୁହି ହେଲେ, ସେ କହୁଛନ୍ତି ସେ ଯେଉଁଠାକୁ ଯିବେ ଆମେ ସେଠାକୁ ଯାଇପାରିବା ନାହିଁ, ସେ ଆତ୍ମହତ୍ୟା କରିବାକୁ ଭାବୁଛନ୍ତି କି? ଯୀଶୁ ଏ କଥାର ଉତ୍ତର ଦେଇ କହିଲେ, ତୁମ୍ଭେମାନେ ଏହି ଅଧୋଲୋକରୁ ଉତ୍ପନ୍ନ, ମୁଁ ଉର୍ଦ୍ଧ୍ୱଲୋକରୁ ଆସିଛି। ତୁମ୍ଭେମାନେ ଏହି ଜଗତର, ମୁଁ ନୁହେଁ। ସେଥିପାଇଁ ମୁଁ କହିଛି ତୁମେ ତୁମ ପାପରେ ମରିବ। ମୁଁ ସ୍ୱୟଂ ସେହି, ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ ନିଜ ପାପରେ ମରିବ। ସେମାନେ ପଚାରିଲେ, ତୁମେ କିଏ? ଯୀଶୁ ଉତ୍ତର ଦେଲେ, ସେ କଥା ମୁଁ ଆରମ୍ଭରୁ କହିଆସିଛି, ତୁମ୍ଭମାନଙ୍କ ବିଷୟରେ କହିବା ପାଇଁ ଏବଂ ତୁମ୍ଭମାନଙ୍କୁ ଦୋଷୀ କରିବା ପାଇଁ ମୋର ଅନେକ କଥା ଅଛି, କିନ୍ତୁ ଯେ ମୋତେ ପ୍ରେରଣ କରିଛନ୍ତି ସେ ସତ୍ୟ, ତାଙ୍କଠାରୁ ମୁଁ ଯାହା ଶୁଣିଛି କେବଳ ତାହା ହିଁ ଜଣାଉଛି। ପିତା ଈଶ୍ୱରଙ୍କୁ ଲକ୍ଷ୍ୟ କରି ଯୀଶୁ ଏକଥା କହୁଥିଲେ ବୋଲି ସେମାନେ ବୁଝିପାରିଲେ ନାହିଁ। ତେଣୁ ସେ ସେମାନଙ୍କୁ କହିଲେ, ଯେତେବେଳେ ତୁମେମାନେ ମନୁଷ୍ୟପୁତ୍ରଙ୍କୁ ଉର୍ଦ୍ଧ୍ୱରେ ସ୍ଥାପନ କରିବ ସେତେବେଳେ ବୁଝିପାରିବ ପ୍ରକୃତରେ ମୁଁ ସ୍ୱୟଂ ସେହି। ସେତେବେଳେ ତୁମେମାନେ ଜାଣିବ ମୁଁ ନିଜ ଅଧିକାରରେ କିଛି କରେ ନାହିଁ, ପିତାଙ୍କଠାରୁ ଯାହା ଶିକ୍ଷା କରିଛି ତାହା କହେ। ଯେ ମୋତେ ପ୍ରେରଣ କରିଛନ୍ତି ସେ ମୋ ସଙ୍ଗରେ ଅଛନ୍ତି, ସେ ମୋତେ ଏକାକୀ ଛାଡ଼ିଦେଇ ନାହାନ୍ତି, କାରଣ ଯାହା ତାଙ୍କର ସନ୍ତୋଷଜନକ କେବଳ ତାହା ମୁଁ ସବୁବେଳେ କରିଥାଏ। ଯୀଶୁଙ୍କର ଏହିସବୁ କଥା ଶୁଣି ଅନେକ ତାଙ୍କଠାରେ ବିଶ୍ୱାସ କଲେ। ତାପରେ ଯୀଶୁ ତାଙ୍କଠାରେ ବିଶ୍ୱାସ କରୁଥିବା ଇହୁଦୀମାନଙ୍କୁ କହିଲେ, ମୋର ଆଜ୍ଞାବହ ହେଲେ ତୁମେ ପ୍ରକୃତରେ ମୋର ଶିଷ୍ୟ ହେବ, ତୁମେମାନେ ସତ୍ୟ ଜାଣିବ ଓ ସତ୍ୟ ତୁମକୁ ମୁକ୍ତ କରିବ। ଇହୁଦୀମାନେ ଉତ୍ତର ଦେଇ କହିଲେ, ଆମେ ଅବ୍ରାହମଙ୍କର ବଂଶଧର, ଆମେ କେବେ କାହାର ଦାସ ହୋଇ ରହିନାହୁଁ, ତୁମେ କାହିଁକି କହୁଛ ଆମେ ମୁକ୍ତ ହେବୁ? ଏକଥାର ଅର୍ଥ କ'ଣ? ଯୀଶୁ କହିଲେ, ମୁଁ ସତ୍ୟ କହୁଛି, ଯେଉଁମାନେ ପାପ କରନ୍ତି ସେମାନେ ସମସ୍ତେ ପାପର ଦାସ। ଦାସ ସବୁ ସମୟ ପାଇଁ ପରିବାରର ଜଣେ ହୋଇ ରହେ ନାହିଁ, କିନ୍ତୁ ପରିବାରରେ ପୁତ୍ରର ସ୍ଥାନ ଚିରସ୍ଥାୟୀ। ପୁତ୍ର ଯଦି ତୁମମାନଙ୍କୁ ମୁକ୍ତି ଦିଅନ୍ତି ତୁମେ ପ୍ରକୃତରେ ମୁକ୍ତ ହେବ। ମୁଁ ଜାଣେ ତୁମ୍ଭେମାନେ ଅବ୍ରାହମଙ୍କର ବଂଶଧର, ତଥାପି ତୁମ୍ଭେମାନେ ମୋତେ ମାରିବାକୁ ଚେଷ୍ଟା କରୁଛ, କାରଣ ତୁମେ ମୋର ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ। ମୋର ପିତାଙ୍କଠାରେ ମୁଁ ଯାହା ଦେଖିଛି ତାହା ମୁଁ ପ୍ରକାଶ କରେ, କିନ୍ତୁ ତୁମ୍ଭମାନଙ୍କର ପିତା କହିବା ଅନୁଯାୟୀ ତୁମେ କାର୍ଯ୍ୟ କରୁଛ। ସେମାନେ କହିଲେ, ଆମ୍ଭମାନଙ୍କ ପିତା ଯେ ଅବ୍ରାହମ। ଯୀଶୁ କହିଲେ, ତୁମ୍ଭେମାନେ ଯଦି ପ୍ରକୃତରେ ଅବ୍ରାହମଙ୍କର ସନ୍ତାନ ସେ ଯାହା କରିଥିଲେ ତୁମ୍ଭେମାନେ ତାହା କରିଥାନ୍ତ। ଈଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟକୁ ପ୍ରକାଶ କରିବା ଛଡ଼ା ମୁଁ ଆଉ କିଛି କରେ ନାହିଁ, ଅଥଚ ତୁମ୍ଭେମାନେ ମୋତେ ପ୍ରାଣରେ ମାରିଦେବାକୁ ଚେଷ୍ଟା କରୁଛ। ଅବ୍ରାହମ ଏହିଭଳି କାର୍ଯ୍ୟ କରିନଥିଲେ, ତୁମମାନଙ୍କର ପିତା ଯାହା କରିଥିଲେ ତୁମେ ତାହା କରୁଛ। ସେମାନେ ଉତ୍ତର ଦେଇ କହିଲେ, କେବଳ ଈଶ୍ୱର ଆମ୍ଭମାନଙ୍କର ପିତା, ଆମେ ତାଙ୍କର ପ୍ରକୃତ ସନ୍ତାନ। ଯୀଶୁ ସେମାନଙ୍କୁ କହିଲେ, ଈଶ୍ୱର ଯଦି ପ୍ରକୃତରେ ତୁମମାନଙ୍କର ପିତା ତାହା ହେଲେ ତୁମ୍ଭେମାନେ ମୋତେ ସ୍ନେହ କରିଥାନ୍ତ, କାରଣ ମୁଁ ଈଶ୍ୱରଙ୍କ ନିକଟରୁ ଆସି ବର୍ତ୍ତମାନ ଏଠାରେ ଅଛି। ମୁଁ ନିଜ ଅଧିକାରରେ ଆସିନାହିଁ, ଈଶ୍ୱର ମୋତେ ପ୍ରେରଣ କରିଛନ୍ତି। ମୁଁ ଯାହା କହୁଛି ତୁମେ ବୁଝିପାରୁନାହ କାହିଁକି? ଏହାର କାରଣ ହେଉଛି ତୁମେ ମୋର ଶିକ୍ଷା ଶୁଣି ସହ୍ୟ କରିପାରୁନାହ। ତୁମେମାନେ ତୁମମାନଙ୍କର ପିତା ଶୟତାନର ସନ୍ତାନ, ତାହାର ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ଲାଳାୟିତ। ସୃଷ୍ଟିର ଆରମ୍ଭରୁ ସେ ଥିଲା ନରହନ୍ତା, ସେ କେବେ ସତ୍ୟର ପକ୍ଷପାତି ନଥିଲା, କାରଣ ତାଠାରେ ଲେଶମାତ୍ର ସତ୍ୟ ନାହିଁ। ମିଥ୍ୟା କହିବା ତା ପକ୍ଷରେ ସ୍ୱାଭାବିକ, କାରଣ ସେ ନିଜେ ମିଥ୍ୟାବାଦୀ ଓ ସକଳ ମିଥ୍ୟାର ଜନକ। କିନ୍ତୁ ମୁଁ ସତ୍ୟ କହେ, ଏଥିପାଇଁ ତୁମେ ମୋତେ ବିଶ୍ୱାସ କରୁନାହ। ମୁଁ ପାପୀ ବୋଲି ତୁମ ମଧ୍ୟରୁ କିଏ ପ୍ରମାଣ କରିପାରିବ? ମୁଁ ଯଦି ସତ୍ୟ କହେ, ମୋତେ ତୁମେମାନେ କାହିଁକି ବିଶ୍ୱାସ କରୁନାହ? ଯେ ଈଶ୍ୱରଙ୍କଠାରୁ ଜାତ, ସେ ଈଶ୍ୱରଙ୍କ କଥାରେ ମନୋଯୋଗୀ ହୁଏ। ତୁମେମାନେ ଈଶ୍ୱରଙ୍କଠାରୁ ଜାତ ନୁହଁ, ତେଣୁ ମୋ କଥାରେ ମନୋଯୋଗ କରୁନାହ। ସେମାନେ ଯୀଶୁଙ୍କୁ ପଚାରିଲେ, ତୁମେ ଜଣେ ସମିରଣୀୟ ଓ ଭୂତଗ୍ରସ୍ତ, ଏ କଥା କହିବା ଆମ ପକ୍ଷେ ଠିକ୍ ହୋଇନାହିଁ କି? ଯୀଶୁ ଉତ୍ତର ଦେଲେ, ନା, ମୁଁ ଭୂତଗ୍ରସ୍ତ ନୁହେଁ, ମୁଁ ମୋ ପିତା ଈଶ୍ୱରଙ୍କୁ ସମ୍ମାନ ଦିଏ, କିନ୍ତୁ ତୁମ୍ଭେମାନେ ମୋତେ ଅପମାନ ଦେଉଛ। ମୁଁ ନିଜକୁ ଗୌରବାନ୍ୱିତ କରିବାକୁ ଇଚ୍ଛା କରୁନାହିଁ, ଏ କଥା ମୋ ପାଇଁ ଆଉ ଜଣେ ଚାହୁଁଛନ୍ତି, ସେ ମୋ ସପକ୍ଷରେ ବିଚାର କରିବେ। ମୁଁ ସତ୍ୟ କହୁଛି, ଯେ ମୋର ଉପଦେଶ ପାଳନ କରେ ସେ କେବେ ମରିବ ନାହିଁ। ସେମାନେ ତାଙ୍କୁ କହିଲେ, ବର୍ତ୍ତମାନ ଆମେ ଠିକ୍ ଜାଣୁଛୁ ଯେ ତୁମକୁ ଭୂତ ଧରିଛି। ଅବ୍ରାହାମ ଓ ଭାବବାଦୀମାନେ ସମସ୍ତେ ମରିଛନ୍ତି, ଆଉ ତୁମେ କହୁଛ ଯିଏ ତୁମ ଉପଦେଶ ପାଳନ କରିବ ସେ କେବେ ମରିବ ନାହିଁ। ଆମ ପିତୃପୁରୁଷ ଅବ୍ରାହାମ ମରିଛନ୍ତି, ତୁମେ କ'ଣ ଅବ୍ରାହାମଙ୍କଠାରୁ ମହାନ ବୋଲି ମନେ କରୁଛ? ଭାବବାଦୀମାନେ ମଧ୍ୟ ମରିଛନ୍ତି, ନିଜକୁ ତୁମେ କ'ଣ ବୋଲି ମନେ କରୁଛ? ଯୀଶୁ ଉତ୍ତର ଦେଲେ, ମୁଁ ଯଦି ନିଜକୁ ଗୌରବାନ୍ୱିତ କରିବାକୁ ଚେଷ୍ଟା କରୁଥାନ୍ତି ଏହାର କିଛି ମୂଲ୍ୟ ରହନ୍ତା ନାହିଁ। ଯେ ମୋତେ ଗୌରବାନ୍ୱିତ କରନ୍ତି ସେ ମୋର ପିତା, ଯାହାଙ୍କୁ ତୁମମାନଙ୍କର ଈଶ୍ୱର ବୋଲି କହୁଛ। ତୁମ୍ଭେମାନେ ତାଙ୍କୁ କେବେ ଜାଣିନାହ, ମୁଁ ତାଙ୍କୁ ଜାଣେ। ତାଙ୍କୁ ଜାଣିନାହିଁ ବୋଲି ମୁଁ ଯଦି କହେ, ତୁମ ପରି ମୁଁ ମଧ୍ୟ ଜଣେ ମିଥ୍ୟାବାଦୀ ହେବି, କିନ୍ତୁ ପ୍ରକୃତରେ ମୁଁ ତାଙ୍କୁ ଜାଣେ ଓ ତାଙ୍କ କଥା ମାନେ। ମୋର ଆଗମନ ଦେଖିପାରିବେ ବୋଲି ଆଶା କରି ଅବ୍ରାହାମ ଉଲ୍ଲସିତ ହୋଇଥିଲେ, ବାସ୍ତବିକ ମୋତେ ଦେଖି ତାଙ୍କର ଅଶେଷ ଆନନ୍ଦ ହୋଇଥିଲା। ସେମାନେ ପଚାରିଲେ, କ'ଣ ତୁମକୁ 50 ବର୍ଷ ମଧ୍ୟ ହୋଇନାହିଁ, ତୁମେ ଅବ୍ରାହାମଙ୍କୁ ଦେଖିଛ? ଯୀଶୁ ଉତ୍ତର ଦେଲେ, ମୁଁ ସତ୍ୟ କହୁଛି, ଅବ୍ରାହାମଙ୍କ ପୂର୍ବରୁ ମୋର ସ୍ଥିତି ରହିଛି। ଏହା ଶୁଣି ସେମାନେ ତାଙ୍କୁ ମାରିବା ପାଇଁ ପଥର ଉଠାଇଲେ, କିନ୍ତୁ ଯୀଶୁ ସମସ୍ତଙ୍କ ଅଗୋଚରରେ ମନ୍ଦିର ଛାଡ଼ି ଚାଲିଗଲେ। ଯୋହନ 9। ଦିନେ ଯୀଶୁ ବାଟରେ ଯାଉଥିବା ବେଳେ ଗୋଟିଏ ଜନ୍ମାନ୍ଧକୁ ଭେଟିଲେ। ଶିଷ୍ୟମାନେ ପଚାରିଲେ, ଗୁରୁ, କାହାର ପାପ ଲାଗି ଏ ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି? ତା ନିଜର ନା ତା ପିତାମାତାଙ୍କ ପାପ ଲାଗି? ଯୀଶୁ ଉତ୍ତର ଦେଲେ, ତାର କିମ୍ବା ତା ପିତାମାତାଙ୍କର ପାପ କୌଣସିଟି ଏହାର କାରଣ ନୁହେଁ। ଈଶ୍ୱରଙ୍କ ଶକ୍ତି ତାଠାରେ ପ୍ରକାଶ ପାଇବ ବୋଲି ସେ ଆଜି ଅନ୍ଧ। ଦିବସର ଆଲୋକ ଥାଉଁ ଥାଉଁ ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମକୁ କରିଯିବାକୁ ହେବ। ରାତ୍ରି ଆସୁଛି ଯେତେବେଳେ କେହି କାର୍ଯ୍ୟ କରିପାରିବେ ନାହିଁ। ଏ ଜଗତରେ ଥିବା ଯାଏ ମୁଁ ଜଗତର ଆଲୋକ। ଏହା କହି ଯୀଶୁ ମାଟିରେ ଛେପ ପକାଇ କିଛି କାଦୁଅ କଲେ, ସେଥିରୁ ଟିକିଏ ନେଇ ଲୋକଟିର ଆଖି ଉପରେ ଲେପନ କରି କହିଲେ, ସିଲୋହ ପୁଷ୍କରିଣୀରେ ମୁହଁ ଧୋଇ ଆସ। ସିଲୋହ ଶବ୍ଦର ଅର୍ଥ ପ୍ରେରିତ। ଲୋକଟି ଯାଇ ମୁହଁ ଧୋଇ ଫେରିବା ବେଳେ ଦୃଷ୍ଟିଶକ୍ତି ପାଇଲା। ତାର ପଡ଼ୋଶୀମାନେ ଓ ଯେଉଁମାନେ ତାକୁ ଆଗରୁ ଭିକ୍ଷା କରିବା ଦେଖିଥିଲେ ସେମାନେ ପଚାରିଲେ, ଏ ଲୋକଟି କ'ଣ ରାସ୍ତା କଡ଼ରେ ବସି ଭିକ୍ଷା ମାଗୁନଥିଲା? କେତେକ କହିଲେ, ହଁ ଏ ତ ସେଇ। ଅନ୍ୟମାନେ କହିଲେ, ନା ସେ ନୁହେଁ, କିନ୍ତୁ ଠିକ୍ ତା'ପରି ଦେଖାଯାଉଛି। କିନ୍ତୁ ଲୋକଟି କହିଲା, ମୁଁ ସେହି। ଲୋକମାନେ ତାକୁ ପଚାରିଲେ, ତାହେଲେ ତୁ ଏବେ ଦେଖିପାରୁଛୁ କିପରି? ସେ ଉତ୍ତର ଦେଲା, ଯୀଶୁ ବୋଲି ଜଣେ ଲୋକ ମାଟିରେ ଟିକିଏ କାଦୁଅ ଚକଟି ମୋ ଆଖିରେ ଲଗାଇଲେ ଓ ସିଲୋହରେ ମୁହଁ ଧୋଇ ଆସିବାକୁ କହିଲେ, ସେମିତି ଯାଇ ମୁହଁ ଧୋଇବା କ୍ଷଣି ମୁଁ ଦେଖିପାରିଲି। ସେ କାହାନ୍ତି ବୋଲି ଲୋକମାନେ ତାକୁ ପଚାରିଲେ। ଲୋକଟି ଉତ୍ତର ଦେଲା, ମୁଁ ଜାଣେ ନାହିଁ। ଦୃଷ୍ଟିଶକ୍ତି ପାଇଥିବା ସେହି ଜନ୍ମାନ୍ଧକୁ ଲୋକମାନେ ଫାରୁସିମାନଙ୍କ ନିକଟକୁ ନେଇଗଲେ। ଯୀଶୁ ଯେଉଁଦିନ କାଦୁଅ କରି ତାକୁ ଦୃଷ୍ଟିଶକ୍ତି ଦେଇଥିଲେ ସେହିଦିନ ଥିଲା ବିଶ୍ରାମବାର। ଫାରୁସିମାନେ ତାକୁ ପଚାରିଲେ, କିପରି ସେ ତାର ଦୃଷ୍ଟିଶକ୍ତି ପାଇଲା? ସେ ଉତ୍ତର ଦେଇ କହିଲା, ମୋ ଆଖି ଉପରେ ସେ ଟିକିଏ କାଦୁଅ ଲଗାଇଦେଲେ, ମୁଁ ଯାଇ ମୁହଁ ଧୋଇ ଆସିଲି, ବର୍ତ୍ତମାନ ମୁଁ ଦେଖିପାରୁଛି। ଫାରୁସୀମାନଙ୍କ ମଧ୍ୟରୁ କେତେକ କହିଲେ, ଯେ ଏ କାର୍ଯ୍ୟ କରିଛି ସେ ଈଶ୍ୱରଙ୍କଠାରୁ ଆସିନାହିଁ, କାରଣ ସେ ବିଶ୍ରାମବାର ବିଧାନ ଲଙ୍ଘନ କରିଛି। ଅନ୍ୟମାନେ କହିଲେ, ଜଣେ ଲୋକ ପାପୀ ହୋଇ ଏଭଳି ଅଲୌକିକ କାର୍ଯ୍ୟ କିପରି କରିପାରିବ? ଏ ବିଷୟ ନେଇ ସେମାନଙ୍କ ଭିତରେ ବିଭେଦ ସୃଷ୍ଟି ହେଲା। ଫାରୁସୀମାନେ ଲୋକଟିକୁ ପୁନର୍ବାର ପଚାରିଲେ, ତୁ କହୁଛୁ ସେ ତୋତେ ଦୃଷ୍ଟି ଦେଇଛନ୍ତି, ଆଚ୍ଛା ତାଙ୍କ ବିଷୟରେ ତୁ କ'ଣ କହୁଛୁ? ଲୋକଟି କହିଲା, ସେ ଜଣେ ଭାବବାଦୀ, କିନ୍ତୁ ସେ ଯେ ଜନ୍ମରୁ ଅନ୍ଧ ଥିଲା ଓ ଏବେ ଦୃଷ୍ଟିଶକ୍ତି ପାଇଛି, ଏ କଥା ତା ପିତାମାତାଙ୍କୁ ପଚାରି ନ ବୁଝିବା ଯାଏ ଇହୁଦୀ କର୍ତ୍ତୃପକ୍ଷମାନେ ବିଶ୍ୱାସ କରିବାକୁ ଚାହୁଁନଥିଲେ। ତେଣୁ ସେମାନେ ତା ପିତାମାତାଙ୍କୁ ପଚାରିଲେ, ଏ କ'ଣ ତୁମ ପୁଅ? ସେ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହୁଛ, ତେବେ ସେ ବର୍ତ୍ତମାନ ଦେଖିପାରୁଛି କିପରି? ତା'ର ପିତାମାତା ଉତ୍ତର ଦେଲେ, ହଁ ସେ ଆମ ପୁଅ, ସେ ଅନ୍ଧ ହୋଇ ଜନ୍ମ ହୋଇଥିଲା, କିନ୍ତୁ ବର୍ତ୍ତମାନ ସେ କିପରି ଦେଖିପାରୁଛି, ପୁଣି କିଏ ତାକୁ ଦୃଷ୍ଟିଶକ୍ତି ଦେଇଛନ୍ତି ଆମେ ତାହା ଜାଣୁନା। ତା'ର ବୟସ ହୋଇଛି, ତାକୁ ପଚାର, ସେ ନିଜେ ନିଜ କଥା କହିପାରିବ। ଲୋକଟିର ପିତାମାତା ଇହୁଦୀ କର୍ତ୍ତୃପକ୍ଷମାନଙ୍କୁ ଭୟ କରି ଏକଥା କହିଥିଲେ, କାରଣ ସେହି କର୍ତ୍ତୃପକ୍ଷମାନେ ସ୍ଥିର କରିଥିଲେ ଯେ ଯେଉଁମାନେ ଯୀଶୁଙ୍କୁ ମସିହ ବୋଲି ସ୍ୱୀକାର କରିବେ ସେମାନଙ୍କୁ ସମାଜଚ୍ୟୁତ କରାଯିବ। ସେଥିପାଇଁ ତା'ର ପିତାମାତା କହିଲେ, ତା'ର ବୟସ ହୋଇଛି, ତାକୁ ପଚାର। ଫାରୁସୀମାନେ ସେହି ଜନ୍ମାନ୍ଧକୁ ଆଉଥରେ ଡାକି କହିଲେ, ଈଶ୍ୱରଙ୍କ ସମ୍ମୁଖରେ ଶପଥ କରି କହ, ତୁ ସତ କହିବୁ, ଆମେ ଜାଣୁ ଯେଉଁ ଲୋକ ତୋତେ ଦୃଷ୍ଟିଶକ୍ତି ଦେଇଛି ସେ ଜଣେ ପାପୀ। ଲୋକଟି ଉତ୍ତର ଦେଲା, ସେ ପାପୀ କି ନୁହେଁ ମୁଁ ଜାଣେ ନାହିଁ, କେବଳ ଗୋଟିଏ କଥା ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖିପାରୁଛି। ସେମାନେ ପଚାରିଲେ, ତୋତେ ସେ କ'ଣ କଲା? କିପରି ସେ ତୋର ଆଖି ଖୋଲିଦେଲା? ଲୋକଟି ଉତ୍ତର ଦେଲା, ଆଗରୁ ତ କହିସାରିଛି, କିନ୍ତୁ ତୁମ୍ଭେମାନେ ସେ କଥା ଶୁଣିବାକୁ ଇଚ୍ଛା କରିନାହ, ଆଉ ଥରେ ଶୁଣିବାକୁ କାହିଁକି ଚାହୁଁଛ? ବୋଧହୁଏ ତୁମେ ମଧ୍ୟ ତାଙ୍କ ଶିଷ୍ୟ ହେବାକୁ ଇଚ୍ଛା କରୁଛ। ସେମାନେ ତାକୁ ଅଭିଶାପ ଦେଇ କହିଲେ, ତୁ ସିନା ତାର ଶିଷ୍ୟ, ଆମେ ମୋଷାଙ୍କ ଶିଷ୍ୟ। ଆମେ ଜାଣୁ ଈଶ୍ୱର ମୋଷାଙ୍କ ସହିତ କଥାବାର୍ତ୍ତା କରିଥିଲେ, କିନ୍ତୁ ସେହି ଲୋକ କେଉଁଠାରୁ ଆସିଛି ତାହା ମଧ୍ୟ ଆମେ ଜାଣୁନା। ଲୋକଟି ଉତ୍ତର ଦେଲା, ଏ କେଡ଼େ ଆଶ୍ଚର୍ଯ୍ୟ କଥା, ସେ କେଉଁଠାରୁ ଆସିଛନ୍ତି ତୁମ୍ଭେମାନେ ଜାଣ ନାହିଁ, ଅଥଚ ସେ ମୋତେ ଦୃଷ୍ଟିଶକ୍ତି ଦେଇଛନ୍ତି। ଆମେ ସମସ୍ତେ ଜାଣୁ ଈଶ୍ୱର ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଯେଉଁମାନେ ଈଶ୍ୱରଙ୍କୁ ଭକ୍ତି କରନ୍ତି ଓ ତାଙ୍କ ଇଚ୍ଛା ଅନୁଯାୟୀ କାମ କରନ୍ତି ଈଶ୍ୱର କେବଳ ସେମାନଙ୍କ କଥା ଶୁଣନ୍ତି। ସୃଷ୍ଟିର ଆରମ୍ଭରୁ କେହି ଅନ୍ଧକୁ ଦୃଷ୍ଟିଶକ୍ତି ଦେବା କଥା କେବେ ଶୁଣାଯାଇ ନଥିଲା। ଈଶ୍ୱରଙ୍କଠାରୁ ଆସିନଥିଲେ ସେ କେବେ ଏହି କାର୍ଯ୍ୟ କରିପାରିନଥାନ୍ତେ। ପାପରେ ଜନ୍ମି ପାପରେ ବଢ଼ିଛୁ, ତୁ ଫେରେ ଆମକୁ ଶିକ୍ଷା ଦେଉଛୁ, ଏହା କହି ସେମାନେ ତାକୁ ସମାଜଗୃହରୁ ବାହାର କରିଦେଲେ। ଯୀଶୁ ଏହିସବୁ ଘଟଣା ଶୁଣି ଆଉ ଥରେ ସେହି ଲୋକଟିର ଦେଖା ପାଇ ତାକୁ ପଚାରିଲେ, ତୁମେ କ'ଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଛ? ସେ ଉତ୍ତର ଦେଲା, ଆଜ୍ଞା, କୁହନ୍ତୁ ସେ କିଏ, ତାଙ୍କୁ ମୁଁ ବିଶ୍ୱାସ କରିବି। ଯୀଶୁ ତାକୁ କହିଲେ, ତୁମେ ତାଙ୍କୁ ଦେଖିସାରିଛ, ତୁମ ସହିତ ଯେ ଏବେ କଥା କହୁଛନ୍ତି ସେ ସେହି। ବିଶ୍ୱାସ କରୁଛି ପ୍ରଭୁ, ଏହା କହି ଲୋକଟି ଯୀଶୁଙ୍କ ଆଗରେ ଆଣ୍ଠୋଇ ପଡ଼ିଲା। ଯୀଶୁ କହିଲେ, ମନୁଷ୍ୟର ବିଚାର ପାଇଁ ମୋର ଆଗମନ, ଅନ୍ଧମାନେ ଦୃଷ୍ଟିଶକ୍ତି ପାଇବେ, କିନ୍ତୁ ଅନେକ ଚକ୍ଷୁ ଥାଇ ସୁଦ୍ଧା ଅନ୍ଧ ହେବେ। ସେଠାରେ ଥିବା କେତେକ ଫାରୁସୀ ଏକଥା ଶୁଣି ତାଙ୍କୁ ପଚାରିଲେ, ଆମେ ଅନ୍ଧ ବୋଲି କ'ଣ ତୁମେ ଭାବୁଛ? ଯୀଶୁ ଉତ୍ତର ଦେଲେ, ଅନ୍ଧ ହୋଇଥିଲେ ତୁମ୍ଭେମାନେ ନିର୍ଦ୍ଦୋଷ ହୋଇଥାନ୍ତ, କିନ୍ତୁ ଦେଖିପାରୁଛ ବୋଲି କହୁଥିବାରୁ ତୁମେ ଅଧିକ ଦୋଷୀ। ଯୋହନ 10। ଯୀଶୁ କହିଲେ, ମୁଁ ସତ୍ୟ କହୁଛି, ଯେଉଁ ଲୋକ ଦ୍ୱାର ଦେଇ ମେଣ୍ଢାଶାଳରେ ପ୍ରବେଶ ନ କରି ଅନ୍ୟପଟୁ ବାଡ଼ ଡେଇଁ ପଶେ, ସେ ଚୋର ବା ଡକାୟତ। ଯେ ଦ୍ୱାର ଦେଇ ପ୍ରବେଶ କରେ ସେ ହେଉଛି ପଲର ମେଷପାଳକ। ଦ୍ୱାର ରକ୍ଷକ ତା ପାଇଁ ଦ୍ୱାର ଖୋଲିଦିଏ, ଏବଂ ସେ ନିଜ ମେଷମାନଙ୍କୁ ନାମ ଧରି ଡାକିଲେ ସେମାନେ ତା'ର ଡାକ ଶୁଣନ୍ତି, ଓ ସେ ସେହି ପଲଟିକୁ ବାହାରକୁ ବାଟ କଢ଼ାଇ ନେଇଆସେ। ସେମାନଙ୍କୁ ବାହାରକୁ ଆଣିବା ବେଳେ ଆଗେ ଆଗେ ମେଷପାଳକ ଚାଲେ, ଓ ମେଷଗୁଡ଼ିକ ତା'ର ପଛେ ପଛେ ଚାଲନ୍ତି, କାରଣ ସେମାନେ ତା'ର ସ୍ୱର ଚିହ୍ନନ୍ତି। ସେମାନେ ଅଚିହ୍ନା ଲୋକକୁ ଅନୁସରଣ କରନ୍ତି ନାହିଁ, ବରଂ ତା ପାଖରୁ ଦୌଡ଼ି ପଳାଇଥାନ୍ତି, କାରଣ ସେମାନେ ତା ସ୍ୱର ଚିହ୍ନନ୍ତି ନାହିଁ। ଯୀଶୁ ଉଦାହରଣ ସ୍ୱରୂପେ ଏହି କଥା କହିଥିଲେ, କିନ୍ତୁ ତାହାର ଉଦ୍ଦେଶ୍ୟ ଲୋକମାନେ ବୁଝିପାରିଲେ ନାହିଁ। ତେଣୁ ଯୀଶୁ ପୁନର୍ବାର କହିଲେ, ସତ କହୁଛି, ମୁଁ ମେଷମାନଙ୍କ ପାଇଁ ଦ୍ୱାର, ଯେଉଁମାନେ ମୋ ଆଗରୁ ଆସିଛନ୍ତି ସେମାନେ ଚୋର ଓ ଡକାୟତ, ମେଷମାନେ ସେମାନଙ୍କ କଥା ଶୁଣିନାହାନ୍ତି। ମୁଁ ହେଉଛି ଦ୍ୱାର, ଯେ ମୋ ଦେଇ ପ୍ରବେଶ କରେ ସେ ରକ୍ଷା ପାଇବ ଏବଂ ଭିତରକୁ ଓ ବାହାରକୁ ଯାଇ ଚରା ପାଇବ। ଚୋର ଆସେ ଚୋରି, ହତ୍ୟା ଓ ଧ୍ୱଂସ କରିବାକୁ, ମୁଁ ଆସିଛି ତୁମ୍ଭମାନଙ୍କୁ ଜୀବନ ଦେବାକୁ, ତୁମ୍ଭେମାନେ ଯେପରି ଜୀବନର ପ୍ରାଚୁର୍ଯ୍ୟ ଉପଭୋଗ କରିପାରିବ। ମୁଁ ଶ୍ରେଷ୍ଠ ମେଷପାଳକ, ମେଷମାନଙ୍କ ପାଇଁ ମୁଁ ପ୍ରାଣ ଦେବାକୁ ପ୍ରସ୍ତୁତ। ଯେ ମୂଲ ନେଇ ମେଷପଲ ଜଗିଥାଏ ସେ ମେଷପାଳକ ନୁହେଁ କିମ୍ବା ପଲଟିର ମାଲିକ ନୁହେଁ। ସୁତରାଂ ହେଟା ବାଘ ଆସିବାର ଦେଖିଲେ ସେ ମେଷମାନଙ୍କୁ ଛାଡ଼ି ଚାଲିଯାଏ, ହେଟା ମେଣ୍ଢା ନେଇ ପଳେଇଯାଏ ଏବଂ ପଲଟିକୁ ଛିନ୍ନଭିନ୍ନ କରିଦିଏ। ଯେ ମୂଲ ନେଇ ମେଷ ଜଗିଥାଏ ସେ ପଳାଇଯାଏ, କାରଣ ସେ ଜଣେ ମୂଲିଆ ମାତ୍ର, ମେଷମାନଙ୍କ ପାଇଁ ତାର ଦରଦ ନଥାଏ। ମୁଁ ଶ୍ରେଷ୍ଠ ମେଷପାଳକ, ପିତା ଈଶ୍ୱର ମୋତେ ଯେପରି ଜାଣନ୍ତି ଓ ମୁଁ ଯେପରି ପିତା ଈଶ୍ୱରଙ୍କୁ ଜାଣେ, ମୁଁ ସେହିପରି ମୋ ମେଷମାନଙ୍କୁ ମଧ୍ୟ ଜାଣେ ଏବଂ ସେମାନେ ମଧ୍ୟ ମୋତେ ଜାଣନ୍ତି। ମୁଁ ସେମାନଙ୍କ ପାଇଁ ମୋ ଜୀବନ ଦେବାକୁ ପ୍ରସ୍ତୁତ। ମୋର ଆହୁରି ଅନ୍ୟ ମେଷ ଅଛନ୍ତି ଯେଉଁମାନେ ଏହି ପଲ ଭିତରେ ନାହାନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ପଡ଼ିବ। ସେମାନେ ମୋର ଡାକ ଶୁଣିବେ ଏବଂ ସମସ୍ତେ ଗୋଟିଏ ମେଷପାଳକର ଗୋଟିଏ ପଲ ହୋଇ ରହିବେ। ମୁଁ ମୋର ଜୀବନ ଉତ୍ସର୍ଗ କରୁଥିବାରୁ ପିତା ଈଶ୍ୱର ମୋତେ ପ୍ରେମ କରନ୍ତି। ଯଦି ମୁଁ ମୋ ଜୀବନ ଦାନ କରେ ତେବେ ତାହା ପୁଣି ଫେରିପାଇବି। ମୋ ଜୀବନକୁ ଅନ୍ୟ କେହି ନେଇପାରିବ ନାହିଁ, ତାହା ମୁଁ ସ୍ୱେଚ୍ଛାରେ ଦାନ କରିବି। ନିଜ ଜୀବନ ଦାନ କରିବା ପାଇଁ ଓ ତାକୁ ଫେରାଇ ଆଣିବା ପାଇଁ ମୋର ଅଧିକାର ଅଛି। ଏହା କରିବା ପାଇଁ ପିତା ଈଶ୍ୱର ମୋତେ ଆଜ୍ଞା ଦେଇଛନ୍ତି। ଯୀଶୁଙ୍କର ଏହି କଥା ଯୋଗୁଁ ପୁନର୍ବାର ଲୋକମାନଙ୍କ ମଧ୍ୟରେ ମତଭେଦ ହେଲା। କେତେକ କହିଲେ, ତାକୁ ଭୂତ ଲାଗିଛି, ସେ ଗୋଟିଏ ପାଗଳ, ତା କଥା କାହିଁକି ଶୁଣୁଛ? ଅନ୍ୟମାନେ କହିଲେ, ଭୂତଗ୍ରସ୍ତ ଲୋକ ଏପରି କଥା କହିପାରନ୍ତା ନାହିଁ, ପୁଣି ଭୂତ କ'ଣ ଅନ୍ଧକୁ ଦୃଷ୍ଟିଦାନ କରିପାରନ୍ତା? ସେତେବେଳେ ଶୀତ ଋତୁ, ଜେରୁସାଲମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥାଏ। ଯୀଶୁ ମନ୍ଦିରର ସଲୋମନ ମଣ୍ଡପ ଉପରେ ବୁଲୁଥିଲେ। ସେଠାରେ ଲୋକମାନେ ତାଙ୍କୁ ଘେରି ପଚାରିଲେ, ଆଉ କେତେଦିନ ଆମକୁ ଏହି ସନ୍ଦେହରେ ରଖିବେ? ସତକଥା ଖୋଲି କହିଦିଅନ୍ତୁ, ଆପଣ କ'ଣ ମସିହ? ଯୀଶୁ ଉତ୍ତର ଦେଲେ, ମୁଁ ଆଗରୁ କହିସାରିଛି, ତୁମେ ତ ମୋତେ ବିଶ୍ୱାସ କରୁନାହ। ପିତା ଈଶ୍ୱରଙ୍କଠାରୁ କ୍ଷମତା ପାଇ ମୁଁ ଯେଉଁ ସବୁ କାର୍ଯ୍ୟ କରୁଛି ତାହା କ'ଣ ମୋ ସପକ୍ଷରେ ପ୍ରମାଣ ଦେଉନାହିଁ? ତଥାପି ତୁମେ ବିଶ୍ୱାସ କରୁନାହ, କାରଣ ତୁମ୍ଭେମାନେ ମୋର ମେଷ ନୁହଁ। ମୋ ମେଷମାନେ ମୋର ଡାକ ଶୁଣନ୍ତି, ମୁଁ ସେମାନଙ୍କୁ ଜାଣେ ଏବଂ ସେମାନେ ମୋତେ ଅନୁସରଣ କରନ୍ତି। ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦାନ କରେ, ସେମାନେ କେବେ ବିନଷ୍ଟ ହେବେ ନାହିଁ। ସେମାନଙ୍କୁ ମୋ ପାଖରୁ କେହି ଛଡ଼ାଇ ନେଇପାରିବ ନାହିଁ। ମୋର ପିତା ମୋତେ ଯାହା ଦେଇଛନ୍ତି ତାହା ସବୁଠାରୁ ବହୁମୂଲ୍ୟ। ପିତାଙ୍କ ତତ୍ତ୍ୱାବଧାନରୁ କେହି ସେମାନଙ୍କୁ ଛଡ଼ାଇ ନେଇପାରିବ ନାହିଁ। ପିତା ଈଶ୍ୱର ଓ ମୁଁ ଏକ। ଏକଥା ଶୁଣି ଇହୁଦୀମାନେ ତାଙ୍କୁ ମାରିବା ପାଇଁ ପଥର ଉଠାଇଲେ। ଯୀଶୁ ସେମାନଙ୍କୁ କହିଲେ, ମୋ ପିତାଙ୍କ ନିର୍ଦ୍ଦେଶରେ ମୁଁ ତୁମ ମଧ୍ୟରେ ଅନେକ ସତ୍କର୍ମ କରିଛି, ତା ମଧ୍ୟରୁ କେଉଁ ସତ୍କର୍ମ ଯୋଗୁଁ ମୋତେ ଆଜି ମାରିବାକୁ ଯାଉଛ? ସେମାନେ ଉତ୍ତର ଦେଲେ, ତୁମର ସତ୍କର୍ମ ପାଇଁ ନୁହେଁ, କିନ୍ତୁ ଈଶ୍ୱର ନିନ୍ଦା ପାଇଁ। ତୁମେ ସାମାନ୍ୟ ମନୁଷ୍ୟ, କିନ୍ତୁ ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଛ। ଯୀଶୁ ଉତ୍ତର ଦେଲେ, ତୁମ ଶାସ୍ତ୍ରରେ ଲେଖା ଅଛି, ଈଶ୍ୱର କହନ୍ତି ତୁମ୍ଭେମାନେ ଦେବତା। ଆମେ ଜାଣୁ ଶାସ୍ତ୍ର ବାକ୍ୟ ଚିରନ୍ତନ ସତ୍ୟ। ଈଶ୍ୱରଙ୍କ ବାର୍ତ୍ତା ଯେଉଁମାନଙ୍କ ନିକଟରେ ପ୍ରକାଶିତ ସେମାନଙ୍କୁ ଏଠାରେ ଦେବତା କୁହାଯାଇଛି। ପିତା ଈଶ୍ୱର ମୋତେ ମନୋନୀତ କରି ଏ ଜଗତକୁ ପଠାଇଛନ୍ତି, ତାହାହେଲେ ମୁଁ ନିଜକୁ ଈଶ୍ୱରଙ୍କ ପୁତ୍ର କହିବା ଦ୍ୱାରା ଈଶ୍ୱର ନିନ୍ଦା କରୁଛି ବୋଲି କିପରି କହୁଛ? ଯଦି ପିତା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ମୁଁ କାର୍ଯ୍ୟ କରୁନଥାଏ ତେବେ ମୋତେ ବିଶ୍ୱାସ କର ନାହିଁ, କିନ୍ତୁ ଯଦି ମୁଁ ତାଙ୍କ ଇଚ୍ଛା ସାଧନ କରୁଥାଏ ତାହେଲେ ମୋତେ ବିଶ୍ୱାସ ନ କଲେ ସୁଦ୍ଧା ଅନ୍ତତଃ ମୋ କାର୍ଯ୍ୟ ଦେଖି ବିଶ୍ୱାସ କର। ତେବେ ତୁମ୍ଭେମାନେ ନିଶ୍ଚିତ ଭାବେ ଜାଣିପାରିବ ମୋ ପିତା ଈଶ୍ୱର ମୋଠାରେ ବିଦ୍ୟମାନ। ସେମାନେ ଆଉ ଥରେ ଯୀଶୁଙ୍କୁ ଧରି ନେବାକୁ ଚେଷ୍ଟା କଲେ, କିନ୍ତୁ ଯୀଶୁ ସେଠାରୁ ଅପସରିଗଲେ। ଜର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ଜୋହନ ଜଳଦୀକ୍ଷା ଦେଉଥିବା ସ୍ଥାନକୁ ଯୀଶୁ ଫେରିଯାଇ ସେଠାରେ ଅବସ୍ଥାନ କଲେ। ତାଙ୍କ ନିକଟକୁ ଅନେକ ଲୋକ ଆସିଲେ। ସେମାନେ କୁହାକୁହି ହେଲେ, ଜୋହନ ନିଜେ କୌଣସି ଅଲୌକିକ କାର୍ଯ୍ୟ କରିନଥିଲେ, କିନ୍ତୁ ଏହାଙ୍କ ବିଷୟରେ ସେ ଯାହା କହିଥିଲେ ତାହା ଯଥାର୍ଥ, ଏବଂ ସେଠାରେ ଅନେକ ଯୀଶୁଙ୍କଠାରେ ବିଶ୍ୱାସ କଲେ। ଜୋହନ ଏଗାର। ବେଥନିଆ ନିବାସୀ ଲାଜାର ଅସୁସ୍ଥ ଥିଲେ। ତାଙ୍କର ଦୁଇ ଭଉଣୀ ମରିୟମ ଓ ମାର୍ଥା ସେହି ଗ୍ରାମରେ ରହୁଥିଲେ। ଏହି ମରିୟମ ଥରେ ପ୍ରଭୁଙ୍କ ଉପରେ ସୁଗନ୍ଧି ତୈଳ ଢାଳି ନିଜ କେଶରେ ତାଙ୍କ ପାଦ ପୋଛି ଦେଇଥିଲା। ଏମାନଙ୍କର ଭାଇ ଲାଜାର ଅସୁସ୍ଥ ହୋଇ ପଡ଼ିବାରୁ ସେମାନେ ଯୀଶୁଙ୍କ ନିକଟକୁ ଖବର ପଠାଇଲେ, ପ୍ରଭୁ, ଆପଣଙ୍କ ପ୍ରିୟ ବନ୍ଧୁ ପୀଡ଼ିତ ଅଛି। ଏ ଖବର ଶୁଣି ଯୀଶୁ କହିଲେ, ଏ ରୋଗରେ ଲାଜାର ମରିବ ନାହିଁ, କିନ୍ତୁ ଏହାଦ୍ୱାରା ଈଶ୍ୱର ମହିମାନ୍ୱିତ ହେବେ ଓ ସେଥିସଙ୍ଗେ ଈଶ୍ୱରଙ୍କର ପୁତ୍ର ମଧ୍ୟ ଗୌରବ ପାଇବେ। ଯୀଶୁ ମାର୍ଥା, ମରିୟମ ଓ ଲାଜାରଙ୍କୁ ସ୍ନେହ କରୁଥିଲେ, କିନ୍ତୁ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସୁଦ୍ଧା ଯୀଶୁ ଯେଉଁଠାରେ ଥିଲେ ସେଠାରେ ଆଉ ଦୁଇ ଦିନ ରହିଗଲେ। ତାପରେ ସେ ଶିଷ୍ୟମାନଙ୍କୁ କହିଲେ, ଚାଲ ଆମେ ଜିହୁଦା ପ୍ରଦେଶକୁ ଫେରିଯିବା। ଶିଷ୍ୟମାନେ କହିଲେ, ଗୁରୁ, ଅଳ୍ପ କେତେଦିନ ଆଗରୁ ସେଠାରେ ଲୋକମାନେ ଆପଣଙ୍କୁ ପଥର ପକାଇ ମାରିଦେବାକୁ ବସିଥିଲେ, ସେଠାକୁ ପୁଣି ଫେରିଯିବାକୁ ଚାହୁଁଛନ୍ତି? ଯୀଶୁ କହିଲେ, ଦିନର ଆଲୁଅ ବାର ଘଣ୍ଟା ନଥାଏ କି? ଯେ ଦିନର ଆଲୁଅରେ ଚାଲେ ସେ ଝୁଣ୍ଟି ପଡ଼େ ନାହିଁ, କାରଣ ଜଗତ ସେତେବେଳେ ଆଲୋକିତ, କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟି ପଡ଼ିବ, କାରଣ ତା ଅନ୍ତରରେ ଜ୍ୟୋତି ନଥାଏ। ଏ କଥା ଶେଷ କରି ଯୀଶୁ କହିଲେ, ଆମ୍ଭମାନଙ୍କର ବନ୍ଧୁ ଲାଜାର ଏବେ ନିଦ୍ରିତ, ମୁଁ ଯାଇ ତାକୁ ଉଠାଇବି। ଶିଷ୍ୟମାନେ କହିଲେ, ପ୍ରଭୁ, ସେ ଯଦି ଶୋଇଛନ୍ତି ତେବେ ନିଶ୍ଚୟ ସୁସ୍ଥ ହୋଇ ଉଠିବେ। ଲାଜାର ମରିଯାଇଛି ବୋଲି ଯୀଶୁ ସୂଚନା ଦେଇଥିଲେ, କିନ୍ତୁ ସେ ସ୍ୱାଭାବିକ ଭାବେ ଶୋଇଛି ବୋଲି ସେମାନେ ଯୀଶୁଙ୍କ କଥାର ଅର୍ଥ କରିଥିଲେ। ତେଣୁ ଯୀଶୁ ସ୍ପଷ୍ଟ କହିଦେଲେ, ଲାଜାର ମରିଯାଇଛି, କିନ୍ତୁ ମୁଁ ଆନନ୍ଦିତ ଯେ ମୁଁ ସେଠାରେ ତା ସହିତ ସେତେବେଳେ ନଥିଲି। ଏହା ତୁମ ପକ୍ଷେ ମଙ୍ଗଳଜନକ ହୋଇଛି, କାରଣ ତଦ୍ୱାରା ତୁମମାନଙ୍କର ବିଶ୍ୱାସ ଜନ୍ମିବ। ଚାଲ ତା ପାଖକୁ ଯିବା। ଥୋମା, ଯାହାକୁ ଲୋକେ ଯମଜ ବୋଲି କହନ୍ତି, ଅନ୍ୟ ଶିଷ୍ୟମାନଙ୍କୁ କହିଲେ, ଚାଲ ଗୁରୁଙ୍କ ସାଙ୍ଗରେ ଯାଇ ସମସ୍ତେ ତାଙ୍କ ସହିତ ମରିବା। ଯୀଶୁ ବେଥନିଆରେ ପହଞ୍ଚି ଶୁଣିଲେ, ଚାରିଦିନ ପୂର୍ବରୁ ଲାଜାରକୁ କବର ଦିଆଯାଇଛି। ବେଥନିଆରୁ ଜେରୁସାଲମର ଦୂରତା 3 କିଲୋମିଟରରୁ କମ୍, ଏବଂ ଯିହୁଦା ପ୍ରଦେଶର ଅନେକ ଲୋକ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇର ମୃତ୍ୟୁରେ ସାନ୍ତ୍ୱନା ଦେବାକୁ ଆସିଥିଲେ। ଯୀଶୁ ଆସୁଛନ୍ତି ବୋଲି ଶୁଣିବା କ୍ଷଣି ମାର୍ଥା ତାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରିୟମ ଘରେ ରହିଲେ। ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଆପଣ ଏଠାରେ ଥିଲେ ମୋ ଭାଇ ମରିନଥାନ୍ତା, କିନ୍ତୁ ମୁଁ ଜାଣେ ଏବେ ମଧ୍ୟ ଆପଣ ଈଶ୍ୱରଙ୍କୁ ଯାହା ମାଗିବେ ସେ ତାହା ଦେବେ। ତୁମ ଭାଇ ଜୀବନ ପାଇ ଉଠିବ ବୋଲି ଯୀଶୁ କହିଲେ। ମାର୍ଥା ଉତ୍ତର ଦେଲେ, ତାହା ତ ମୁଁ ଜାଣେ, ଅନ୍ତିମ ଦିବସର ପୁନରୁତ୍ଥାନ ବେଳେ ସେ ଉଠିବ। ଯୀଶୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋଠାରେ ବିଶ୍ୱାସ କରେ ସେ ମଲେ ମଧ୍ୟ ବଞ୍ଚିବ, ଯେ ମୋତେ ଜୀବିତାବସ୍ଥାରେ ବିଶ୍ୱାସ କରେ ସେ କଦାପି ମରିବ ନାହିଁ। ଏ କଥାରେ କ'ଣ ବିଶ୍ୱାସ କରୁଛ? ମାର୍ଥା ଉତ୍ତର ଦେଲେ, ହଁ ପ୍ରଭୁ, ମୁଁ ବିଶ୍ୱାସ କରେ ଆପଣ ଈଶ୍ୱରଙ୍କ ପୁତ୍ର, ଯେଉଁ ମସିହ ଆସିବାର ଥିଲା ଆପଣ ସେହି। ଏହା କହି ମାର୍ଥା ଫେରିଯାଇ ଏକାନ୍ତରେ ମରିୟମଙ୍କୁ ଡାକି କହିଲେ, ଗୁରୁ ଆସିଛନ୍ତି, ତୋତେ ଡାକୁଛନ୍ତି। ଏହା ଶୁଣି ମରିୟମ ତରବର ହୋଇ ତାଙ୍କୁ ଭେଟିବାକୁ ଗଲେ। ସେ ପର୍ଯ୍ୟନ୍ତ ଯୀଶୁ ଗ୍ରାମ ଭିତରେ ପ୍ରବେଶ କରିନଥିଲେ, ମାର୍ଥା ତାଙ୍କୁ ଭେଟିଥିବା ସ୍ଥାନରେ ହିଁ ଥିଲେ। ମରିୟମଙ୍କୁ ସାନ୍ତ୍ୱନା ଦେବା ପାଇଁ ଆସିଥିବା ଲୋକମାନେ ଯେତେବେଳେ ଦେଖିଲେ ଯେ ସେ ଉଠି ତରବରରେ ବାହାରକୁ ଯାଉଛନ୍ତି, ସେମାନେ ମଧ୍ୟ ତାଙ୍କ ପଛେ ପଛେ ଗଲେ। ସେମାନେ ଭାବିଲେ ସେ କବର ପାଖକୁ କାନ୍ଦିବା ପାଇଁ ଯାଉଛନ୍ତି। ଯୀଶୁଙ୍କ ନିକଟରେ ପହଞ୍ଚିବା କ୍ଷଣି ମରିୟମ ତାଙ୍କ ଗୋଡ଼ ତଳେ ପଡ଼ି କହିଲେ, ପ୍ରଭୁ, ଆପଣ ଏଠାରେ ଥିଲେ ମୋ ଭାଇ ମରିନଥାନ୍ତା। ମରିୟମ ଓ ତା ସାଙ୍ଗରେ ଥିବା ଲୋକମାନଙ୍କୁ କାନ୍ଦୁଥିବାର ଦେଖି ଯୀଶୁ ବ୍ୟଥିତ ଓ ବ୍ୟାକୁଳ ହେଲେ। ସେ ପଚାରିଲେ, କେଉଁଠି ତାଙ୍କୁ କବର ଦେଇଛ? ସେମାନେ ଉତ୍ତର ଦେଲେ, ଆସନ୍ତୁ ପ୍ରଭୁ ଦେଖିବେ। ଯୀଶୁ କାନ୍ଦିଲେ। ଲୋକେ କୁହାକୁହି ହେଲେ, ଆହା, ସେ ତାକୁ କେତେ ଭଲ ପାଉଥିଲେ। କିନ୍ତୁ ଆଉ କେତେଜଣ କହିଲେ, ସେ ଅନ୍ଧକୁ ଦୃଷ୍ଟିଶକ୍ତି ଦେଇଥିଲେ, ଇଚ୍ଛା କରିଥିଲେ ସେ କ'ଣ ଲାଜାରକୁ ମୃତ୍ୟୁରୁ ରକ୍ଷା କରିପାରିନଥାନ୍ତେ। ଶୋକାଭିଭୂତ ହୋଇ ଯୀଶୁ ସମାଧି ପାଖକୁ ଗଲେ। ଏହା ଗୋଟିଏ ଗୁମ୍ଫା, ତା ମୁହଁରେ ଗୋଟିଏ ବଡ଼ ପଥର ରଖାଯାଇଥିଲା। ଯୀଶୁ କହିଲେ, ପଥରଟିକୁ ଘୁଞ୍ଚାଇ ଦିଅ। ମାର୍ଥା କହିଲେ, ପ୍ରଭୁ, ସେଥିରୁ ଦୁର୍ଗନ୍ଧ ବାହାରିବ, ତାକୁ କବର ଦିଆହେବାର 4 ଦିନ ହେଲାଣି। ଯୀଶୁ ତାଙ୍କୁ କହିଲେ, ତୁମେ ବିଶ୍ୱାସ କଲେ ଈଶ୍ୱରଙ୍କ ମହିମା ଦେଖିବ ବୋଲି ମୁଁ କ'ଣ କହିନଥିଲି? ସେମାନେ ପଥରଟିକୁ ଘୁଞ୍ଚାଇ ଦେବା ପରେ ଯୀଶୁ ଉର୍ଦ୍ଧ୍ୱମୁଖ ହୋଇ ପ୍ରାର୍ଥନା କଲେ, ପିତା, ତୁମେ ମୋ କଥା ଶୁଣୁଛ, ଏଥିପାଇଁ ଧନ୍ୟବାଦ ଦେଉଛି। ମୁଁ ଜାଣେ ତୁମେ ସବୁବେଳେ ମୋ କଥା ଶୁଣିଥାଅ, କିନ୍ତୁ ତୁମେ ଯେ ମୋତେ ପଠାଇଛ ଏଥିରେ ସେମାନଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ମୁଁ ଏହା କହୁଛି। ଏତିକି କହି ଯୀଶୁ ଉଚ୍ଚସ୍ୱରରେ ଡାକିଲେ, ଲାଜାର ବାହାରି ଆସ। ସଙ୍ଗେ ସଙ୍ଗେ ଲାଜାର ଉଠି ଆସିଲା। ତାର ଗୋଡ଼ ହାତ କବର ଲୁଗାରେ ଗୁଡ଼ା ହୋଇଥିଲା ଏବଂ ମୁହଁ ମଧ୍ୟ ଲୁଗାରେ ଘୋଡ଼ାଇ ଦିଆଯାଇଥିଲା। ଯୀଶୁ କହିଲେ, ତାକୁ ଖୋଲି ଦେଇ ଯିବାକୁ ଦିଅ। ମରିୟମଙ୍କୁ ଦେଖିବା ପାଇଁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଅନେକ ଯୀଶୁଙ୍କର ଏ କାର୍ଯ୍ୟ ଦେଖି ତାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଫାରୁସିମାନଙ୍କ ନିକଟକୁ ଯାଇ ଯୀଶୁ କରିଥିବା ଏହି କାର୍ଯ୍ୟର ବିବରଣୀ ଦେଲେ। ଏହା ଶୁଣି ଫାରୁସି ଓ ମୁଖ୍ୟ ଯାଜକମାନେ ମହାସଭାର ସଦସ୍ୟମାନଙ୍କୁ ଭେଟି କହିଲେ, ଆମେ କ'ଣ କରିବା? ଦେଖ, ଏ ଲୋକଟା କେଡ଼େ କେଡ଼େ ଆଶ୍ଚର୍ଯ୍ୟ କର୍ମ କରିଯାଉଛି। ଏହିପରି କାମ ସବୁ କରିବା ପାଇଁ ତାକୁ ଯଦି ଛାଡ଼ିଦେବା, ସମସ୍ତେ ତାଠାରେ ବିଶ୍ୱାସ କରିବେ, ତାହେଲେ ରୋମିଓମାନେ ଆସି ଆମ ମନ୍ଦିର ଓ ଆମ ଜାତିକୁ ଧ୍ୱଂସ କରିଦେବେ। ସେମାନଙ୍କ ମଧ୍ୟରୁ ସେହି ବର୍ଷ ପାଇଁ ମନୋନୀତ ହୋଇଥିବା ପ୍ରଧାନ ଯାଜକ କୟଫା କହିଲେ, ତୁମେମାନେ କେଡ଼େ ନିର୍ବୋଧ! ତୁମେ କ'ଣ ବୁଝିପାରୁନାହ? ସମଗ୍ର ଜାତି ବିନଷ୍ଟ ହେବା ଅପେକ୍ଷା ଜଣେ ଲୋକ ବରଂ ମରିବା ଉଚିତ। ବାସ୍ତବିକ କୟଫା ନିଜ ମନରୁ ଏହା କହିନଥିଲେ, କିନ୍ତୁ ସେ ସେହି ବର୍ଷର ପ୍ରଧାନ ଯାଜକ ହୋଇଥିବାରୁ ଏହି ଭବିଷ୍ୟତବାଣୀ ତାଙ୍କ ମୁଖରୁ ନିଃସୃତ ହୋଇଥିଲା। ସେ ସୂଚାଇ ଦେଇଥିଲେ ଯେ ସମଗ୍ର ଇହୁଦୀ ଜାତିକୁ ତଥା ଛିନ୍ନ ଭିନ୍ନ ହୋଇଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଗୋଟିଏ ଗୋଷ୍ଠୀରେ ଏକତ୍ରିତ କରାଇବା ପାଇଁ ଯୀଶୁ ମୃତ୍ୟୁବରଣ କରିବେ। ସେହିଦିନଠାରୁ ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଚକ୍ରାନ୍ତ କଲେ। ସେଥିପାଇଁ ଯୀଶୁ ଇହୁଦୀମାନଙ୍କ ମଧ୍ୟରେ ଆଉ ପ୍ରକାଶ୍ୟରେ ଯାତାୟତ କଲେ ନାହିଁ ଏବଂ ମରୁଭୂମି ନିକଟରେ ଥିବା ଇଫ୍ରାଇମ୍ ନାମକ ଗୋଟିଏ ସହରକୁ ଯାଇ ସେଠାରେ ଶିଷ୍ୟମାନଙ୍କ ସହିତ ଅବସ୍ଥାନ କଲେ। ସେତେବେଳେ ଇହୁଦୀମାନଙ୍କର ନିସ୍ତାର ପର୍ବ ନିକଟ ହୋଇ ଆସିଥିଲା ଏବଂ ସେହି ପର୍ବ ଆଗରୁ ନିଜ ନିଜକୁ ସୂଚି କରିବା ପାଇଁ ଗ୍ରାମାଞ୍ଚଳରୁ ଅନେକ ଲୋକ ଜେରୁସାଲମରେ ଏକତ୍ର ହେଲେ। ସେମାନେ ଯୀଶୁଙ୍କୁ ଖୋଜିବାକୁ ଲାଗିଲେ ଏବଂ କୁହାକୁହି ହେଲେ, ସେ ବୋଧହୁଏ ଏହି ପର୍ବକୁ ଆସିବେ ନାହିଁ। କ'ଣ କହୁଛ? ପ୍ରଧାନ ଯାଜକ ଓ ଫାରୁସିମାନେ ଆଦେଶ ଜାରି କରିଥିଲେ ଯେ ଯଦି କେହି ଯୀଶୁ କେଉଁଠାରେ ଅଛନ୍ତି ଜାଣିଥାଏ, ତେବେ ଏ ଖବର ଶୀଘ୍ର କର୍ତ୍ତୃପକ୍ଷମାନଙ୍କୁ ଜଣାଇଦେବେ, ତାହେଲେ ସେମାନେ ଯୀଶୁଙ୍କୁ ଗିରଫ କରିବେ। ଯୋହନ 12। ଯୀଶୁ ନିସ୍ତାର ପର୍ବର 6 ଦିନ ପୂର୍ବେ ବେଥନିଆ ସହରକୁ ଗଲେ। ସେଠାରେ ଲାଜାରଙ୍କ ଘର। ଏହି ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠାଇଥିଲେ। ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜିର ଆୟୋଜନ କରାଯାଇଥିଲା। ଭୋଜିରେ ମାର୍ଥା ଆତିଥ୍ୟର ଭାର ନେଇଥିଲେ ଓ ଲାଜାର ଯୀଶୁଙ୍କ ସହିତ ଭୋଜିରେ ବସିଥିଲେ। ସେତେବେଳେ ମରିୟମ ପ୍ରାୟ ଅଧ ଲିଟର ମୂଲ୍ୟବାନ ସୁଗନ୍ଧି ଜଟାମାଂସୀ ତୈଳ ଆଣି ଯୀଶୁଙ୍କ ପାଦ ଉପରେ ଢାଳିଦେଲା ଓ ନିଜ କେଶରେ ଯୀଶୁଙ୍କ ପାଦ ଦୁଇଟିକୁ ପୋଛିଦେଲା। ସୁଗନ୍ଧିରେ ଗୃହଟି ମହକିଗଲା। ଯୀଶୁଙ୍କ ଶିଷ୍ୟ ଜିହୁଦା ଇସ୍କରିଓତ, ଯେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଥିଲା, କହିଲା, ଏହି ସୁଗନ୍ଧି ତୈଳ 300 ଟଙ୍କାରେ ବିକ୍ରି ହୋଇ ଦରିଦ୍ରମାନଙ୍କୁ ଦିଆଗଲା ନାହିଁ କାହିଁକି? ଦରିଦ୍ରମାନଙ୍କ ପ୍ରତି ଜିହୁଦାର ଦରଦ ଥିବାରୁ ସେ ଯେ ଏ କଥା କହିଥିଲା ତା ନୁହେଁ, ସେ ଥିଲା ଗୋଟିଏ ଚୋର। ତା ଦାୟିତ୍ୱରେ ଥିବା ଟଙ୍କା ଥଳିରୁ ସେ କିଛି କିଛି ଆତ୍ମସାତ କରୁଥିଲା। କିନ୍ତୁ ଯୀଶୁ କହିଲେ, ତାକୁ ଛାଡ଼, ତାର ଯାହା ଅଛି ମୋର ଶେଷକୃତ୍ୟ ପାଇଁ ତାହା ରଖିବାକୁ ଦିଅ। ଗରିବମାନେ ସବୁବେଳେ ତୁମ ନିକଟରେ ରହିଥିବେ, କିନ୍ତୁ ମୁଁ ନଥିବି। ଯୀଶୁ ବେଥନିଆରେ ଅଛନ୍ତି ଶୁଣି ଅନେକ ଲୋକ ସେଠାକୁ ଗଲେ, କେବଳ ତାଙ୍କୁ ଦେଖିବାକୁ ନୁହେଁ, ଯୀଶୁ ମୃତ୍ୟୁରୁ ବଞ୍ଚାଇଥିବା ଲାଜାରକୁ ଦେଖିବା ପାଇଁ। ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ, କାରଣ ତାଙ୍କ ହେତୁ ବହୁ ସଂଖ୍ୟକ ଇହୁଦୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରୁଥିଲେ। ତା ପରଦିନ ନିସ୍ତାର ପର୍ବରେ ଯୋଗ ଦେବାକୁ ଆସିଥିବା ଏକ ବିରାଟ ଜନତା ଯୀଶୁ ଜେରୁସାଲମକୁ ଆସିବେ ବୋଲି ଶୁଣିଲେ ଓ ହାତରେ ବାହୁଙ୍ଗା ଧରି ତାଙ୍କୁ ଭେଟିବାକୁ ଗଲେ। ସେମାନେ ଉଚ୍ଚସ୍ୱରରେ କହୁଥିଲେ, ଈଶ୍ୱରଙ୍କର ପ୍ରଶଂସାଗାନ କର, ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ, ଇସ୍ରାଏଲର ରାଜାଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ। ଯୀଶୁ ଗୋଟିଏ ଗଧପୀଠରେ ବସି ଆସୁଥିଲେ। ଏହାଦ୍ୱାରା ଶାସ୍ତ୍ରଲିଖିତ ଗୋଟିଏ ଭାବବାଣୀ ସଫଳ ହେଲା, ସିଓନ କନ୍ୟାଗଣ ଭୟ କର ନାହିଁ, ଏହି ଦେଖ ତୁମ ରାଜା ଗଧଛୁଆ ଉପରେ ଆରୋହଣ କରି ଆସୁଛନ୍ତି। ସେତେବେଳେ ଶିଷ୍ୟମାନେ ଏହାର ତାତ୍ପର୍ଯ୍ୟ ବୁଝିନଥିଲେ, କିନ୍ତୁ ଯୀଶୁଙ୍କର ଗୌରବମୟ ପୁନରୁତ୍ଥାନ ପରେ ସେମାନଙ୍କର ମନେ ପଡ଼ିଲା ଯେ ତାଙ୍କ ସମ୍ପର୍କରେ ଏହିସବୁ କଥା ଶାସ୍ତ୍ରରେ ଲେଖାଯାଇଥିଲା ଏବଂ ସେହି ଅନୁସାରେ ସେମାନେ କାର୍ଯ୍ୟ କରିଥିଲେ। ଯୀଶୁ ମୃତ ଲାଜାରକୁ କବର ଭିତରୁ ଡାକି ପୁନର୍ଜୀବିତ କରିବା ସମୟରେ ଯେଉଁମାନେ ତାଙ୍କ ସଙ୍ଗରେ ଥିଲେ ସେମାନେ ଏହିସବୁ କଥା ଚାରିଆଡ଼େ ପ୍ରଚାର କରିଥିଲେ। ସେଥିପାଇଁ ଯୀଶୁଙ୍କର ଏହି ଅଲୌକିକ କାର୍ଯ୍ୟର ଖବର ଶୁଣି ଲୋକମାନେ ଯୀଶୁଙ୍କୁ ଭେଟିବା ପାଇଁ ଯାଇଥିଲେ। ଏହା ଦେଖି ଫାରୋସୀମାନେ ପରସ୍ପର ମଧ୍ୟରେ କୁହାକୁହି ହେଲେ, ଦେଖୁଛ ଆମେ କିଛି କରିପାରୁନାହୁଁ, ଜଗତ ସାରା ତାଙ୍କ ପଛରେ ଗଲେଣି। ପର୍ବ ସମୟରେ ଉପାସନା କରିବା ପାଇଁ ଜେରୁସାଲେମକୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେଜଣ ଗ୍ରୀକ୍ ଲୋକ ଥିଲେ। ସେମାନେ ଗାଲିଲିର ବେତସାଇଦା ନିବାସୀ। ସେମାନେ ଫିଲିପଙ୍କ ନିକଟକୁ ଯାଇ କହିଲେ, ମହାଶୟ, ଆମେ ଯୀଶୁଙ୍କୁ ଦେଖିବାକୁ ଚାହୁଁ। ଫିଲିପ ଯାଇ ଆନ୍ଦ୍ରିୟଙ୍କୁ ଏ ଖବର ଦେଲେ ଏବଂ ଦୁଇଜଣ ଯାଇ ଯୀଶୁଙ୍କୁ ଜଣାଇଲେ। ଯୀଶୁ ଉତ୍ତର ଦେଲେ, ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ବେଳ ଆସିଛି। ମୁଁ ତୁମକୁ ସତ୍ୟ କହୁଛି, ଗହମ ବୀଜଟିଏ ଭୂମିରେ ପଡ଼ି ମରିବା ପର୍ଯ୍ୟନ୍ତ ତାହା ଗୋଟିଏ ଦାନା ହୋଇ ରହେ, କିନ୍ତୁ ସେ ମଲେ ସେଥିରୁ ଅନେକ ବୀଜ ଉତ୍ପନ୍ନ ହୁଏ। ଯେ ନିଜ ଜୀବନ ପ୍ରତି ଆସକ୍ତ ଥାଏ ସେ ତାହା ହରାଇବ, ଯେ ଏହି ଜଗତରେ ନିଜ ଜୀବନକୁ ଗୌଣ ମନେ କରେ ସେ ତାକୁ ଅନନ୍ତକାଳ ପାଇଁ ସୁରକ୍ଷା କରିବ। ଯେ ମୋର ସେବକ ହେବାକୁ ଚାହେଁ ସେ ମୋର ଅନୁଗମନ କରୁ, ତାହାହେଲେ ମୁଁ ଯେଉଁଠାରେ ଥାଏ ମୋର ସେବକ ମଧ୍ୟ ସେହିଠାରେ ରହିବ, ଏବଂ ସେ ମୋ ପିତାଙ୍କ ନିକଟରେ ସମ୍ମାନିତ ହେବ। ଏବେ ମୁଁ ବଡ଼ ବ୍ୟଥିତ, କ'ଣ କହିବି? ପିତା, ଏହି ଦୁଃସମୟରୁ ମୋତେ ଉଦ୍ଧାର କରୁ ବୋଲି କ'ଣ ମୁଁ ନିବେଦନ କରିବି? ସେଥିପାଇଁ ତ ମୁଁ ଆସିଛି। ଦୁଃଖ ଭୋଗର ମୁହୂର୍ତ୍ତଗୁଡ଼ିକୁ ସହ୍ୟ କରିବା ପାଇଁ ମୁଁ ପ୍ରେରିତ। ପିତା, ତୁମ ନାମ ମହିମାନ୍ୱିତ ହେଉ। ଏହି ସମୟରେ ଉର୍ଦ୍ଧ୍ୱରୁ ଏକ ବାଣୀ ଶୁଣାଗଲା, ଆମେ ତାହାକୁ ମହିମାନ୍ୱିତ କରିଛୁ ଏବଂ ପୁନର୍ବାର କରିବୁ। ସେଠାରେ ଛିଡ଼ା ହୋଇଥିବା ଜନତା ସେହି ସ୍ୱର ଶୁଣିଲେ ଏବଂ କେତେକ କହିଲେ, ଏହା ମେଘ ଗର୍ଜନ। ପୁଣି ଅନ୍ୟମାନେ କହିଲେ, ସ୍ୱର୍ଗଦୂତ ତାଙ୍କ ସହିତ କଥା କହୁଛନ୍ତି। କିନ୍ତୁ ଯୀଶୁ କହିଲେ, ମୋ ପାଇଁ ଏହି ବାଣୀ ଉଚ୍ଚାରିତ ହୋଇନାହିଁ, ଏହା ତୁମ ପାଇଁ ହୋଇଛି। ଜଗତର ବିଚାର ଦିନ ବର୍ତ୍ତମାନ ଉପସ୍ଥିତ। ଏହି ଜଗତର ଅଧିପତି ଗାଦିଚ୍ୟୁତ ହେବ। ମୁଁ ଯେତେବେଳେ ଉର୍ଦ୍ଧ୍ୱକୁ ଉତ୍ତୋଳିତ ହେବି ସେତେବେଳେ ସମସ୍ତଙ୍କୁ ଆକର୍ଷଣ କରିବି। ସେ କି ପ୍ରକାର ମୃତ୍ୟୁ ଭୋଗ କରିବେ ଏହି କଥା ଦ୍ୱାରା ସେ ସୂଚାଇ ଦେଇଥିଲେ। ଲୋକମାନେ କହିଲେ, ମସିହ ଚିରଞ୍ଜୀବୀ ହେବେ ବୋଲି ଆମ ଶାସ୍ତ୍ର କହେ। ଆପଣ କିପରି କହୁଛନ୍ତି ମନୁଷ୍ୟପୁତ୍ର ଉର୍ଦ୍ଧ୍ୱକୁ ଉତ୍ତୋଳିତ ହେବେ? ଏହି ମନୁଷ୍ୟପୁତ୍ର କିଏ? ଯୀଶୁ ଉତ୍ତର ଦେଲେ, ଯେଉଁ ଆଲୋକ ବର୍ତ୍ତମାନ ତୁମମାନଙ୍କ ନିକଟରେ ଉଦ୍ଭାସିତ ତାହା ଆଉ ଅଳ୍ପ ସମୟ ରହିବ। ଆଲୋକ ଥିବା ଯାଏ ଗନ୍ତବ୍ୟ ପଥରେ ଚାଲ, ତାହାହେଲେ ତୁମକୁ ଅନ୍ଧକାର ଆଚ୍ଛନ୍ନ କରିବ ନାହିଁ। ଅନ୍ଧକାରରେ ଯାଉଥିବା ଲୋକ କେଉଁଆଡ଼େ ଯାଉଛି ଜାଣିପାରେ ନାହିଁ। ତୁମ ମଧ୍ୟରେ ଆଲୋକ ଥିବା ଯାଏ ତା ଉପରେ ନିର୍ଭର କର, ତାହେଲେ ତୁମେମାନେ ହେବ ଆଲୋକର ସନ୍ତାନ। ଏହା କହି ଯୀଶୁ ସେମାନଙ୍କ ନିକଟରୁ ଚାଲିଯାଇ ଅଜ୍ଞାତ ଭାବରେ ରହିଲେ। ସେମାନଙ୍କ ସାକ୍ଷାତରେ ତାଙ୍କର ଅଲୌକିକ କାର୍ଯ୍ୟସମୂହ କରିଥିବା ସତ୍ତ୍ୱେ ସେମାନେ ତାଙ୍କଠାରେ ବିଶ୍ୱାସ କଲେ ନାହିଁ। ଏଥିଦ୍ୱାରା ଭାବବାଦୀ ଯିଶାୟଙ୍କର ଭବିଷ୍ୟତବାଣୀ ସଫଳ ହେଲା, ପ୍ରଭୁ କିଏ ଆମ ବାର୍ତ୍ତାକୁ ବିଶ୍ୱାସ କଲା? କାହା ନିକଟରେ ପ୍ରଭୁ ତାଙ୍କ ଶକ୍ତି ପ୍ରକାଶ କଲେ? ସେମାନଙ୍କର ଅବିଶ୍ୱାସ ସମ୍ପର୍କରେ ଯିଶାୟ ଯାହା ଲେଖିଥିଲେ ତାହା ହିଁ ଘଟିଲା। ସତେ ଯେପରି ଈଶ୍ୱର ସେମାନଙ୍କୁ ଅନ୍ଧ କରିଦେଇଛନ୍ତି ଓ ସେମାନଙ୍କର ବୁଝିବା ଶକ୍ତିକୁ ନଷ୍ଟ କରିଦେଇଛନ୍ତି, ସେଥିପାଇଁ ସେମାନେ କିଛି ଦେଖିପାରନ୍ତି ନାହିଁ ଅବା କିଛି ବୁଝିପାରନ୍ତି ନାହିଁ। ଈଶ୍ୱର କହୁଛନ୍ତି, ଆରୋଗ୍ୟ ଲାଭ କରିବା ପାଇଁ ସେମାନେ ମୋ ନିକଟକୁ ଫେରି ଆସୁନାହାନ୍ତି। ଯିଶାୟ ତାଙ୍କ ଦିବ୍ୟ ଦୃଷ୍ଟିରେ ଯୀଶୁଙ୍କ ମହିମା ବିଷୟରେ ପୂର୍ବରୁ ଅବଗତ ହୋଇ ଏହିପରି ଲେଖିଥିଲେ। ତଥାପି ଇହୁଦୀ କର୍ତ୍ତୃପକ୍ଷଙ୍କ ମଧ୍ୟରୁ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ, କିନ୍ତୁ ଫାରୁସୀମାନଙ୍କ ଦ୍ୱାରା ସମାଜଚ୍ୟୁତ ହେବା ଭୟରେ ପ୍ରକାଶ୍ୟରେ ସେହି ବିଷୟରେ କଥାବାର୍ତ୍ତା ହେଉନଥିଲେ। ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଅପେକ୍ଷା ମନୁଷ୍ୟର ଅନୁମୋଦନକୁ ଅଧିକ ଭଲ ପାଉଥିଲେ। ଯୀଶୁ ଉଚ୍ଚସ୍ୱରରେ କହିଲେ, ଯେ ମୋଠାରେ ବିଶ୍ୱାସ କରେ ସେ କେବଳ ମୋତେ ନୁହେଁ, ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ବିଶ୍ୱାସ କରେ। ଯେ ମୋତେ ଦେଖିଛି ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଦେଖିଛି। ମୁଁ ଜଗତର ଆଲୋକ ସ୍ୱରୂପ ଆସିଛି। ଯେ ମୋଠାରେ ବିଶ୍ୱାସ କରେ ସେ ଆଉ ଅନ୍ଧକାରରେ ରହିବ ନାହିଁ। ଯେ ମୋର ବାର୍ତ୍ତା ଶୁଣି ପାଳନ କରେ ନାହିଁ ମୁଁ ତାର ବିଚାର କରିବି ନାହିଁ। ମୁଁ ଜଗତକୁ ବିଚାର କରିବା ପାଇଁ ଆସିନାହିଁ, ଆସିଛି ତାକୁ ରକ୍ଷା କରିବାକୁ। ଯେ ମୋତେ ପ୍ରତ୍ୟାଖ୍ୟାନ କରି ମୋର ବାର୍ତ୍ତା ଗ୍ରହଣ କରେ ନାହିଁ ମୋ ମୁଖର ବାକ୍ୟ ତାର ବିଚାରକ ହେବ, ସେହି ବାକ୍ୟ ଅନ୍ତିମ ଦିବସରେ ତାର ବିଚାର କରିବ। ଏକଥା ସତ୍ୟ, କାରଣ ମୁଁ ନିଜ ମନରୁ କିଛି କହୁନାହିଁ, ଯାହା ମୁଁ କହୁଛି ତା କହିବା ଓ ପ୍ରକାଶ କରିବା ପାଇଁ ମୋ ପ୍ରେରଣକର୍ତ୍ତା ପିତା ଈଶ୍ୱର ମୋତେ ଆଜ୍ଞା ଦେଇଛନ୍ତି, ଏବଂ ମୁଁ ଜାଣେ ତାଙ୍କ ଆଜ୍ଞା ଅନନ୍ତ ଜୀବନ ପ୍ରଦାନ କରେ। ମୋ ପିତା ମୋତେ ଯାହା କହିବାକୁ ଆଦେଶ ଦେଇଛନ୍ତି କେବଳ ସେତିକି ମୁଁ କହୁଛି। ଯୋହନ ତେର। ନିସ୍ତାର ପର୍ବ ପୂର୍ବ ଦିନର ଘଟଣା। ଯୀଶୁ ଜାଣିଥିଲେ ଏହି ଜଗତ ଛାଡ଼ି ପିତା ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ତାଙ୍କର ସମୟ ଉପସ୍ଥିତ। ଜଗତରେ ଥିବା ତାଙ୍କର ଅନୁଗତ ପ୍ରିୟଜନମାନଙ୍କୁ ସେ ସବୁବେଳେ ପ୍ରେମ କରୁଥିଲେ। ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ସେ ପ୍ରକାଶ କରିଥିଲେ। ସେଦିନ ଯୀଶୁ ଓ ତାଙ୍କ ଶିଷ୍ୟମାନେ ରାତ୍ରି ଭୋଜନରେ ବସିଥିଲେ। ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବା ପାଇଁ ସିମୋନର ପୁତ୍ର ଇସ୍କାରିଓତ୍ ଜିହୁଦାକୁ ଶୟତାନ ପ୍ରବର୍ତ୍ତାଇଥିଲା। ଯୀଶୁ ଜାଣିଥିଲେ ପିତା ଈଶ୍ୱର ତାଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ନ୍ୟସ୍ତ କରିଛନ୍ତି ଏବଂ ସେ ଈଶ୍ୱରଙ୍କଠାରୁ ଆଗତ ଓ ଈଶ୍ୱରଙ୍କ ନିକଟକୁ ଫେରିଯିବେ। ତେଣୁ ଯୀଶୁ ଆସନରୁ ଉଠିଯାଇ ତାଙ୍କ ଉତ୍ତରୀୟ ବାହାର କରିଦେଲେ ଓ ଅଣ୍ଟାରେ ଗୋଟିଏ ଗାମୁଛା ବାନ୍ଧିଲେ। ତାପରେ ପାତ୍ରରେ କିଛି ଜଳ ଢାଳି ଶିଷ୍ୟମାନଙ୍କ ପାଦ ଧୋଇଦେଲେ ଏବଂ ଗାମୁଛାରେ ପୋଛିବାକୁ ଲାଗିଲେ। ଯେତେବେଳେ ସେ ସିମୋନ ପିତରଙ୍କ ନିକଟକୁ ଆସିଲେ, ପିତର ପଚାରିଲେ, ପ୍ରଭୁ ଆପଣ କ'ଣ ମୋର ପାଦ ଧୋଇଦେବେ? ଯୀଶୁ କହିଲେ, ମୁଁ କ'ଣ କରୁଛି ବର୍ତ୍ତମାନ ତୁମେ ବୁଝିପାରିବ ନାହିଁ, ପରେ ବୁଝିବ। ପିତର ବାରଣ କରି କହିଲେ, ନା, ମୋ ପାଦ ଆପଣ କଦାପି ଧୋଇବେ ନାହିଁ। କିନ୍ତୁ ଯୀଶୁ କହିଲେ, ଯଦି ମୁଁ ତୁମ ପାଦ ଧୋଇ ନ ଦିଏ, ତୁମେ ଆଉ ମୋର ଶିଷ୍ୟ ହୋଇ ରହିପାରିବ ନାହିଁ। ସିମୋନ ପିତର ଉତ୍ତର ଦେଲେ, ପ୍ରଭୁ ତାହେଲେ ମୋର ପାଦ କାହିଁକି? ମୋ ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅନ୍ତୁ। ଯୀଶୁ କହିଲେ, ଯେଉଁମାନେ ସ୍ନାନ କରିସାରିଛନ୍ତି ସେମାନଙ୍କ ପାଦ ଛଡ଼ା ଅନ୍ୟ କିଛି ଧୋଇବା ଆବଶ୍ୟକ ନାହିଁ, ସେମାନଙ୍କର ସର୍ବାଙ୍ଗ ପରିଷ୍କାର, ଜଣକ ବ୍ୟତୀତ ତୁମେ ସମସ୍ତେ ଶୁଚି। ଯୀଶୁ ଜାଣିଥିଲେ କିଏ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ, ଏଣୁ ସେ କହିଥିଲେ, ଜଣକ ବ୍ୟତୀତ ତୁମେ ସମସ୍ତେ ଶୁଚି। ଶିଷ୍ୟମାନଙ୍କ ପାଦ ଧୋଇସାରି ଯୀଶୁ ଉତ୍ତରୀୟ ପିନ୍ଧି ନିଜ ଆସନକୁ ଫେରିଗଲେ। ସେ ପଚାରିଲେ, ମୁଁ ତୁମ୍ଭମାନଙ୍କର କ'ଣ କରିଛି ବୁଝିପାରିଲ କି? ତୁମେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଛ, ତାହା ଯଥାର୍ଥ, କାରଣ ବାସ୍ତବିକ ମୁଁ ତାହା। ତୁମର ଗୁରୁ ଓ ପ୍ରଭୁ ହୋଇ ମୁଁ ଯଦି ତୁମର ପାଦ ଧୋଇଦେଲି, ତେବେ ତୁମ୍ଭେମାନେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ। ତୁମ୍ଭେମାନେ ମୋତେ ଅନୁକରଣ କରିବା ପାଇଁ ମୁଁ ଏହି ଆଦର୍ଶ ଦେଖାଇଅଛି। ମୁଁ ସତ୍ୟ କହୁଛି, କୌଣସି ଦାସ ତାର ମାଲିକଠାରୁ ବଡ଼ ନୁହେଁ, କିମ୍ବା କୌଣସି ବାର୍ତ୍ତାବହ ତାର ପ୍ରେରଣକର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ। ଏହି ସତ୍ୟ ଉପଲବ୍ଧି କରି ସେହି ଅନୁସାରେ କାର୍ଯ୍ୟ କଲେ ତୁମ୍ଭେମାନେ ଧନ୍ୟ ହେବ। ତୁମ ସମସ୍ତଙ୍କର ବିଷୟରେ ମୁଁ ଏକଥା କହୁନାହିଁ, ମୁଁ ଯେଉଁମାନଙ୍କୁ ମନୋନୀତ କରିଛି ସେମାନଙ୍କୁ ମୁଁ ଜାଣେ। କିନ୍ତୁ ଶାସ୍ତ୍ରର ଏହି ଉକ୍ତି ନିଶ୍ଚୟ ସଫଳ ହେବ, ଯେ ମୋ ଅନ୍ନରେ ପ୍ରତିପାଳିତ ସେ ମୋତେ ପଦାଘାତ କଲା। ଏହା ଘଟିବା ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଜଣାଇ ଦେଉଛି, ଯେତେବେଳେ ତାହା ଘଟିବ ତୁମେ ବିଶ୍ୱାସ କରିବ ଯେ ମୁଁ ହେଉଛି ସେହି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋ ଦ୍ୱାରା ପ୍ରେରିତ ଜଣେ ବ୍ୟକ୍ତିର ଯେ ଆତିଥ୍ୟ କରେ, ସେ ମୋର ଆତିଥ୍ୟ କରେ, ଏବଂ ଯେ ମୋତେ ଗ୍ରହଣ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ। ଏହାପରେ ଯୀଶୁ ଦୁଃଖରେ ବ୍ୟାକୁଳ ହୋଇ ପ୍ରକାଶ୍ୟରେ କହିଲେ, ମୁଁ ସତ୍ୟ କହୁଛି, ତୁମ ମଧ୍ୟରୁ ଜଣେ ମୋ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଛି। କାହାକୁ ଲକ୍ଷ୍ୟ କରି ଯୀଶୁ ଏକଥା କହିଲେ ବୁଝି ନପାରି ଶିଷ୍ୟମାନେ ପରସ୍ପରକୁ ଚାହିଁଲେ। ସେମାନଙ୍କ ମଧ୍ୟରୁ ଯେଉଁ ଶିଷ୍ୟଙ୍କୁ ଯୀଶୁ ଅତି ଭଲ ପାଉଥିଲେ, ସେ ଯୀଶୁଙ୍କ ଆଡ଼କୁ ଆଉଜି ବସିଥିଲେ। ସିମୋନ ପିତର ତାଙ୍କୁ ଇଙ୍ଗିତ ଦେଇ କହିଲେ, କାହା କଥା କହୁଛନ୍ତି ତାଙ୍କୁ ପଚାର। ସେହି ଶିଷ୍ୟଟି ଯୀଶୁଙ୍କ ପାଖକୁ ଆହୁରି ଟିକିଏ ଲାଗିଆସି ପଚାରିଲା, ସେ କିଏ ପ୍ରଭୁ? ଯୀଶୁ ଉତ୍ତର ଦେଲେ, ରୁଟି ଖଣ୍ଡେ ପାତ୍ରରେ ବୁଡ଼ାଇ ଯାହାକୁ ଦେବି ସେ ସେହି। ଏହା କହି ଯୀଶୁ ଖଣ୍ଡିଏ ରୁଟି ପାତ୍ରରେ ବୁଡ଼ାଇ ସିମୋନର ପୁତ୍ର ଇସ୍କାରିଓତ୍ ଜିହୁଦାକୁ ଦେଲେ। ଜିହୁଦା ରୁଟି ଖଣ୍ଡକ ଗ୍ରହଣ କରିବା ସମୟରେ ତା ଅନ୍ତରରେ ଶୟତାନ ପ୍ରବେଶ କଲା ଏବଂ ଯୀଶୁ ତାକୁ କହିଲେ, ଯାହା କରିବାକୁ ଯାଉଛ ଶୀଘ୍ର କର। ଯୀଶୁ ତାକୁ ଏକଥା କାହିଁକି କହିଲେ ଭୋଜନରେ ବସିଥିବା ଅନ୍ୟ କେହି ବୁଝିପାରିଲେ ନାହିଁ। ଜିହୁଦା ହାତରେ ଟଙ୍କା ଥଳି ଥିବାରୁ କେତେକ ଶିଷ୍ୟ ବିଚାରିଲେ, ଉତ୍ସବ ପାଇଁ କିଛି ଦରକାରୀ ଜିନିଷ କିଣିବାକୁ କିମ୍ବା ଗରିବମାନଙ୍କୁ କିଛି ଦାନ ଦେବା ପାଇଁ ଯୀଶୁ ତାକୁ ନିର୍ଦ୍ଦେଶ ଦେଇଛନ୍ତି। ରୁଟି ଖଣ୍ଡକ ଗ୍ରହଣ କରି ଜିହୁଦା ସେହିକ୍ଷଣି ବାହାରକୁ ଚାଲିଗଲା। ସେତେବେଳେ ରାତ୍ରି ସମୟ। ଜିହୁଦା ବାହାରି ଯିବା ପରେ ଯୀଶୁ କହିଲେ, ବର୍ତ୍ତମାନ ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ବେଳ ଆସିଛି, ପୁଣି ତାଙ୍କ ଦ୍ୱାରା ଈଶ୍ୱର ମଧ୍ୟ ମହିମାନ୍ୱିତ ହେବେ। ଅତଏବ ଯଦି ଈଶ୍ୱର ମନୁଷ୍ୟପୁତ୍ର ଦ୍ୱାରା ମହିମାନ୍ୱିତ ହେବେ, ଈଶ୍ୱର ନିଜ ମହିମାରେ ମନୁଷ୍ୟପୁତ୍ରଙ୍କୁ ମହିମାନ୍ୱିତ କରିବେ। ଶୀଘ୍ର ସେ ଏହା କରିବାକୁ ଯାଉଛନ୍ତି। ପିଲାମାନେ, ମୁଁ ତୁମ ସଙ୍ଗରେ ଆଉ ବେଶୀ ସମୟ ରହିବି ନାହିଁ, ତୁମେ ମୋତେ ଖୋଜିବ, କିନ୍ତୁ ମୁଁ ଯେଉଁଠାକୁ ଯାଉଛି ତୁମେ ସେଠାକୁ ଯାଇପାରିବ ନାହିଁ। ଏ ବିଷୟରେ ଇହୁଦୀ କର୍ତ୍ତୃପକ୍ଷଙ୍କୁ ଯାହା କହିଥିଲି ବର୍ତ୍ତମାନ ତୁମକୁ ଆଉ ଥରେ ତାହା କହୁଛି। ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି, ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ। ଯଦି ପରସ୍ପର ପ୍ରତି ତୁମର ପ୍ରେମ ଥାଏ ସମସ୍ତେ ଜାଣିବେ ତୁମେମାନେ ମୋର ଶିଷ୍ୟ। ଶିମନ ପିତର ପଚାରିଲେ, ଆପଣ କେଉଁଠାକୁ ଯିବେ ପ୍ରଭୁ? ଯୀଶୁ ଉତ୍ତର ଦେଲେ, ମୁଁ ଯେଉଁଠିକି ଯିବି ସେଠାକୁ ତୁମେ ବର୍ତ୍ତମାନ ଯାଇପାରିବ ନାହିଁ, କିନ୍ତୁ ପରେ ମୋର ଅନୁଗମନ କରିବ। ପିତର କହିଲେ, କାହିଁକି ବର୍ତ୍ତମାନ ଆପଣଙ୍କର ଅନୁଗମନ କରିପାରିବି ନାହିଁ ପ୍ରଭୁ? ଆପଣଙ୍କ ପାଇଁ ମୁଁ ମରିବାକୁ ପ୍ରସ୍ତୁତ। ଯୀଶୁ କହିଲେ, ତୁମେ କ'ଣ ପ୍ରକୃତରେ ମୋ ପାଇଁ ମରିବାକୁ ପ୍ରସ୍ତୁତ ଅଛ? ମୁଁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ମୋତେ ତୁମେ ତିନିଥର ଅସ୍ୱୀକାର କରିବ। ଯୋହନ 14। ଯୀଶୁ କହିଲେ, ତୁମ୍ଭେମାନେ ଉଦ୍ବିଗ୍ନ ହୁଅ ନାହିଁ। ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଛ, ମୋଠାରେ ମଧ୍ୟ ବିଶ୍ୱାସ କର। ମୋ ପିତାଙ୍କ ଗୃହରେ ଅନେକ କୋଠରୀ ଅଛି, ସେଠାରେ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବାକୁ ମୁଁ ଯାଉଛି। ସତ୍ୟ ହୋଇନଥିଲେ ମୁଁ ତୁମକୁ ଏକଥା କହିନଥାନ୍ତି। ମୁଁ ଯାଇ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବା ପରେ ଫେରିଆସି ତୁମ୍ଭମାନଙ୍କୁ ମୋ ନିକଟକୁ ନେଇଯିବି, ତାହେଲେ ମୋର ରହିବା ସ୍ଥାନରେ ତୁମ୍ଭେମାନେ ମଧ୍ୟ ରହିବ। ମୁଁ ଯେଉଁଠାକୁ ଯାଉଛି ସେଠାକୁ ଯିବାର ପଥ ତୁମେ ଜାଣିଛ। ଥୋମା କହିଲେ, ପ୍ରଭୁ ଆପଣ କେଉଁଠାକୁ ଯାଉଛନ୍ତି ଆମେ ଜାଣିନାହୁଁ, ସେଠାକୁ ଯିବାର ବାଟ କିପରି ଜାଣିବୁ? ଯୀଶୁ ଉତ୍ତର ଦେଲେ, ମୁଁ ପଥ, ସତ୍ୟ ଓ ଜୀବନ। ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ମୋତେ ଜାଣିଲେ ମୋ ପିତାଙ୍କୁ ମଧ୍ୟ ଜାଣିବ। ଏହି ସମୟରୁ ତୁମେମାନେ ତାଙ୍କୁ ଜାଣିପାରିଛ ଓ ଦେଖିପାରିଛ। ଫିଲିପ କହିଲେ, ପ୍ରଭୁ ପିତାଙ୍କୁ ଦେଖେଇ ଦିଅନ୍ତୁ, ସେତିକି ଆମ ପାଇଁ ଯଥେଷ୍ଟ। ଯୀଶୁ କହିଲେ, ଫିଲିପ, ଏତେଦିନ ଧରି ମୁଁ ତୁମ୍ଭମାନଙ୍କ ପାଖରେ ରହିଲିଣି, ଆଜି ପର୍ଯ୍ୟନ୍ତ ତୁମେ ମୋତେ ଚିହ୍ନିପାରିଲ ନାହିଁ? ଯେ ମୋତେ ଦେଖିଛି ସେ ମୋ ପିତାଙ୍କୁ ଦେଖିଛି। ତେବେ ପିତାଙ୍କୁ ଦେଖାଇବା ପାଇଁ କାହିଁକି କହୁଛ? ମୁଁ ପିତାଙ୍କଠାରେ ଓ ପିତା ମୋଠାରେ ବିଦ୍ୟମାନ, ଏକଥା ତୁମେ ବିଶ୍ୱାସ କରିପାରୁନାହ ଫିଲିପ? ଯେଉଁ କଥା ସବୁ ମୁଁ କହୁଛି ତାହା ମୋ ନିଜର ନୁହେଁ, ମୋଠାରେ ବିଦ୍ୟମାନ ପିତା ଈଶ୍ୱର ହିଁ ତାଙ୍କର କାର୍ଯ୍ୟ ସାଧନ କରିଯାଉଛନ୍ତି। ମୁଁ ଯେ ପିତାଙ୍କଠାରେ ଓ ପିତା ମୋଠାରେ ବିଦ୍ୟମାନ, ମୋର ଏକଥାରେ ବିଶ୍ୱାସ କର। ମୋର ଏକଥାରେ ଯଦି ବିଶ୍ୱାସ କରିବ ନାହିଁ, ମୋର କାର୍ଯ୍ୟ ଦେଖି ବିଶ୍ୱାସ କର। ସତ୍ୟ କହୁଛି, ମୋଠାରେ ଯେ ବିଶ୍ୱାସ କରେ ମୁଁ କରୁଥିବା କାର୍ଯ୍ୟ ସବୁ ସେ କରିପାରିବ, ଏହାଠାରୁ ଆହୁରି ଅଧିକ ମହତ୍ କାର୍ଯ୍ୟ ମଧ୍ୟ ସେ କରିପାରିବ, କାରଣ ମୁଁ ମୋ ପିତାଙ୍କ ନିକଟକୁ ଯାଉଛି ଏବଂ ମୋ ନାମରେ ତୁମେ ଯାହା କିଛି ମାଗିବ ତାହା ମୁଁ ପ୍ରଦାନ କରିବି। ଏହାଦ୍ୱାରା ପୁତ୍ରଙ୍କଠାରେ ପିତା ଈଶ୍ୱରଙ୍କ ମହିମା ପ୍ରକାଶ ପାଇବ। ମୋ ନାମ ନେଇ ମୋତେ ଯାହା କିଛି ମାଗିବ ମୁଁ ତୁମ୍ଭମାନଙ୍କୁ ତାହା ଦେବି। ମୋତେ ଯଦି ପ୍ରେମ କର, ମୋର ଆଜ୍ଞା ସବୁ ପାଳନ କରିବ। ମୁଁ ମୋ ପିତାଙ୍କୁ ପ୍ରାର୍ଥନା କରିବି ଓ ତୁମ୍ଭମାନଙ୍କ ସହିତ ଚିରକାଳ ରହିବା ପାଇଁ ସେ ଆଉ ଜଣେ ସହାୟକଙ୍କୁ ପ୍ରେରଣ କରିବେ, ସେ ହେଉଛନ୍ତି ସତ୍ୟମୟ ଆତ୍ମା। ଏହି ଜଗତ ତାଙ୍କୁ ଗ୍ରହଣ କରିପାରିବ ନାହିଁ, କାରଣ ଜଗତ ତାଙ୍କୁ ଦେଖିପାରିବ ନାହିଁ କି ଚିହ୍ନିପାରିବ ନାହିଁ, କିନ୍ତୁ ତୁମ୍ଭେମାନେ ତାଙ୍କୁ ଜାଣିବ, କାରଣ ତୁମ୍ଭମାନଙ୍କ ସହିତ ସେ ବାସ କରିବେ, ତୁମ ଅନ୍ତରରେ ସେ ରହିବେ। ମୁଁ ଚାଲିଗଲା ପରେ ତୁମେ ନିଃସହାୟ ହୋଇ ରହିବ ନାହିଁ, ମୁଁ ତୁମ୍ଭମାନଙ୍କ ନିକଟକୁ ଫେରିଆସିବି। ଅଳ୍ପ ସମୟ ପରେ ଜଗତ ମୋତେ ଆଉ ଦେଖିବ ନାହିଁ, କିନ୍ତୁ ତୁମ୍ଭେମାନେ ଦେଖିବ, ଏବଂ ଯେହେତୁ ମୁଁ ଚିରଞ୍ଜୀବୀ, ତୁମେ ମଧ୍ୟ ମୋ ସହିତ ଜୀବିତ ରହିବ। ସେହି ଦିନ ଆସିଲେ ତୁମ୍ଭେମାନେ ଜାଣିବ ମୁଁ ପିତାଙ୍କଠାରେ, ତୁମ୍ଭେମାନେ ମୋଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ବିଦ୍ୟମାନ। ଯେ ମୋର ଆଜ୍ଞା ଗ୍ରହଣ କରି ପାଳନ କରେ ସେ ହିଁ ମୋତେ ପ୍ରେମ କରେ। ଯେ କେହି ମୋତେ ପ୍ରେମ କରେ ମୋ ପିତା ତାକୁ ପ୍ରେମ କରିବେ, ମୁଁ ମଧ୍ୟ ତାକୁ ପ୍ରେମ କରି ତାଠାରେ ନିଜକୁ ପ୍ରକାଶ କରିବି। ଜିହୁଦା, ଇସ୍କାରିୟତ ଜିହୁଦା ନୁହେଁ, ପଚାରିଲା, ଏହା କିପରି ହେବ? ନିଜକୁ ଜଗତ ନିକଟରେ ପ୍ରକାଶ ନ କରି ଆମ ନିକଟରେ କିପରି ପ୍ରକାଶ କରିବେ? ଯୀଶୁ କହିଲେ, ଯେ ମୋତେ ପ୍ରେମ କରେ ସେ ମୋ ବାକ୍ୟ ପାଳନ କରିବ, ତାହେଲେ ମୋ ପିତା ତାକୁ ପ୍ରେମ କରିବେ ଏବଂ ମୋ ପିତା ଓ ମୁଁ ଆସି ତା ଅନ୍ତରରେ ବାସ କରିବୁ। ଯେ ମୋତେ ପ୍ରେମ କରେ ନାହିଁ ସେ ମୋ ବାକ୍ୟ ପାଳନ କରେ ନାହିଁ। ମୁଁ ଦେଇଥିବା ଶିକ୍ଷା ମୋର ନୁହେଁ, ତାହା ମୋର ପ୍ରେରଣକର୍ତ୍ତା ପିତା ଈଶ୍ୱରଙ୍କର। ମୁଁ ତୁମ୍ଭମାନଙ୍କ ପାଖରେ ଥାଉଁ ଥାଉଁ ଏହିସବୁ କଥା ଜଣାଇଦେଲି। ଯେଉଁ ସହାୟକ ପବିତ୍ର ଆତ୍ମାଙ୍କୁ ଈଶ୍ୱର ମୋ ସ୍ଥାନରେ ପଠାଇବେ, ସେ ସମସ୍ତ ବିଷୟରେ ତୁମମାନଙ୍କୁ ଶିକ୍ଷା ଦେବେ ଏବଂ ମୁଁ କହିଥିବା ସମସ୍ତ ବିଷୟକୁ ସ୍ମରଣ କରାଇଦେବେ। ତୁମ୍ଭମାନଙ୍କ ନିକଟରେ ମୁଁ ଗୋଟିଏ ବିଷୟ ଛାଡ଼ିଯାଉଛି, ତାହା ହେଉଛି ଶାନ୍ତି। ମୋ ନିଜର ଶାନ୍ତି ମୁଁ ତୁମ୍ଭମାନଙ୍କୁ ଦାନ କରିଯାଉଛି। ଜଗତ ଦାନ କରୁଥିବା ଶାନ୍ତି ପରି ଏହା ନୁହେଁ। ଚିନ୍ତିତ ବା ବିଚଳିତ ହୁଅ ନାହିଁ, ଭୟ ବିହ୍ୱଳ ହୁଅ ନାହିଁ। ମୁଁ ଯାହା କହିଥିଲି ଶୁଣିଛ, ମୁଁ ଯାଉଛି କିନ୍ତୁ ପୁଣି ଫେରିଆସିବି। ମୋତେ ଯଦି ପ୍ରେମ କରୁଥାଅ, ମୁଁ ପିତାଙ୍କ ନିକଟକୁ ଯାଉଛି ଶୁଣି ଖୁସି ହେବ, କାରଣ ମୋ ପିତା ମୋଠାରୁ ମହାନ। ଯାହା ସବୁ ଘଟିବାର ଅଛି ତାହା ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଜଣାଇଦେଲି। ସେସବୁ ଘଟିଲେ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ। ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ ସମୟ କଥାବାର୍ତ୍ତା କରିପାରିବି ନାହିଁ, କାରଣ ଏହି ଜଗତର ଅଧିପତି ଆସୁଛି। ଅବଶ୍ୟ ମୋ ଉପରେ ତାର କୌଣସି କର୍ତ୍ତୃତ୍ୱ ନାହିଁ, କିନ୍ତୁ ପିତା ମୋତେ ଯେପରି ଆଜ୍ଞା ଦେଇଛନ୍ତି ସେହି ଅନୁସାରେ ମୁଁ କାର୍ଯ୍ୟ କରିବି। ତାହେଲେ ମୁଁ ମୋ ପିତାଙ୍କୁ ପ୍ରେମ କରେ ବୋଲି ଜଗତ ଜାଣିବ। ଆସ ଆମେ ଏଠାରୁ ଯିବା। ଯୋହନ 15। ମୁଁ ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପିତା କୃଷକ। ଯେଉଁ ଶାଖା ଫଳ ଧରେ ନାହିଁ ତାକୁ ସେ କାଟି ପକାନ୍ତି, ଏବଂ ଯେଉଁ ଶାଖାରେ ଫଳ ଧରେ ଅଧିକ ଫଳବତୀ କରିବା ପାଇଁ ତାକୁ କାଟି ପରିଷ୍କାର କରନ୍ତି। ମୋଠାରୁ ପାଇଥିବା ଶିକ୍ଷା ଦ୍ୱାରା ତୁମ୍ଭେମାନେ ପରିଷ୍କୃତ ହୋଇସାରିଛ। ମୋ ସହିତ ସଂଯୁକ୍ତ ହୋଇ ରୁହ, ତାହେଲେ ମୁଁ ମଧ୍ୟ ତୁମ ସହିତ ରହିବି। ଶାଖା ଲତା ସହିତ ସଂଯୁକ୍ତ ହୋଇ ନ ରହିଲେ ନିଜେ ଫଳ ଧରିପାରିବ ନାହିଁ, ସେହିପରି ତୁମେ ମୋଠାରେ ନ ରହିଲେ ଫଳପ୍ରଦ ଶାଖା ହୋଇପାରିବ ନାହିଁ। ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା। ଯେ ମୋଠାରେ ରହେ ଓ ମୁଁ ଯାହାଠାରେ ଥାଏ ସେ ପ୍ରଚୁର ଫଳ ଧାରଣ କରେ, କାରଣ ମୋ ବିନା ତୁମେ କିଛି କରିପାରିବ ନାହିଁ। ଯେ ମୋଠାରେ ନ ରହେ ତାକୁ ଗୋଟିଏ କଟାଯାଇଥିବା ଶାଖା ପରି ବାହାରେ ପକାଇ ଦିଆଯାଏ ଓ ତାହା ଶୁଖିଯାଏ। ଏହିପରି ଶାଖାଗୁଡ଼ିକ ଲୋକେ ଏକାଠି କରି ନିଆଁରେ ପକାନ୍ତି ଓ ସେଗୁଡ଼ିକ ପୋଡ଼ିଯାଏ। ତୁମେ ଯଦି ମୋ ସହିତ ସଂଯୁକ୍ତ ହୋଇ ରୁହ ଓ ମୋର ବାକ୍ୟ ତୁମ ହୃଦୟରେ ରହିଥାଏ, ତେବେ ତୁମେ ଯାହା ଇଚ୍ଛା କରି ମାଗିବ ତାହା ପାଇବ। ତୁମ୍ଭେମାନେ ପ୍ରଚୁର ଫଳ ଧାରଣ କଲେ ମୋ ପିତାଙ୍କ ମହିମା ପ୍ରକାଶ ପାଇବ, ଏବଂ ଏହାଦ୍ୱାରା ତୁମେ ମୋର ପ୍ରକୃତ ଶିଷ୍ୟ ହେବ। ମୋତେ ପିତା ଯେପରି ପ୍ରେମ କରନ୍ତି, ତୁମ୍ଭମାନଙ୍କୁ ମୁଁ ଠିକ୍ ସେହିପରି ପ୍ରେମ କରେ। ମୋ ପ୍ରେମରେ ତୁମେ ଅବିଚଳିତ ହୋଇ ରହିଥାଅ। ମୁଁ ଯେପରି ମୋ ପିତାଙ୍କ ଆଜ୍ଞା ପାଳନ କରି ତାଙ୍କ ପ୍ରେମରେ ଅବିଚଳିତ ରହିଥାଏ, ତୁମେ ମଧ୍ୟ ସେହିପରି ମୋର ଆଜ୍ଞା ପାଳନ କଲେ ମୋ ପ୍ରେମରେ ସ୍ଥିର ହୋଇ ରହିବ। ମୁଁ ତୁମ୍ଭମାନଙ୍କୁ ଏହି ଶିକ୍ଷା ଦେଉଛି, ତୁମେ ଯେପରି ମୋର ଆନନ୍ଦ ଲାଭ କରି ଆନନ୍ଦର ପରିପୂର୍ଣ୍ଣତା ଅନୁଭବ କରିବ। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରେ, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର। ତୁମ ପ୍ରତି ମୋର ଏହି ଆଜ୍ଞା, ବନ୍ଧୁମାନଙ୍କ ପାଇଁ ନିଜର ପ୍ରାଣ ବିସର୍ଜନ ହିଁ ପ୍ରେମର ଚରମ ନିଦର୍ଶନ। ଯଦି ମୋର ଆଜ୍ଞା ପାଳନ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ। ମୁଁ ତୁମକୁ ଆଉ ଦାସ ବୋଲି କହୁନାହିଁ, କାରଣ ମାଲିକ କ'ଣ କରୁଛନ୍ତି ଦାସ ଜାଣେ ନାହିଁ। ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୋ ପିତାଙ୍କଠାରୁ ଯାହା ଯାହା ଶୁଣିଛି ତାହା ସବୁ ତୁମକୁ ଜଣାଇ ଦେଇଛି। ତୁମେ ମୋତେ ମନୋନୀତ କରିନାହଁ, ମୁଁ ତୁମକୁ ମନୋନୀତ କରିଛି। ତୁମେ ଯେପରି ପ୍ରଚୁର ଫଳ ଧାରଣ କର ଓ ତାହା ସ୍ଥାୟୀ ହୁଏ, ସେଥିପାଇଁ ତୁମ୍ଭମାନଙ୍କୁ ମୁଁ ନିଯୁକ୍ତ କରିଛି। ତେଣୁ ମୋ ନାମରେ ଯାହା ମାଗିବ ମୋ ପିତା ତାହା ତୁମ୍ଭମାନଙ୍କୁ ଦେବେ। ତେଣୁ ତୁମ୍ଭମାନଙ୍କ ପ୍ରତି ମୋର ବିଶେଷ ଆଦେଶ, ପରସ୍ପରକୁ ପ୍ରେମ କର। ଯଦି ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ମନେ ରଖ ସେ ମୋତେ ପ୍ରଥମେ ଘୃଣା କରିଛି। ତୁମେ ଯଦି ଜାଗତିକ ମନା ହୋଇଥାନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ନିଜର ଭାବି ପ୍ରେମ କରିଥାନ୍ତା, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରି ଜଗତଠାରୁ ଅଲଗା କରିଦେଇଛି, ସେଥିପାଇଁ ଜଗତ ତୁମକୁ ଘୃଣା କରେ। ମୁଁ ଯାହା କହିଥିଲି ସ୍ମରଣ କର, ଦାସ ମାଲିକଠାରୁ ବଡ଼ ନୁହେଁ। ମୋତେ ଯଦି ସେମାନେ ଉତ୍ପୀଡ଼ନ କରିଛନ୍ତି, ତୁମମାନଙ୍କ ମଧ୍ୟ ସେପରି କରିବେ। ସେମାନେ ଯଦି ମୋର ଶିକ୍ଷା ଶୁଣିଛନ୍ତି, ତୁମ କଥା ମଧ୍ୟ ସେମାନେ ଶୁଣିବେ। କିନ୍ତୁ ମୋ ଯୋଗୁଁ ସେମାନେ ତୁମ୍ଭମାନଙ୍କ ପ୍ରତି ଏସବୁ କରିବେ, କାରଣ ମୋତେ କିଏ ପ୍ରେରଣ କରିଛନ୍ତି ଏ କଥା ସେମାନେ ଜାଣନ୍ତି ନାହିଁ। ଯଦି ମୁଁ ଆସି ଏସବୁ ବିଷୟ ସେମାନଙ୍କୁ ବୁଝାଇ ନଥାନ୍ତି, ତେବେ ସେମାନେ ଦୋଷୀ ହୋଇନଥାନ୍ତେ। କିନ୍ତୁ ଏବେ ଏହି ପାପାଚରଣ ପାଇଁ ସେମାନେ କୌଣସି ଆଳ ଦେଖାଇ ପାରିବେ ନାହିଁ। ଯେ ମୋତେ ଘୃଣା କରେ ସେ ପିତାଙ୍କୁ ମଧ୍ୟ ଘୃଣା କରେ। ମୁଁ ସେମାନଙ୍କ ମଧ୍ୟରେ କୌଣସି ଅଭୂତପୂର୍ବ କାର୍ଯ୍ୟ କରିନଥିଲେ ସେମାନେ ପାପୀ ବୋଲି ବିବେଚିତ ହୋଇନଥାନ୍ତେ। କିନ୍ତୁ ମୋର ସେ ସବୁ କାର୍ଯ୍ୟ ଦେଖି ମଧ୍ୟ ସେମାନେ ମୋତେ ଓ ମୋ ପିତାଙ୍କୁ ଘୃଣା କରୁଛନ୍ତି। କିନ୍ତୁ ଏସବୁ ଘଟିବାର ଥିଲା, କାରଣ ତଦ୍ୱାରା ଶାସ୍ତ୍ରରେ ଯାହା ଉଲ୍ଲିଖିତ ଅଛି ତାହା ସଫଳ ହେଲା। ଅକାରଣରେ ସେମାନେ ମୋତେ ଘୃଣା କଲେ। ସହାୟକ ପବିତ୍ର ଆତ୍ମା ନିଶ୍ଚୟ ଆସିବେ। ସେ ପିତାଙ୍କ ନିକଟରୁ ଆସି ଈଶ୍ୱରଙ୍କ ବିଷୟରେ ସତ୍ୟ ପ୍ରକାଶ କରିବେ। ମୁଁ ତାଙ୍କୁ ପିତାଙ୍କ ନିକଟରୁ ତୁମମାନଙ୍କ ପାଖକୁ ପଠାଇଦେବି। ସେ ମୋ ବିଷୟରେ ସାକ୍ଷ୍ୟ ଦେବେ, ତୁମେ ମଧ୍ୟ ମୋ ବିଷୟରେ ସାକ୍ଷ୍ୟ ଦେବ, କାରଣ ଆରମ୍ଭରୁ ତୁମେ ସବୁ ମୋ ସହିତ ରହିଛ। ଯୋହନ 16। ତୁମ୍ଭେମାନେ ଯେପରି ନିଜର ବିଶ୍ୱାସ ନ ହରାଅ, ସେଥିପାଇଁ ମୁଁ ଏହିସବୁ କଥା କହିଛି। ତୁମ୍ଭେମାନେ ସମାଜଚ୍ୟୁତ ହେବ ଏବଂ ଏପରି ଦିନ ଆସିବ ଯେତେବେଳେ ଲୋକେ ଭାବିବେ ତୁମମାନଙ୍କୁ ବଦ୍ଧ କରିବା ଦ୍ୱାରା ସେମାନେ ଈଶ୍ୱରଙ୍କ ସେବା କରୁଛନ୍ତି। ଲୋକେ ତୁମ ପ୍ରତି ଏହିସବୁ କରିବେ, କାରଣ ସେମାନେ ମୋତେ କିମ୍ବା ପିତାଙ୍କୁ ଜାଣନ୍ତି ନାହିଁ। ତୁମ୍ଭମାନଙ୍କୁ ମୁଁ ଏହିସବୁ କଥା କହି ରଖିବାର ଉଦ୍ଦେଶ୍ୟ ହେଉଛି, ଏସବୁ ଘଟିଲେ ତୁମ୍ଭେମାନେ ସ୍ମରଣ କରିବ ଯେ ମୁଁ ଆଗରୁ ଏ ବିଷୟରେ କହିଥିଲି। ଆରମ୍ଭରୁ ମୁଁ ତୁମ୍ଭମାନଙ୍କୁ ଏହି ବିଷୟ କହିନଥିଲି, କାରଣ ମୁଁ ତୁମ ସଙ୍ଗରେ ଥିଲି। ଏବେ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଫେରିଯାଉଛି। ତଥାପି ମୁଁ କୁଆଡ଼େ ଯାଉଛି ବୋଲି ତୁମ ମଧ୍ୟରୁ କେହି ମୋତେ ପଚାରୁନାହଁ। ଏବେ ମୋର ଏସବୁ କଥା ଶୁଣି ତୁମ ଦୁଃଖରେ ଅଧୀର ହୋଇପଡ଼ିଛ, କିନ୍ତୁ ମୁଁ ସତ୍ୟ କହୁଛି, ମୋର ଚାଲିଯିବା ତୁମ ପକ୍ଷରେ ମଙ୍ଗଳଜନକ, କାରଣ ମୁଁ ନଗଲେ ସେହି ସହାୟକ ତୁମମାନଙ୍କ ନିକଟକୁ ଆସିବେ ନାହିଁ, କିନ୍ତୁ ମୁଁ ଗଲେ ତାଙ୍କୁ ତୁମ ନିକଟକୁ ପଠାଇଦେବି। ସେ ଆସି ପାପ, ଧାର୍ମିକତା ଓ ଈଶ୍ୱରଙ୍କ ନ୍ୟାୟ ବିଚାର ସମ୍ପର୍କରେ ଏ ଜଗତର ଲୋକଙ୍କୁ ପ୍ରକୃତ ଧାରଣା ଦେବେ। ସେ ଦର୍ଶାଇଦେବେ ଯେ ମୋଠାରେ ବିଶ୍ୱାସ ନ କରିବା ହିଁ ପାପ। ମୁଁ ପିତାଙ୍କ ନିକଟକୁ ଯାଉଛି ଏବଂ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ। ଏହା ମୋର ଧାର୍ମିକତା ପ୍ରତିପନ୍ନ କରୁଛି। ଏ ଜଗତର ଅଧିପତି ଦୋଷୀ ସାବ୍ୟସ୍ତ ହୋଇଛି, ଏଥିରୁ ଈଶ୍ୱରଙ୍କ ନ୍ୟାୟ ବିଚାର ପ୍ରକାଶ ପାଏ। ତୁମ୍ଭମାନଙ୍କୁ ମୋର ଆହୁରି ଅନେକ କିଛି କହିବାର ଅଛି, କିନ୍ତୁ ବର୍ତ୍ତମାନ ତାହା ସବୁ ତୁମ୍ଭମାନଙ୍କ ପକ୍ଷେ ଅସହ୍ୟ ହେବ। କିନ୍ତୁ ସତ୍ୟମୟ ଆତ୍ମା ଆସିଲେ ସେ ସମସ୍ତ ସତ୍ୟ ବୁଝିବାକୁ ଶକ୍ତି ଦେବେ। ସେ ନିଜ ଅଧିକାର ବଳରେ କିଛି କହିବେ ନାହିଁ, ଈଶ୍ୱରଙ୍କଠାରୁ ସେ ଯାହା ଶୁଣିଛନ୍ତି କେବଳ ସେତିକି ସେ ପ୍ରକାଶ କରିବେ। ଯାହା ସବୁ ଘଟିବାକୁ ଯାଉଛି ସେ ତୁମ୍ଭମାନଙ୍କୁ ଜଣାଇବେ। ମୋତେ ସେ ମହିମାନ୍ୱିତ କରିବେ, କାରଣ ମୋଠାରୁ ସବୁ କଥା ଜାଣି ସେ ତାହା ତୁମ ନିକଟରେ ପ୍ରକାଶ କରିବେ। ଯାହା ମୋ ପିତାଙ୍କର ସେସବୁ ମୋର, ତେଣୁ ମୁଁ କହିଛି ମୋଠାରୁ ସମସ୍ତ ବିଷୟ ନେଇ ସେ ପ୍ରକାଶ କରିବେ। ଅଳ୍ପ ସମୟ ପରେ ତୁମ୍ଭେମାନେ ମୋତେ ଆଉ ଦେଖିପାରିବ ନାହିଁ, କିନ୍ତୁ ଆଉ କିଛି କାଳ ପରେ ମୋତେ ଦେଖିବ। ଶିଷ୍ୟମାନଙ୍କ ମଧ୍ୟରୁ କେତେକ ପରସ୍ପରକୁ ପଚାରିଲେ, ଏହାର ଅର୍ଥ କ'ଣ? ସେ କହୁଛନ୍ତି, ଅଳ୍ପ ସମୟ ପରେ ଆମେ ତାଙ୍କୁ ଦେଖିପାରିବା ନାହିଁ, ପୁଣି ଆଉ କିଛି କାଳ ପରେ ତାଙ୍କୁ ଦେଖିବା। ପୁଣି ସେ କହୁଛନ୍ତି, ସେ ତାଙ୍କ ପିତାଙ୍କ ନିକଟକୁ ଯିବେ। ଅଳ୍ପ ସମୟ, ଏହାର ଅର୍ଥ କ'ଣ? ସେ କ'ଣ କହୁଛନ୍ତି ବୁଝି ହେଉନାହିଁ। ଶିଷ୍ୟମାନେ ତାଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛନ୍ତି ବୋଲି ଜାଣିପାରି ଯୀଶୁ କହିଲେ, ମୁଁ କହିଲି, ଅଳ୍ପ ସମୟ ପରେ ତୁମେମାନେ ମୋତେ ଦେଖିପାରିବ ନାହିଁ, କିନ୍ତୁ ତାର କିଛି କାଳ ପରେ ମୋତେ ପୁଣି ଦେଖିବ। ଏ ବିଷୟରେ ତୁମେମାନେ ଆଲୋଚନା କରୁଥିଲେ ନୁହେଁ? ମୁଁ ସତ୍ୟ କହୁଛି, ତୁମ୍ଭେମାନେ କ୍ରନ୍ଦନ ଓ ବିଳାପ କରିବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମେ ଶୋକାର୍ତ୍ତ ହେବ, କିନ୍ତୁ ତୁମର ଶୋକ ଆନନ୍ଦରେ ପରିଣତ ହେବ। ଜଣେ ଆସନ୍ନ ପ୍ରସବା ସ୍ତ୍ରୀ ଲୋକ ତାର ପ୍ରସବ ବେଦନା ଆରମ୍ଭ ହେବ ଜାଣି ବ୍ୟଥିତ ହୁଏ, କିନ୍ତୁ ଶିଶୁଟିଏ ଜନ୍ମ ହେଲେ ସେ ତାର ଯନ୍ତ୍ରଣା ଭୁଲିଯାଏ। ନବଜାତ ଶିଶୁ ସନ୍ତାନ ଯୋଗୁଁ ସେ ଉଲ୍ଲସିତ ହୁଏ। ତୁମ୍ଭମାନଙ୍କର ସେହି ଅବସ୍ଥା ଘଟିବ। ଏବେ ତୁମେ ଶୋକାତୁର, କିନ୍ତୁ ଶୀଘ୍ର ମୁଁ ଆଉ ଥରେ ତୁମକୁ ଦେଖିବି ଓ ସେତେବେଳେ ତୁମର ହୃଦୟ ଆନନ୍ଦରେ ଭରିଯିବ। ସେହି ଆନନ୍ଦ ତୁମଠାରୁ କେହି କାଢ଼ି ନେଇପାରିବ ନାହିଁ। ସେଦିନ ଆସିଲେ ମୋଠାରୁ ତୁମ୍ଭମାନଙ୍କୁ ଆଉ କିଛି ମାଗିବାକୁ ପଡ଼ିବ ନାହିଁ। ସତ୍ୟ କହୁଛି, ମୋ ନାମରେ ପିତା ଈଶ୍ୱରଙ୍କୁ ଯାହା ମାଗିବ ସେ ତାହା ଦେବେ। ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋ ନାମରେ କିଛି ମାଗିନାହ, ବର୍ତ୍ତମାନଠାରୁ ମାଗ, ନିଶ୍ଚୟ ପାଇବ ଓ ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବେ ସୁଖୀ ହେବ। ମୁଁ ତୁମ୍ଭମାନଙ୍କୁ ଏହିସବୁ କଥା ରୂପକ ଦେଇ କହୁଛି, କିନ୍ତୁ ଏପରି ସମୟ ଆସୁଛି ଯେତେବେଳେ ଆଉ ରୂପକ ବ୍ୟବହାର ନ କରି ଈଶ୍ୱରଙ୍କ ସମ୍ପର୍କରେ ସବୁ ବିଷୟ ମୁଁ ସରଳ କଥାରେ ପ୍ରକାଶ କରିବି। ସେଦିନ ଆସିଲେ ତୁମେ ମୋ ନାମରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବ, ସେତେବେଳେ ତୁମ୍ଭମାନଙ୍କ ପକ୍ଷରୁ ମୋତେ ତାଙ୍କୁ କିଛି କହିବାକୁ ପଡ଼ିବ ନାହିଁ, କାରଣ ଈଶ୍ୱର ନିଜେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, କାରଣ ତୁମ୍ଭେମାନେ ମୋତେ ପ୍ରେମ କରୁଛ ଏବଂ ମୁଁ ଈଶ୍ୱରଙ୍କ ନିକଟରୁ ଆଗତ ବୋଲି ବିଶ୍ୱାସ କରୁଛ। ବାସ୍ତବିକ ମୁଁ ଈଶ୍ୱରଙ୍କ ନିକଟରୁ ଜଗତକୁ ଆସିଛି ଏବଂ ଶୀଘ୍ର ଏ ଜଗତକୁ ତ୍ୟାଗ କରି ପିତା ଈଶ୍ୱରଙ୍କ ନିକଟକୁ ଫେରିଯିବି। ଏକଥା ଶୁଣି ଶିଷ୍ୟମାନେ ତାଙ୍କୁ କହିଲେ, ଆପଣ ତ ବର୍ତ୍ତମାନ ରୂପକ ବ୍ୟବହାର ନ କରି ସରଳ ଭାବରେ କହୁଛନ୍ତି। ବର୍ତ୍ତମାନ ଆମେ ଜାଣୁଛୁ ଯେ ଆପଣ ସବୁ କଥା ଜାଣନ୍ତି, ଆପଣଙ୍କୁ କେହି କିଛି ପ୍ରଶ୍ନ ପଚାରିବା ଦରକାର ନାହିଁ। ଏଥିରୁ ଆମର ପୂରା ବିଶ୍ୱାସ ହେଉଛି ଆପଣ ଈଶ୍ୱରଙ୍କ ପାଖରୁ ଆସିଛନ୍ତି। ଯୀଶୁ ପଚାରିଲେ, ଏବେ ତୁମମାନଙ୍କର ବିଶ୍ୱାସ ହେଲା? ସମୟ ଆସୁଛି, ବର୍ତ୍ତମାନ ସେ ସମୟ ଆସିଗଲାଣି ଯେତେବେଳେ ତୁମେ ସମସ୍ତେ ଛିନ୍ନ ଭିନ୍ନ ହୋଇଯିବ, ପ୍ରତ୍ୟେକ ନିଜ ନିଜ ଘରକୁ ପଳାଇଯିବ, ଆଉ ମୁଁ ଏକାକୀ ହୋଇ ରହିଯିବି। କିନ୍ତୁ ପ୍ରକୃତରେ ମୁଁ ଏକାକୀ ନୁହେଁ, କାରଣ ପିତା ଈଶ୍ୱର ମୋ ସଙ୍ଗରେ ଅଛନ୍ତି। ଏ କଥା ତୁମମାନଙ୍କୁ କହୁଛି ଯେପରି ମୋ ସହିତ ସଂଯୁକ୍ତ ରହି ତୁମେ ମନରେ ଶାନ୍ତି ଅନୁଭବ କରିବ। ଜଗତ ତୁମକୁ କଷ୍ଟ ଦେବ, ତଥାପି ସାହସ ଧର, କାରଣ ମୁଁ ଜଗତକୁ ଜୟ କରିଛି। ଯୋହନ 17। ଏହିସବୁ କଥା କହି ସାରିବା ପରେ ଯୀଶୁ ଉର୍ଦ୍ଧ୍ୱମୁଖ ହୋଇ ପ୍ରାର୍ଥନା କଲେ, ପିତା, ମୋର ସମୟ ଉପସ୍ଥିତ, ତୁମ ପୁତ୍ରଙ୍କୁ ମହିମାନ୍ୱିତ କର, ତାହେଲେ ପୁତ୍ର ମଧ୍ୟ ତୁମକୁ ମହିମାନ୍ୱିତ କରିବେ। ତୁମେ ତାଙ୍କୁ ସମସ୍ତ ମାନବ ଜାତି ଉପରେ ଅଧିକାର ଦେଇଛ, ପୁଣି ଯେଉଁମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କରିଛ ସେମାନଙ୍କୁ ଅନନ୍ତ ଜୀବନ ଦାନ କରିବା ପାଇଁ ତାଙ୍କୁ ଶକ୍ତି ଦେଇଛ। ତୁମେ ଯେ ଏକମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ। ମୁଁ ପୃଥିବୀରେ ତୁମର ମହିମା ପ୍ରକାଶ କରିଛି, ତୁମେ ମୋତେ ଦେଇଥିବା କାର୍ଯ୍ୟ ମୁଁ ସମାପ୍ତ କରିଛି। ପିତା, ଜଗତର ସୃଷ୍ଟି ପୂର୍ବରୁ ତୁମ ସହିତ ମୋର ଯେଉଁ ଗୌରବ ଥିଲା, ବର୍ତ୍ତମାନ ତୁମର ଉପସ୍ଥିତିରେ ସେହି ଗୌରବ ମୋତେ ପ୍ରଦାନ କର। ଏହି ଜଗତ ମଧ୍ୟରୁ ଯେଉଁମାନଙ୍କୁ ତୁମେ ମୋ ହାତରେ ସମର୍ପଣ କରିଥିଲ, ମୁଁ ସେମାନଙ୍କ ନିକଟରେ ତୁମକୁ ପ୍ରକାଶ କରିଛି। ସେମାନେ ତୁମର, ତୁମେ ସେମାନଙ୍କୁ ମୋ ହାତରେ ଦେଇଥିଲ, ସେମାନେ ତୁମର ଆଜ୍ଞା ପାଳନ କରିଛନ୍ତି ଏବଂ ବର୍ତ୍ତମାନ ବୁଝିଛନ୍ତି ମୋର ସବୁକିଛି ତୁମେ ମୋତେ ଦାନ କରିଛ, ସେସବୁ ତୁମଠାରୁ ଆସିଛି। ତୁମେ ମୋତେ ଦେଇଥିବା ବାର୍ତ୍ତା ମୁଁ ସେମାନଙ୍କୁ ଦେଇଛି ଓ ସେମାନେ ତାକୁ ଗ୍ରହଣ କରିଛନ୍ତି। ମୁଁ ଯେ ତୁମଠାରୁ ଆସିଛି ଓ ତୁମେ ମୋତେ ପଠାଇଛ, ଏ କଥା ସେମାନେ ନିଶ୍ଚିତ ଭାବେ ଜାଣି ଏଥିରେ ବିଶ୍ୱାସ କରୁଛନ୍ତି। ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଜଗତ ପାଇଁ ମୁଁ ପ୍ରାର୍ଥନା କରୁନାହିଁ, କେବଳ ଯେଉଁମାନେ ତୁମର ଓ ଯେଉଁମାନଙ୍କୁ ମୋ ହାତରେ ଦେଇଛ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛି। ମୋର ଯାହା କିଛି ଅଛି ସବୁ ତୁମର, ଓ ତୁମର ଯାହା କିଛି ଅଛି ସବୁ ମୋର, ଏବଂ ଏମାନଙ୍କ ଦ୍ୱାରା ମୁଁ ଗୌରବାନ୍ୱିତ। ବର୍ତ୍ତମାନ ମୁଁ ତୁମ ପାଖକୁ ଆସୁଛି, ମୁଁ ଆଉ ଏ ଜଗତରେ ରହୁନାହିଁ କିନ୍ତୁ ଏମାନେ ରହୁଛନ୍ତି। ପବିତ୍ର ପିତା, ଯେଉଁମାନଙ୍କୁ ତୁମେ ମୋ ହାତରେ ସମର୍ପଣ କରିଛ, ତୁମ ନାମର ଶକ୍ତି ଦ୍ୱାରା ସେମାନଙ୍କୁ ରକ୍ଷା କର। ତୁମେ ଓ ମୁଁ ଯେପରି ଏକ, ସେମାନଙ୍କୁ ମଧ୍ୟ ସେହିପରି ଏକ ହେବାକୁ ସାହାଯ୍ୟ କର। ସେମାନଙ୍କ ସଙ୍ଗରେ ଥିବାବେଳେ ତୁମ ନାମର ଶକ୍ତିରେ ମୁଁ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ଯାହାର ପତନ ଘଟିବାର ଥିଲା ତାହା ଛଡ଼ା ଆଉ କାହାକୁ ମୁଁ ହରାଇ ନାହିଁ। ବର୍ତ୍ତମାନ ତୁମ ନିକଟକୁ ଆସୁଛି, କିନ୍ତୁ ଜଗତରେ ଥାଉଁ ଥାଉଁ ମୋର ଆନନ୍ଦରେ ସେମାନଙ୍କ ହୃଦୟ ପୂର୍ଣ୍ଣ କରିବା ପାଇଁ ମୁଁ ଆଜି ଏହିସବୁ କଥା କହୁଛି। ମୁଁ ସେମାନଙ୍କୁ ତୁମର ବାର୍ତ୍ତା ଶୁଣାଇଛି, ସେଥିଲାଗି ସେମାନଙ୍କୁ ଜଗତ ଘୃଣା କରିଛି, କାରଣ ମୁଁ ଯେପରି ଏହି ଜଗତର ନୁହେଁ ସେମାନେ ମଧ୍ୟ ନୁହନ୍ତି। ସେମାନଙ୍କୁ ଜଗତରୁ ବାହାର କରି ନେବା ପାଇଁ ମୁଁ କହୁନାହିଁ, କିନ୍ତୁ ନିବେଦନ କରୁଛି, ଶୟତାନ କବଳରୁ ସେମାନଙ୍କୁ ରକ୍ଷା କର। ମୁଁ ଯେପରି ଏ ଜଗତର ନୁହେଁ ସେମାନେ ମଧ୍ୟ ନୁହନ୍ତି। ତୁମର ବାକ୍ୟ ହିଁ ସତ୍ୟ, ସେହି ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର। ତୁମେ ମୋତେ ଯେପରି ଜଗତକୁ ପ୍ରେରଣ କରିଛ, ମୁଁ ମଧ୍ୟ ସେମାନଙ୍କୁ ଜଗତକୁ ପଠାଇଛି। ସେମାନେ ଯେପରି ସେହି ସତ୍ୟ ଦ୍ୱାରା ପବିତ୍ର ହେବେ, ସେଥିପାଇଁ ମୁଁ ନିଜକୁ ଉତ୍ସର୍ଗ କରୁଛି। ମୁଁ କେବଳ ସେମାନଙ୍କ ପାଇଁ ଏହି ପ୍ରାର୍ଥନା କରୁନାହିଁ, ଯେଉଁମାନେ ସେମାନଙ୍କ ବାର୍ତ୍ତା ଶୁଣି ମୋଠାରେ ବିଶ୍ୱାସ ସ୍ଥାପନ କରନ୍ତି ସେ ସମସ୍ତଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ସେମାନେ ସମସ୍ତେ ଏକ ହୁଅନ୍ତୁ, ଏହା ମୋର ପ୍ରାର୍ଥନା। ପିତା, ତୁମେ ଯେପରି ମୋଠାରେ ଓ ମୁଁ ତୁମଠାରେ ବିଦ୍ୟମାନ, ସେହିପରି ସେମାନେ ସମସ୍ତେ ଆମଠାରେ ରହନ୍ତୁ। ଏହାଦ୍ୱାରା ଜଗତ ବିଶ୍ୱାସ କରିବ ଯେ ତୁମେ ମୋତେ ପ୍ରେରଣ କରିଛ। ସେମାନଙ୍କୁ ଆମ ପରି ଏକ କରାଇବା ପାଇଁ ତୁମେ ମୋତେ ଯେଉଁ ଗୌରବ ଦେଇଛ ତାହା ମୁଁ ସେମାନଙ୍କୁ ଦେଇଛି। ତୁମେ ଯେପରି ମୋଠାରେ ମୁଁ ସେହିପରି ସେମାନଙ୍କଠାରେ ରହିବି, ତାହେଲେ ସେମାନେ ସମ୍ପୂର୍ଣ୍ଣ ଭାବରେ ଏକ ହେବେ ଏବଂ ଜଗତ ଜାଣିବ ଯେ ତୁମେ ମୋତେ ପଠାଇଛ ଓ ମୋତେ ଯେପରି ପ୍ରେମ କରୁଛ ସେମାନଙ୍କୁ ମଧ୍ୟ ସେପରି ପ୍ରେମ କରୁଛ। ପିତା, ତୁମେ ସେମାନଙ୍କୁ ମୋ ହାତରେ ଦେଇଛ। ମୁଁ ଚାହେଁ ଯେଉଁଠାରେ ମୁଁ ରହିବି ସେମାନେ ସେଠାରେ ମୋ ସଙ୍ଗରେ ରହି ତୁମେ ମୋତେ ଦେଇଥିବା ଗୌରବ ଦେଖନ୍ତୁ, କାରଣ ଜଗତର ସୃଷ୍ଟି ପୂର୍ବରୁ ତୁମେ ମୋତେ ପ୍ରେମ କରିଥିଲ। ପୁଣ୍ୟବାନ ପିତା, ଜଗତ ତୁମକୁ ଜାଣେ ନାହିଁ, ମୁଁ ତୁମକୁ ଜାଣେ ଏବଂ ଏମାନେ ଜାଣନ୍ତି ଯେ ତୁମେ ମୋତେ ପଠାଇଛ। ମୁଁ ସେମାନଙ୍କୁ ତୁମର ପରିଚୟ ଦେଇଛି ଏବଂ ସବୁବେଳେ ଦେଉଥିବି। ତାହାଦ୍ୱାରା ମୋ ପାଇଁ ତୁମର ପ୍ରେମ ସେମାନେ ଅନୁଭବ କରିବେ ଏବଂ ମୋତେ ସେମାନଙ୍କର ଅନ୍ତରରେ ରଖିବେ। ଯୋହନ 18। ଏହି ପ୍ରାର୍ଥନା ଶେଷ କରି ଯୀଶୁ ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଝର ଆରପଟେ ଥିବା ଏକ ଉଦ୍ୟାନରେ ପ୍ରବେଶ କଲେ। ଏଠାରେ ଅନେକ ଥର ଯୀଶୁ ଶିଷ୍ୟମାନଙ୍କ ସହିତ ସାକ୍ଷାତ କରୁଥିବା କଥା ବିଶ୍ୱାସଘାତକ ଜିହୁଦା ଜାଣିଥିଲା। ତେଣୁ ସେ ଦଳେ ରୋମୀୟ ସୈନିକ ଓ ମୁଖ୍ୟ ଯାଜକ ଓ ଫାରୁସିମାନେ ପଠାଇଥିବା ମନ୍ଦିର ପ୍ରହରୀମାନଙ୍କୁ ନେଇ ସେଠାରେ ପହଞ୍ଚିଲା। ସେମାନେ ଅସ୍ତ୍ରଶସ୍ତ୍ର, ଦୀପ ଓ ମଶାଲ ଧରିଥିଲେ। ତାଙ୍କ ପ୍ରତି କ'ଣ ଘଟିବ ଯୀଶୁ ସବୁ ଜାଣିଥିଲେ। ତେଣୁ ସେ ଆଗକୁ ଆସି ପଚାରିଲେ, ତୁମେମାନେ କାହାକୁ ଖୋଜୁଛ? ସେମାନେ କହିଲେ, ନାଜରିତୀୟ ଯୀଶୁଙ୍କୁ। ଯୀଶୁ କହିଲେ, ମୁଁ ସେହି। ବିଶ୍ୱାସଘାତକ ଜିହୁଦା ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା। ମୁଁ ସେହି ବୋଲି ଯୀଶୁ କହିବା ମାତ୍ରେ ସେମାନେ ପଛକୁ ହଟିଯାଇ ତଳେ ପଡ଼ିଗଲେ। ଯୀଶୁ ପୁନର୍ବାର ପଚାରିଲେ, ତୁମେମାନେ କାହାକୁ ଖୋଜୁଛ? ନାଜରିତୀୟ ଯୀଶୁଙ୍କୁ, ସେମାନେ ଉତ୍ତର ଦେଲେ। ଯୀଶୁ କହିଲେ, ମୁଁ କହିସାରିଛି, ମୁଁ ସେହି। ଯଦି ମୋ ପାଇଁ ଆସିଛ, ଏମାନଙ୍କୁ ଛାଡ଼ିଦିଅ। ଯେଉଁମାନଙ୍କୁ ତୁମେ ମୋତେ ଦେଇଛ ସେମାନଙ୍କ ମଧ୍ୟରୁ ଜଣକୁ ସୁଦ୍ଧା ମୁଁ ହରାଇ ନାହିଁ। ତାଙ୍କର ଏହି ଉକ୍ତି ସଫଳ କରିବାକୁ ସେ ଏହା କହିଲେ। ସିମୋନ ପିତରଙ୍କ ହାତରେ ଗୋଟିଏ ଖଣ୍ଡା ଥିଲା। ସେ ତାହା ବାହାର କରି ପ୍ରଧାନ ଯାଜକଙ୍କର ଦାସ ମାଲକସର ଡାହାଣ କାନ କାଟି ପକାଇଲେ। ଯୀଶୁ ପିତରଙ୍କୁ କହିଲେ, ଖାପରେ ଖଣ୍ଡା ରଖିଦିଅ। ତୁମେ କ'ଣ ଭାବିଛ, ପିତା ଈଶ୍ୱର ମୋତେ ଦେଇଥିବା ଏହି ଦୁଃଖଭୋଗର ପାତ୍ରରୁ ମୁଁ ପାନ କରିବି ନାହିଁ? ରୋମିଓ ସୈନିକ, ସେନାପତି ଓ ଇହୁଦୀ ପ୍ରହରୀମାନେ ଯୀଶୁଙ୍କୁ ଧରି ବାନ୍ଧି ପକାଇଲେ ଏବଂ ପ୍ରଥମେ ହାନାନ୍ଙ୍କ ନିକଟକୁ ନେଇଗଲେ। ହାନାନ୍ ସେହି ବର୍ଷର ପ୍ରଧାନ ଯାଜକ କୟଫାଙ୍କର ଶ୍ୱଶୁର ଥିଲେ। ଏହି କୟଫା ଏଥିପୂର୍ବରୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ସମସ୍ତଙ୍କ ହିତ ଦୃଷ୍ଟିରୁ ଜଣେ ମରିବା ଶ୍ରେୟସ୍କର। ସିମୋନ ପିତର ଓ ଆଉ ଜଣେ ଶିଷ୍ୟ ଯୀଶୁଙ୍କର ପଛେ ପଛେ ଯାଉଥିଲେ। ସେହି ଅନ୍ୟ ଶିଷ୍ୟର ପ୍ରଧାନ ଯାଜକଙ୍କ ସହିତ ପରିଚୟ ଥିବାରୁ ସେ ଯୀଶୁଙ୍କୁ ଅନୁସରଣ କରି ମହାଯାଜକଙ୍କ ଗୃହର ପ୍ରାଙ୍ଗଣ ଭିତରେ ପ୍ରବେଶ କଲେ। ପିତର ବାହାରେ ଫାଟକ ପାଖରେ ରହିଗଲେ। ଅନ୍ୟ ଶିଷ୍ୟଟି ଫେରିଆସି ଫାଟକ ପାଖରେ ଥିବା ଜଣେ ଦାସୀକୁ କହି ପିତରଙ୍କୁ ପ୍ରାଙ୍ଗଣ ଭିତରକୁ ନେଇ ଆସିଲେ। ଫାଟକ ପାଖରେ ଥିବା ସେହି ଦାସୀ ପିତରଙ୍କୁ କହିଲା, ତୁମେ କ'ଣ ସେହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ପିତର ଅସ୍ୱୀକାର କରି କହିଲେ, ନା, ମୁଁ ନୁହେଁ। ସେତେବେଳେ ଶୀତ ହେଉଥିଲା, ତେଣୁ ଭୃତ୍ୟ ଓ ପ୍ରହରୀମାନେ ନିଆଁ ଜାଳି ତା ଚାରିପାଖରେ ଠିଆ ହୋଇ ନିଜକୁ ଉଷୁମ କରୁଥିଲେ। ପିତର ମଧ୍ୟ ସେମାନଙ୍କ ପାଖରେ ଠିଆ ହୋଇଥିଲେ। ମହାଯାଜକ ଯୀଶୁଙ୍କୁ ତାଙ୍କ ଶିକ୍ଷା ଓ ଶିଷ୍ୟମାନଙ୍କ ସମ୍ପର୍କରେ ପ୍ରଶ୍ନ କଲେ। ଯୀଶୁ ଉତ୍ତର ଦେଇ କହିଲେ, ମୁଁ ସବୁବେଳେ ସମସ୍ତଙ୍କ ନିକଟରେ ପ୍ରକାଶ୍ୟ ଭାବେ ଶିକ୍ଷା ଦେଇଛି। ମନ୍ଦିର ଓ ଉପାସନା ଗୃହମାନଙ୍କରେ ଲୋକମାନେ ସମବେତ ହୋଇଥିବା ବେଳେ ମୁଁ କଥା କହିଛି। କୌଣସି କଥା ମୁଁ ଗୋପନରେ କହିନାହିଁ। ମୋତେ କାହିଁକି ପଚାରୁଛ? ଯେଉଁମାନେ ମୋ ଶିକ୍ଷା ଶୁଣିଛନ୍ତି ସେମାନଙ୍କୁ ପଚାର, ମୁଁ କ'ଣ କହିଛି ସେମାନଙ୍କଠାରୁ ବୁଝିନିଅ, ସେମାନେ ଜାଣନ୍ତି। ଯୀଶୁ ଏକଥା କହିବା ବେଳେ ଜଣେ ପ୍ରହରୀ ତାଙ୍କୁ ଚାପଡ଼ା ମାରି କହିଲା, ତୋର ଏଡ଼େ ସାହସ, ପ୍ରଧାନ ଯାଜକଙ୍କୁ ଏମିତି କହୁଛୁ? ଯୀଶୁ ତାକୁ କହିଲେ, ମୁଁ ଯଦି କୌଣସି ଭୁଲ କଥା କହିଛି ତାହା ସମସ୍ତଙ୍କ ଆଗରେ ପ୍ରକାଶ କର। ଯଦି ମୁଁ ସତ୍ୟ କହିଥାଏ ତେବେ ମୋତେ ମାରୁଛ କାହିଁକି? ଏହାପରେ ହାନାନ୍ ଯୀଶୁଙ୍କୁ ସେହିପରି ବନ୍ଧା ହୋଇଥିବା ଅବସ୍ଥାରେ ପ୍ରଧାନ ଯାଜକ କୟଫାଙ୍କ ନିକଟକୁ ପଠାଇଦେଲେ। ପିତର ନିଆଁ ପାଖରେ ଛିଡ଼ା ହୋଇଥିବା ବେଳେ ସେଠାରେ ଜମା ହୋଇଥିବା ଲୋକମାନେ ତାଙ୍କୁ ପଚାରିଲେ, ତୁମେ କ'ଣ ତାଙ୍କର ଜଣେ ଶିଷ୍ୟ ନୁହଁ? ପିତର ଅସ୍ୱୀକାର କରି କହିଲେ, ନା, କଦାପି ନୁହେଁ। ପିତର ମହାଯାଜକଙ୍କ ଯେଉଁ ଦାସର କାନ କାଟି ଦେଇଥିଲେ ତାର ଜଣେ ଆତ୍ମୀୟ ଜୋର କରି କହିଲା, ସେହି ବଗିଚାରେ ମୁଁ ତୁମକୁ ତାଙ୍କ ସହିତ ଦେଖିନାହିଁ ବୋଲି ଭାବିଛ? ପିତର ପୁଣି ଥରେ ଅସ୍ୱୀକାର କରି କହିଲେ, ନା। ସେହି ମୁହୂର୍ତ୍ତରେ କୁକୁଡ଼ା ଡାକିଲା। ପରଦିନ ପ୍ରତ୍ୟୁଷରେ ସେମାନେ ଯୀଶୁଙ୍କୁ କୟଫାଙ୍କ ଗୃହରୁ ନେଇ ରୋମିଓ ରାଜ୍ୟପାଳଙ୍କ ପ୍ରାସାଦରେ ପହଞ୍ଚିଲେ। ଇହୁଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ, କାରଣ ତଦ୍ୱାରା ନିସ୍ତାର ପର୍ବର ଭୋଜି ପାଇଁ ସେମାନେ ନିଜକୁ ଅଶୁଚି କରିବାକୁ ଚାହୁଁନଥିଲେ। ତେଣୁ ରାଜ୍ୟପାଳ ପିଲାତ ବାହାରକୁ ଆସି ସେମାନଙ୍କୁ ପଚାରିଲେ, ଏହାଙ୍କ ବିରୁଦ୍ଧରେ ତୁମ୍ଭମାନଙ୍କର ଅଭିଯୋଗ କ'ଣ? ସେମାନେ ଉତ୍ତର ଦେଲେ, ସେ ସେପରି ଅପରାଧ କରିନଥିଲେ, ତାଙ୍କୁ ଆପଣଙ୍କ ପାଖକୁ ଆଣିନଥାନ୍ତୁ। ପିଲାତ କହିଲେ, ତାହେଲେ ତାଙ୍କୁ ନେଇଯାଇ ତୁମ୍ଭମାନଙ୍କ ବ୍ୟବସ୍ଥା ଅନୁଯାୟୀ ବିଚାର କର। ସେମାନେ ଉତ୍ତର ଦେଲେ, କାହାକୁ ପ୍ରାଣଦଣ୍ଡାଜ୍ଞା ଦେବା ପାଇଁ ଆମର ଅଧିକାର ନାହିଁ। ସେ କି ପ୍ରକାର ମୃତ୍ୟୁବରଣ କରିବେ ଏ ବିଷୟରେ ଯୀଶୁ ଯାହା କହିଥିଲେ ତାହା ସଫଳ ହେବା ପାଇଁ ଏହା ଘଟିଲା। ପିଲାତ ପ୍ରାସାଦ ଭିତରକୁ ଯାଇ ଯୀଶୁଙ୍କୁ ଡକାଇ ପଚାରିଲେ, ତୁମେ କ'ଣ ଇହୁଦୀମାନଙ୍କର ରାଜା? ଯୀଶୁ ଉତ୍ତର ଦେଲେ, ଏହି ପ୍ରଶ୍ନ ତୁମେ ନିଜ ମନରୁ ପଚାରୁଛ ନା ଅନ୍ୟମାନେ ମୋ ସମ୍ପର୍କରେ ଏ ବିଷୟରେ ତୁମକୁ କିଛି କହିଛନ୍ତି? ପିଲାତ କହିଲେ, ତୁମେ କ'ଣ ଭାବିଛ ମୁଁ ଜଣେ ଇହୁଦୀ? ତୁମ ନିଜ ଜାତିର ଲୋକେ ଓ ମୁଖ୍ୟ ଯାଜକମାନେ ତୁମକୁ ଆଣି ମୋ ହାତରେ ସମର୍ପଣ କରିଛନ୍ତି। କୁହ, ତୁମେ କ'ଣ କରିଛ? ଯୀଶୁ କହିଲେ, ମୋ ରାଜ୍ୟ ଏ ଜଗତ ସମ୍ବନ୍ଧୀୟ ନୁହେଁ। ଯଦି ମୋ ରାଜ୍ୟ ଜାଗତିକ ହୋଇଥାନ୍ତା, ମୋର ଅନୁଗାମୀମାନେ ମୋ ପକ୍ଷରେ ଯୁଦ୍ଧ କରିଥାନ୍ତେ। ସେମାନେ କେବେ ମୋତେ ଇହୁଦୀମାନଙ୍କ ହାତରେ ଛାଡ଼ି ଦେଇନଥାନ୍ତେ। ନା, ମୋର ରାଜ୍ୟ ଏ ଜଗତ ସମ୍ବନ୍ଧୀୟ ନୁହେଁ। ପିଲାତ ପୁଣି ପଚାରିଲେ, ତୁମେ କ'ଣ ସତରେ ଜଣେ ରାଜା? ଯୀଶୁ ଉତ୍ତର ଦେଲେ, ତୁମେ କହୁଛ ମୁଁ ଜଣେ ରାଜା, କେବଳ ସତ୍ୟ ପ୍ରକାଶ କରିବା ପାଇଁ ମୁଁ ଆସିଛି। କେବଳ ଏହି ଉଦ୍ଦେଶ୍ୟ ନେଇ ମୁଁ ଏ ଜଗତରେ ଜନ୍ମଗ୍ରହଣ କରିଛି। ଯେଉଁମାନେ ସତ୍ୟାନୁରାଗୀ ସେହିମାନେ ହିଁ ମୋ କଥା ଶୁଣନ୍ତି। ପିଲାତ ପ୍ରଶ୍ନ କଲେ, ସତ୍ୟ କ'ଣ? ପିଲାତ ବାହାରକୁ ଯାଇ ଲୋକମାନଙ୍କୁ କହିଲେ, ତାଙ୍କୁ ପ୍ରାଣଦଣ୍ଡ ଦେବା ପାଇଁ କୌଣସି କାରଣ ମୁଁ ଦେଖୁନାହିଁ, କିନ୍ତୁ ତୁମ୍ଭମାନଙ୍କର ପ୍ରଥା ଅନୁଯାୟୀ ନିସ୍ତାର ପର୍ବ ବେଳେ ମୁଁ ଜଣେ ବନ୍ଦୀକୁ ମୁକ୍ତ କରିଦେଇଥାଏ। ଏଥର ଇହୁଦୀମାନଙ୍କର ରାଜାଙ୍କୁ ତୁମ ପାଇଁ ଛାଡ଼ିଦିଏ, ଏହା କ'ଣ ତୁମେମାନେ ଚାହଁ? ଲୋକମାନେ ଚିତ୍କାର କରି କହିଲେ, ନା, ତାକୁ ନୁହେଁ, ବାରବାକୁ ମୁକ୍ତ କରିଦିଅ। ବାରବା ଜଣେ ଡକାୟତ ଥିଲା। ଯୋହନ 19। ତାପରେ ପିଲାତ ଯୀଶୁଙ୍କୁ ନେଇ କୋରଡ଼ା ପ୍ରହାର କରାଇଲେ। ସୈନିକମାନେ କଣ୍ଟା ଡାଳର ଗୋଟିଏ ମୁକୁଟ ତିଆରି କରି ଯୀଶୁଙ୍କ ମସ୍ତକରେ ଦେଲେ। ତାଙ୍କୁ ଗୋଟିଏ ବାଇଗଣିଆ ରଙ୍ଗର ପୋଷାକ ପିନ୍ଧାଇଲେ ଏବଂ ଇହୁଦୀମାନଙ୍କର ରାଜା ଦୀର୍ଘଜୀବୀ ହେଉନ୍ତୁ ବୋଲି କହି ତାଙ୍କୁ ଚାପୁଡ଼ା ମାରିଲେ। ପିଲାତ ପୁନର୍ବାର ବାହାରକୁ ଯାଇ ସମବେତ ଜନତାକୁ କହିଲେ, ଦେଖ, ତାଙ୍କୁ ତୁମ୍ଭମାନଙ୍କ ସାମ୍ନାକୁ ନେଇ ଆସୁଛି। ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମୁଁ କୌଣସି କାରଣ ପାଉନାହିଁ, ଏହା ତୁମେ ନିଜେ ବୁଝିବ। ବାଇଗଣିଆ ପୋଷାକ ଓ କଣ୍ଟା ମୁକୁଟ ପିନ୍ଧି ଯୀଶୁ ବାହାରକୁ ଆସିଲେ ଏବଂ ପିଲାତ ଜନତାଙ୍କୁ କହିଲେ, ଦେଖ, ଏଇ ସେହି ବ୍ୟକ୍ତି। ତାଙ୍କୁ ଦେଖିବା ମାତ୍ରେ ମୁଖ୍ୟ ଯାଜକ ଓ ମନ୍ଦିର ପ୍ରହରୀମାନେ ଚିତ୍କାର କଲେ, ତାଙ୍କୁ କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ। ପିଲାତ ସେମାନଙ୍କୁ କହିଲେ, ତୁମେମାନେ ତାଙ୍କୁ ନେଇଯାଇ କ୍ରୁଶରେ ଚଢ଼ାଅ। ତାଙ୍କୁ ଦଣ୍ଡ ଦେବା ପାଇଁ ମୁଁ କୌଣସି କାରଣ ଦେଖିପାରୁନାହିଁ। ଲୋକମାନେ ଉତ୍ତର ଦେଇ କହିଲେ, ଆମ ଶାସ୍ତ୍ର ବ୍ୟବସ୍ଥା ଅନୁଯାୟୀ ସେ ମରିବା ଉଚିତ, କାରଣ ସେ ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି ଦାବି କରିଛି। ଏହା ଶୁଣି ପିଲାତ ଆତଙ୍କିତ ହୋଇପଡ଼ିଲେ। ପ୍ରାସାଦ ଭିତରକୁ ଫେରିଯାଇ ଯୀଶୁଙ୍କୁ ଡକାଇ ପଚାରିଲେ, ତୁମେ କେଉଁଠାରୁ ଆସିଛ? ଯୀଶୁ ନିରୁତ୍ତର ରହିଲେ। ପିଲାତ କହିଲେ, ମୋ ସାଙ୍ଗେ କଥା କହିବ ନାହିଁ? ମନେ ରଖ, ତୁମକୁ ମୁକ୍ତ କରିବାକୁ କିମ୍ବା କ୍ରୁଶରେ ଚଢ଼ିବାକୁ ମୋର ଅଧିକାର ଅଛି। ଯୀଶୁ ଉତ୍ତର ଦେଇ କହିଲେ, ମୋ ଉପରେ ତୁମର ସେହି ଅଧିକାର ଅଛି, କାରଣ ତାହା ଈଶ୍ୱର ତୁମକୁ ଦେଇଛନ୍ତି, କିନ୍ତୁ ଯେ ମୋତେ ତୁମ ହାତରେ ସମର୍ପଣ କରିଛି ତାର ପାପ ଅଧିକ ଜଘନ୍ୟ। ଏହା ଶୁଣି ପିଲାତ ଯୀଶୁଙ୍କୁ ମୁକ୍ତ କରିଦେବା ପାଇଁ ଉପାୟ ଚିନ୍ତା କଲେ, କିନ୍ତୁ ଜନତା ଚିତ୍କାର କଲେ, ଯଦି ତୁମେ ତାକୁ ଛାଡ଼ିଦିଅ, ତାହେଲେ ତୁମେ ସମ୍ରାଟଙ୍କ ବନ୍ଧୁ ନୁହଁ, ଯେ ନିଜକୁ ରାଜା ବୋଲି ଦାବି କରେ ସେ ସମ୍ରାଟଙ୍କର ଶତ୍ରୁ। ପିଲାତ ଏହା ଶୁଣି ଯୀଶୁଙ୍କୁ ବାହାରକୁ ନେଇ ଆସିଲେ ଏବଂ ପ୍ରସ୍ତର ମଣ୍ଡପ ନାମକ ସ୍ଥାନରେ ଥିବା ବିଚାରାସନରେ ବସିଲେ। ସେତେବେଳେ ମଧ୍ୟାହ୍ନ ସମୟ, ନିସ୍ତାର ପର୍ବର ପୂର୍ବ ଦିବସ। ପିଲାତ ଲୋକଙ୍କୁ କହିଲେ, ଏଇ ଦେଖ ତୁମ୍ଭମାନଙ୍କର ରାଜା। କିନ୍ତୁ ସେମାନେ ଚିତ୍କାର କଲେ, ତାକୁ ମାରିଦିଅ, ମାରି ପକାଅ, ତାକୁ କ୍ରୁଶରେ ଚଢ଼ାଅ। ପିଲାତ ପଚାରିଲେ, ମୁଁ ତୁମ ରାଜାଙ୍କୁ କ୍ରୁଶରେ ଚଢ଼ାଏ, ଏହା କ'ଣ ତୁମେ ଚାହଁ? ଯାଜକମାନେ ଉତ୍ତର ଦେଲେ, କେବଳ ସମ୍ରାଟ ହିଁ ଆମର ଏକମାତ୍ର ରାଜା। ଶେଷରେ ପିଲାତ ଯୀଶୁଙ୍କୁ କ୍ରୁଶବିଦ୍ଧ କରିବା ପାଇଁ ସେମାନଙ୍କ ହାତରେ ଛାଡ଼ିଦେଲେ। ତାପରେ ଯୀଶୁଙ୍କୁ ସେମାନେ ନେଇଗଲେ। ଯୀଶୁ ନିଜର କୃଶ ବହନ କରି ଗଲଗଥା ବା ଖପୁରୀ ଆକାର ପାହାଡ଼ ସ୍ଥାନରେ ଆସି ପହଞ୍ଚିଲେ। ସେଠାରେ ସେମାନେ ଯୀଶୁଙ୍କୁ କୃଶବିଦ୍ଧ କଲେ। ତାଙ୍କୁ ମଝିରେ ରଖି ତାଙ୍କ ଦୁଇ ପାର୍ଶ୍ୱରେ ଅନ୍ୟ ଦୁଇଜଣ ଲୋକଙ୍କୁ କୃଶରେ ଚଢ଼ାଇଲେ। ପିଲାତ ଗୋଟିଏ ବିଜ୍ଞପ୍ତି ପତ୍ର ଲେଖି ଯୀଶୁଙ୍କ କୃଶ ଉପରେ ଟଙ୍ଗାଇଦେଲେ। ସେଥିରେ ଲେଖାଥିଲା, ନାଜରିତୀୟ ଯୀଶୁ ଇହୁଦୀମାନଙ୍କର ରାଜା। ଅନେକ ଲୋକ ଏହା ପଢ଼ିଲେ, କାରଣ ଯୀଶୁ ଯେଉଁଠାରେ କୃଶବିଦ୍ଧ ହୋଇଥିଲେ ତାହା ସହର ନିକଟରେ ଥିଲା। ବିଜ୍ଞପ୍ତି ପତ୍ରଟି ହିବ୍ରୁ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା। ମୁଖ୍ୟ ଯାଜକମାନେ ଆପତ୍ତି କରି ପିଲାତଙ୍କୁ କହିଲେ, ସେ ଇହୁଦୀମାନଙ୍କ ରାଜା ବୋଲି ନ ଲେଖି ସେ କହୁଥିଲା ମୁଁ ଇହୁଦୀମାନଙ୍କର ରାଜା, ଏକଥା ଲେଖନ୍ତୁ। କିନ୍ତୁ ପିଲାତ ଉତ୍ତର ଦେଲେ, ମୁଁ ଯାହା ଲେଖିଛି ତାହା ସେହିପରି ଲେଖା ରହିବ। ଯୀଶୁଙ୍କୁ କୃଶବିଦ୍ଧ କରିସାରିବା ପରେ ଚାରିଜଣ ସୈନିକ ତାଙ୍କର ବସ୍ତ୍ର ଚାରିଭାଗ କରି ବାଣ୍ଟି ନେଇଗଲେ, କିନ୍ତୁ ଯୀଶୁଙ୍କ ଉତ୍ତରୀୟଟି କୌଣସି ସ୍ଥାନରେ ଯୋଡ଼ା ନ ହୋଇ ସମୁଦାୟ ବୁଣା ହୋଇଥିଲା। ସୈନିକମାନେ ପରସ୍ପରକୁ କହିଲେ, ଏହାକୁ ଚିରିବା ନାହିଁ, ଗୁଲିବାଣ୍ଟରେ ଯିଏ ପାଇବ ସେ ତାକୁ ନେବ। ଏହି ଘଟଣାରେ ଶାସ୍ତ୍ରଲିଖିତ ଗୋଟିଏ କଥା ସଫଳ ହେଲା, ସେମାନେ ମୋର ବସ୍ତ୍ର ସବୁ ଭାଗବାଣ୍ଟ କରି ନେଲେ, ମୋର ଉତ୍ତରୀୟ ପାଇଁ ଗୁଲିବାଣ୍ଟ କଲେ। ସୈନିକମାନେ ଠିକ୍ ଏହିପରି କଲେ। ଯୀଶୁଙ୍କ କୃଶ ନିକଟରେ ତାଙ୍କ ମା, ତାଙ୍କ ମାଉସୀ କ୍ଲିଓପାଙ୍କର ସ୍ତ୍ରୀ ମରିୟମ ଓ ମଗଦଲିନୀ ମରିୟମ ଛିଡ଼ା ହୋଇଥିଲେ। ଯୀଶୁ ମାତାଙ୍କ ପାଖରେ ତାଙ୍କ ପ୍ରିୟ ଶିଷ୍ୟଙ୍କୁ ଠିଆ ହୋଇଥିବା ଦେଖି ମା'ଙ୍କୁ କହିଲେ, ଦେଖ ଏ ତୁମର ପୁଅ। ତାପରେ ଯୀଶୁ ସେହି ଶିଷ୍ୟକୁ କହିଲେ, ଏ ତୁମର ମା'। ସେହିଦିନଠାରୁ ଉକ୍ତ ଶିଷ୍ୟ ଯୀଶୁଙ୍କ ମା'ଙ୍କୁ ନିଜ ଘରକୁ ନେଇଗଲେ। ଯୀଶୁ ଜାଣିପାରିଲେ ସବୁ ବିଷୟ ସମ୍ପୂର୍ଣ୍ଣ ହୋଇଛି, କିନ୍ତୁ ଶାସ୍ତ୍ରୋକ୍ତ ଭବିଷ୍ୟବାଣୀକୁ ସଫଳ କରିବା ପାଇଁ ସେ କହିଲେ, ମୋତେ ତୃଷା ହେଉଅଛି। ସେଠାରେ ଅମ୍ଳରସପୂର୍ଣ୍ଣ ଗୋଟିଏ ପାତ୍ର ଥିଲା, ସେମାନେ ସେଥିରେ ଖଣ୍ଡେ ସ୍ପଞ୍ଜ ବୁଡ଼ାଇ ତାକୁ ବର୍ଷା ମନରେ ଲଗାଇଲେ ଏବଂ ଯୀଶୁଙ୍କ ମୁହଁ ପାଖକୁ ବଢ଼ାଇଦେଲେ। ଯୀଶୁ ତାହା ଗ୍ରହଣ କରି କହିଲେ, ସମାପ୍ତ ହେଲା। ଏହା କହି ସେ ମସ୍ତକ ନତ କରି ପ୍ରାଣତ୍ୟାଗ କଲେ। କୃଶବିଦ୍ଧ ଲୋକମାନଙ୍କର ଗୋଡ଼ ଭାଙ୍ଗି ସେମାନଙ୍କର ମୃତ ଶରୀରଗୁଡ଼ିକୁ କୃଶରୁ ଓହ୍ଲାଇ ଆଣିବା ପାଇଁ ଇହୁଦୀ କର୍ତ୍ତୃପକ୍ଷମାନେ ପିଲାତଙ୍କୁ ଅନୁମତି ମାଗିଲେ, କାରଣ ସେଦିନ ଥିଲା ଶୁକ୍ରବାର ଏବଂ ତା ପରଦିନ ପବିତ୍ର ବିଶ୍ରାମବାରରେ ମୃତଦେହଗୁଡ଼ିକୁ କୃଶ ଉପରେ ଛାଡ଼ିଦେବାକୁ ସେମାନେ ଚାହୁଁନଥିଲେ, କାରଣ ସେହି ବିଶ୍ରାମବାରଟି ଥିଲା ମହାପବିତ୍ର ଦିନ। ତେଣୁ ସୈନିକମାନେ ଯାଇ ଯୀଶୁଙ୍କ ସହିତ କୃଶବିଦ୍ଧ ହୋଇଥିବା ଅନ୍ୟ ଦୁଇଜଣ ଲୋକର ଗୋଡ଼ ଭାଙ୍ଗିଦେଲେ, କିନ୍ତୁ ଯୀଶୁଙ୍କ ନିକଟକୁ ଯାଇ ସେମାନେ ଦେଖିଲେ ସେ ମରିଯାଇଛନ୍ତି, ସେଥିପାଇଁ ସେମାନେ ତାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ। ତଥାପି ଜଣେ ସୈନିକ ଯୀଶୁଙ୍କ ଶରୀରର ପାର୍ଶ୍ୱ ଦେଶରେ ବର୍ଷାବିଦ୍ଧ କଲା ଏବଂ ସେଥିରୁ ଜଳ ଓ ରକ୍ତ ନିର୍ଗତ ହେଲା। ଜଣେ ପ୍ରତ୍ୟକ୍ଷଦର୍ଶୀ ଏହା କହିଛନ୍ତି, ସୁତରାଂ ଏହା ବିଶ୍ୱାସଯୋଗ୍ୟ, ସେ ଯାହା କହିଛନ୍ତି ସବୁ ସତ୍ୟ, ସେ ନିଜେ ସତ୍ୟବାଦୀ ବୋଲି ଜାଣନ୍ତି। ଏହି ଘଟଣା ଦ୍ୱାରା ଶାସ୍ତ୍ରୋକ୍ତ ଭବିଷ୍ୟବାଣୀ ସଫଳ ହେଲା, ତାଙ୍କର ଗୋଟିଏ ହେଲେ ଅସ୍ଥି ଭଗ୍ନ ହେବ ନାହିଁ। ଶାସ୍ତ୍ରରେ ଏହା ମଧ୍ୟ ଲେଖା ଅଛି, ଯାହାଙ୍କୁ ସେମାନେ ବିଦ୍ଧ କରିଛନ୍ତି ତାଙ୍କ ଉପରେ ଲୋକମାନଙ୍କର ଦୃଷ୍ଟି ନିବଦ୍ଧ ହେବ। ଏହାପରେ ହାରାମଥିଆର ଜୋସେଫ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀରକୁ ନେଇ ଯିବାକୁ ଅନୁମତି ମାଗିଲେ। ଏହି ଜୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ ସେ ଏହା ଗୋପନ ରଖିଥିଲେ। ପିଲାତ ତାଙ୍କୁ ଅନୁମତି ଦେଲେ ଏବଂ ଯୋସେଫ ଯୀଶୁଙ୍କ ଶରୀରକୁ ସମାଧି ଦେବା ପାଇଁ ନେଇଗଲେ। ତାଙ୍କ ସହିତ ଥିଲେ ନିକୋଦିମ। ଏହି ନିକୋଦିମ ଦିନେ ରାତିରେ ଯୀଶୁଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ନିକୋଦିମ ପ୍ରାୟ 30 କିଲୋ ଗନ୍ଧରସ ମିଶା ଅଗୁରୁ ସାଙ୍ଗରେ ଆଣିଥିଲେ। ଶବକୁ ସମାଧି ଦେବା ପୂର୍ବରୁ ପ୍ରସ୍ତୁତ କରିବା ପାଇଁ ଇହୁଦୀମାନଙ୍କର ପ୍ରଥାନୁଯାୟୀ ଯୋସେଫ ଓ ନିକୋଦିମ ଯୀଶୁଙ୍କ ଶରୀର ଉପରେ ସୁଗନ୍ଧି ଦ୍ରବ୍ୟ ମାଖି ତାଙ୍କୁ ଚାଦରରେ ଗୁଡ଼ାଇଦେଲେ। ଯୀଶୁ ଯେଉଁ ସ୍ଥାନରେ ମୃତ୍ୟୁଭୋଗ କରିଥିଲେ ତା ନିକଟରେ ଗୋଟିଏ ଉଦ୍ୟାନ ଥିଲା, ତା ମଧ୍ୟରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ ପୂର୍ବରୁ କାହାକୁ ସମାଧି ଦିଆଯାଇନଥିଲା। ସେଦିନ ବିଶ୍ରାମବାରର ପୂର୍ବ ଦିବସ ଥିବାରୁ ବେଶୀ ଦୂରକୁ ନ ଯାଇ ସେମାନେ ଯୀଶୁଙ୍କ ଶରୀରକୁ ନେଇ ସେହି ସମାଧିରେ ସମାଧିସ୍ଥ କଲେ। ଯୋହନ 20। ରବିବାର ଦିନ ଅତି ପ୍ରତ୍ୟୁଷରେ ଅନ୍ଧାର ଥାଉ ଥାଉ ମଗଦଲିନୀ ମରିୟମ ଯୀଶୁଙ୍କ ସମାଧି ନିକଟକୁ ଯାଇ ଦେଖିଲେ ସମାଧି ମୁହଁରୁ ପଥରଟି ଘୁଞ୍ଚା ଯାଇଛି। ସେ ଦୌଡ଼ି ଯାଇ ଶିମୋନ ପିତର ଓ ଯୀଶୁଙ୍କର ସେହି ପ୍ରିୟ ଶିଷ୍ୟକୁ ଖବର ଦେଇ କହିଲେ, ପ୍ରଭୁଙ୍କୁ ସେମାନେ କବର ଭିତରୁ ନେଇଯାଇଛନ୍ତି, କେଉଁଠି ତାଙ୍କୁ ନେଇ ରଖିଛନ୍ତି ଆମେ ଜାଣିନାହୁଁ। ଏହା ଶୁଣି ପିତର ଓ ସେହି ଶିଷ୍ୟ ଦୁହେଁ ସମାଧି ଆଡ଼କୁ ଦୌଡ଼ିଲେ ଅନ୍ୟ ଶିଷ୍ୟଟି ପିତରଙ୍କଠାରୁ ଅଧିକ ଦ୍ରୁତ ଗତିରେ ଯାଇ ସମାଧି ପାଖରେ ପ୍ରଥମେ ପହଞ୍ଚିଲେ। ସେ ନଈପଡ଼ି ଦେଖିଲେ ଯେଉଁ ଚାଦରରେ ଯୀଶୁଙ୍କ ଶରୀର ଗୁଡ଼ା ହୋଇଥିଲା ତାହା ସେଇଠି ପଡ଼ି ରହିଛି, କିନ୍ତୁ ସେ ସମାଧି ଭିତରକୁ ଗଲେ ନାହିଁ। ତାଙ୍କ ପଛେ ପଛେ ଶିମୋନ ପିତର ଆସି ସିଧା କବର ଭିତରେ ପଶିଗଲେ। ସେ ଦେଖିଲେ ଯୀଶୁଙ୍କ ଶରୀରରେ ଗୁଡ଼ା ହୋଇଥିବା ଲୁଗା ସେହିପରି ଗୋଟିଏ ପାଖରେ ପଡ଼ିଛି ଓ ତାଙ୍କ ମୁଣ୍ଡରେ ବନ୍ଧା ଯାଇଥିବା କନାଖଣ୍ଡକ ମଧ୍ୟ ସେହିପରି ଅଲଗା ସ୍ଥାନରେ ରହିଛି। ଏହାପରେ ଅନ୍ୟ ଶିଷ୍ୟଟି ସମାଧି ଭିତରକୁ ଯାଇ ଏସବୁ ଦେଖି ବିଶ୍ୱାସ କଲା, କିନ୍ତୁ ସେତେବେଳେ ଏ ଦୁହେଁ ବୁଝିପାରିନଥିଲେ ଯେ ଶାସ୍ତ୍ର ବଚନ ଅନୁଯାୟୀ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେବେ। ସମାଧି ଦେଖିସାରି ଶିଷ୍ୟମାନେ ଘରକୁ ଫେରିଗଲେ। ବାହାରେ ମରିୟମ ଠିଆ ହୋଇ କାନ୍ଦିବାକୁ ଲାଗିଲେ। କାନ୍ଦି କାନ୍ଦି ସମାଧି ଭିତରକୁ ନଇଁପଡ଼ି ଦେଖିଲେ ଶୁକ୍ଳ ବସ୍ତ୍ର ପିନ୍ଧିଥିବା ଦୁଇଜଣ ସ୍ୱର୍ଗଦୂତ ଯୀଶୁଙ୍କ ଶରୀର ଯେଉଁଠାରେ ରଖାଯାଇଥିଲା ସେଠାରେ ବସିଥିଲେ, ଜଣେ ମୁଣ୍ଡ ଆଡ଼େ ଓ ଅନ୍ୟ ଜଣେ ପାଦ ପଟେ। ସେମାନେ ପଚାରିଲେ, କାନ୍ଦୁଛ କାହିଁକି ମା? ମରିୟମ ଉତ୍ତର ଦେଲେ, ସେମାନେ ମୋ ପ୍ରଭୁଙ୍କୁ ନେଇଯାଇଛନ୍ତି, ମୁଁ ଜାଣେ ନାହିଁ ତାଙ୍କୁ କେଉଁଠି ରଖିଛନ୍ତି। ଏହା କହି ମରିୟମ ବୁଲିପଡ଼ି ଦେଖିଲେ ତାଙ୍କ ପଛପଟେ ଯୀଶୁ ଠିଆ ହୋଇଛନ୍ତି, କିନ୍ତୁ ସେତେବେଳେ ସେ ତାଙ୍କୁ ଚିହ୍ନିପାରିନଥିଲେ। ଯୀଶୁ ପଚାରିଲେ, ତୁମେ କାହିଁକି କାନ୍ଦୁଛ, କାହାକୁ ଖୋଜୁଛ? ତାଙ୍କୁ ଉଦ୍ୟାନର ମାଳି ଭାବି ମରିୟମ କହିଲେ, ତୁମେ ଯଦି ତାଙ୍କୁ ନେଇଯାଇଛ କେଉଁଠି ରଖିଛ ମୋତେ କୁହ, ମୁଁ ଯାଇ ତାଙ୍କୁ ନେଇ ଆସିବି। ଯୀଶୁ ତାଙ୍କୁ ଡାକିଲେ, ମରିୟମ। ମରିୟମ ତାଙ୍କ ଆଡ଼କୁ ଯାଇ କହିଲେ, ରାବୁନି, ହିବ୍ରୁ ଭାଷାରେ ଏହାର ଅର୍ଥ ଗୁରୁ। ଯୀଶୁ କହିଲେ, ମୋତେ ଧରି ରଖିବାକୁ ଚେଷ୍ଟା କର ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ମୋ ପିତାଙ୍କ ପାଖକୁ ଯାଇନାହିଁ। ମୋ ଭାଇମାନଙ୍କ ନିକଟକୁ ଯାଇ କୁହ, ମୋର ପିତା ତୁମ୍ଭମାନଙ୍କର ପିତା, ମୋର ଈଶ୍ୱର ଓ ତୁମ୍ଭମାନଙ୍କ ଈଶ୍ୱରଙ୍କ ପାଖକୁ ମୁଁ ଯାଉଛି। ଯୀଶୁ କିପରି ତାଙ୍କୁ ଦର୍ଶନ ଦେଇଥିଲେ ଓ କ'ଣ କ'ଣ କହିଥିଲେ, ମଗ୍ଦିନୀ ମରିୟମ ଯାଇ ସମସ୍ତ କଥା ଶିଷ୍ୟମାନଙ୍କୁ ଜଣାଇଲେ। ସେହି ରବିବାର ଦିନ ସନ୍ଧ୍ୟାବେଳେ ଶିଷ୍ୟମାନେ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ ଗୋଟିଏ ରୁଦ୍ଧ କୋଠରୀରେ ଏକତ୍ରିତ ହୋଇଥିଲେ। ହଠାତ୍ ଯୀଶୁ ସେମାନଙ୍କ ମଧ୍ୟରେ ଆସି ଠିଆ ହେଲେ। ତୁମ୍ଭମାନଙ୍କର ଶାନ୍ତି ହେଉ କହି ଯୀଶୁ ତାଙ୍କର ହାତ ଓ ପାର୍ଶ୍ୱ ଦେଶ ଦେଖାଇଲେ। ପ୍ରଭୁଙ୍କୁ ଦେଖି ଶିଷ୍ୟମାନେ ଆନନ୍ଦରେ ଅଧୀର ହୋଇପଡ଼ିଲେ। ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ, ପିତା ଈଶ୍ୱର ମୋତେ ଯେପରି ପଠାଇଥିଲେ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହିପରି ପ୍ରେରଣ କରୁଛି। ତାପରେ ସେମାନଙ୍କ ଉପରକୁ ନିଜର ନିଶ୍ୱାସ ଛାଡ଼ି କହିଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କର, ତୁମ୍ଭେମାନେ ମନୁଷ୍ୟମାନଙ୍କର ପାପ କ୍ଷମା କଲେ ଈଶ୍ୱର ମଧ୍ୟ ସେମାନଙ୍କୁ କ୍ଷମା କରିବେ, ଯାହାକୁ ତୁମ୍ଭେମାନେ କ୍ଷମା କରିବ ନାହିଁ ସେ କ୍ଷମା ପାଇବ ନାହିଁ। ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେବାବେଳେ ଦ୍ୱାଦଶ ଶିଷ୍ୟମାନଙ୍କ ମଧ୍ୟରୁ ଥୋମା, ଯାହାଙ୍କର ଅନ୍ୟ ନାମ ଯମଜ, ଉପସ୍ଥିତ ନଥିଲେ। ଅନ୍ୟ ଶିଷ୍ୟମାନେ କହିଲେ, ଆମେ ପ୍ରଭୁଙ୍କୁ ଦେଖିଛୁ। ଥୋମା କହିଲେ, ତାଙ୍କ ହାତର କଣ୍ଟା ଚିହ୍ନ ନ ଦେଖିଲେ ଓ ତାଙ୍କ ପାର୍ଶ୍ୱର କ୍ଷେତସ୍ଥାନ ସ୍ପର୍ଶ ନ କଲେ ଏ କଥା ମୁଁ ବିଶ୍ୱାସ କରିବି ନାହିଁ। ପୁନର୍ବାର ଏହାର ସପ୍ତାହକ ପରେ ଶିଷ୍ୟମାନେ ଘର ଭିତରେ ଏକାଠି ଥିଲେ ଏବଂ ଥୋମା ସେମାନଙ୍କ ସହିତ ଥିଲେ। କବାଟଗୁଡ଼ିକ ବନ୍ଦ ହୋଇଥିଲା, କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ। ତାପରେ ସେ ଥୋମାଙ୍କୁ କହିଲେ, ଏଇଠି ଆଙ୍ଗୁଠି ଦିଅ, ମୋର ହାତ ଦେଖ, ତୁମ ହାତ ବଢ଼ାଇ ମୋର ଏଇ ପାର୍ଶ୍ୱକୁ ସ୍ପର୍ଶ କର, ଆଉ ସନ୍ଦେହ କର ନାହିଁ, ବିଶ୍ୱାସ କର। ଥୋମା ଉତ୍ତର ଦେଇ କହିଲେ, ମୋର ପ୍ରଭୁ, ମୋ ଈଶ୍ୱର। ଯୀଶୁ ତାଙ୍କୁ କହିଲେ, ମୋତେ ଦେଖି ତୁମେ ମୋତେ ବିଶ୍ୱାସ କରୁଛ, କିନ୍ତୁ ଯେଉଁମାନେ ମୋତେ ନ ଦେଖି ବିଶ୍ୱାସ କରିବେ ସେମାନେ ଧନ୍ୟ। ଶିଷ୍ୟମାନଙ୍କ ଉପସ୍ଥିତିରେ ଯୀଶୁ ଆହୁରି ଅନେକ ଅଲୌକିକ କାର୍ଯ୍ୟ ସାଧନ କରିଥିଲେ, ତାହା ଏ ପୁସ୍ତକରେ ଲେଖାଯାଇନାହିଁ। ଏତିକି କେବଳ ଲେଖାଗଲା, ତୁମେ ଯେପରି ବିଶ୍ୱାସ କରିବ ଯେ ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ମସିହ ଏବଂ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମେ ଜୀବନ ପାଇବ। ଯୋହନ 21। ଏହାପରେ ତିବିରିଆ ହ୍ରଦ କୂଳରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଆଉଥରେ ଦର୍ଶନ ଦେଲେ। ସେତେବେଳେ ସେଠାରେ ଶିମୋନ ପିତର, ଥୋମା ଯାହାଙ୍କର ଅନ୍ୟ ନାମ ଯମଜ, ଗାଲିଲିର କାନ୍ନା ସହର ନିବାସୀ ନିଥନିଏଲ, ଜେବଦୀଙ୍କ ଦୁଇ ପୁତ୍ର, ପୁଣି ଅନ୍ୟ ଦୁଇଜଣ ଶିଷ୍ୟ ଉପସ୍ଥିତ ଥିଲେ। ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ବାହାରିଲି। ଅନ୍ୟ ଶିଷ୍ୟମାନେ କହିଲେ, ଆମେ ତୁମ ସଙ୍ଗରେ ଯିବୁ। ସମସ୍ତେ ଡଙ୍ଗାରେ ଚଢ଼ି ସେହି ରାତିସାରା ହ୍ରଦରେ ଜାଲ ପକାଇଲେ, କିନ୍ତୁ କିଛି ହେଲେ ଧରିପାରିଲେ ନାହିଁ। ପରଦିନ ସକାଳେ ସୂର୍ଯ୍ୟୋଦୟ ହେବାବେଳେ ଯୀଶୁ ଜଳଧାରରେ ଆସି ଠିଆ ହେଲେ। କିନ୍ତୁ ଶିଷ୍ୟମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ। ଯୀଶୁ ସେମାନଙ୍କୁ ପଚାରିଲେ, ପିଲାମାନେ କ'ଣ କିଛି ଧରିପାରିନାହ?
ନା,
ସେମାନେ ଉତ୍ତର ଦେଲେ। ଯୀଶୁ ସେମାନଙ୍କୁ କହିଲେ, ଡଙ୍ଗାର ଡାହାଣ ପାଖରେ ଜାଲ ପକାଅ, ନିଶ୍ଚୟ କିଛି ଧରିବ। ସେମାନେ ସେହି ପଟେ ଜାଲ ପକାଇଲେ ଏବଂ ଏଥର ଏତେ ମାଛ ପଡ଼ିଲା ଯେ ସେମାନେ ସହଜରେ ଜାଲଟିକୁ ଟାଣି ପାରିଲେ ନାହିଁ। ଯୀଶୁଙ୍କ ପ୍ରିୟ ଶିଷ୍ୟ ପିତରଙ୍କୁ କହିଲେ, ଏ ନିଶ୍ଚୟ ପ୍ରଭୁ। ପିତର ଏହା ଶୁଣି ତରବରରେ ଖଣ୍ଡେ ଲୁଗା ଗୁଡ଼େଇ ହୋଇ ପାଣିକୁ ଡେଇଁ ପଡ଼ିଲେ, କାରଣ ସେ ଦେହରୁ ଲୁଗା କାଢ଼ି ମାଛ ଧରୁଥିଲେ। ଅନ୍ୟ ଶିଷ୍ୟମାନେ ମାଛରେ ପୂର୍ଣ୍ଣ ହୋଇଥିବା ଜାଲ ଟାଣି ଟାଣି ଡଙ୍ଗାକୁ କୂଳରେ ଲଗାଇଲେ। କୂଳରୁ ସେମାନେ ବେଶି ଦୂରରେ ନଥିଲେ, କେବଳ 200 ହାତ ଭିତରକୁ ଯାଇଥିଲେ। କୂଳରେ ପହଞ୍ଚି ସେମାନେ ଦେଖିଲେ ଜଳନ୍ତା ଅଙ୍ଗାର ଉପରେ କିଛି ମାଛ ଓ ପାଖରେ କେତେ ଖଣ୍ଡ ରୁଟି ରହିଛି। ଯୀଶୁ କହିଲେ, ତୁମେ ଯେଉଁ ମାଛ ଧରିଛ ସେଥିରୁ କିଛି ଆଣ। ପିତର ଫେରିଯାଇ ମାଛରେ ପୂର୍ଣ୍ଣ ଜାଲଟିକୁ ଟାଣି ଆଣିଲେ। ସେଥିରେ ଥିଲା 153 ବଡ଼ ମାଛ। ଏତେ ମାଛର ଓଜନ ସତ୍ତ୍ୱେ ଜାଲ ଛିଣ୍ଡି ଯାଇନଥିଲା। ଯୀଶୁ ଶିଷ୍ୟମାନଙ୍କୁ ଡାକି କହିଲେ, ଆସ ଖାଇବ। ତୁମେ କିଏ ବୋଲି ତାଙ୍କୁ ପଚାରିବାକୁ କେହି ସାହସ କଲେ ନାହିଁ। ସେ ପ୍ରଭୁ ବୋଲି ସେମାନେ ଜାଣିଥିଲେ। ଯୀଶୁ ସେମାନଙ୍କ ନିକଟକୁ ଆସି ରୁଟି ଓ ମାଛ ପରିବେଷଣ କଲେ। ପୁନରୁତ୍ଥାନ ପରେ ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେବାର ଏହା ତୃତୀୟ ଥର। ସମସ୍ତେ ଖାଇସାରିବା ପରେ ଯୀଶୁ ସିମୋନ ପିତରଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ସିମୋନ, ତୁମେ କ'ଣ ଏମାନଙ୍କଠାରୁ ମୋତେ ଅଧିକ ପ୍ରେମ କରୁଛ? ସିମୋନ କହିଲେ, ହଁ ପ୍ରଭୁ, ଆପଣ ଜାଣନ୍ତି ମୁଁ ଆପଣଙ୍କୁ ପ୍ରେମ କରେ। ଯୀଶୁ ତାହାଙ୍କୁ କହିଲେ, ତାହେଲେ ମୋର ମେଷ ଶାବକମାନଙ୍କୁ ଖୁଆଅ। ଯୀଶୁ ଦ୍ୱିତୀୟ ଥର ପଚାରିଲେ, ଯୋହନଙ୍କ ପୁତ୍ର ସିମୋନ, ତୁମେ କ'ଣ ମୋତେ ପ୍ରେମ କର? ସିମୋନ ଉତ୍ତର ଦେଲେ, ହଁ ପ୍ରଭୁ, ଆପଣ ଜାଣନ୍ତି ମୁଁ ଆପଣଙ୍କୁ ଭଲ ପାଏ। ଯୀଶୁ ତାଙ୍କୁ କହିଲେ, ମୋ ମେଷମାନଙ୍କର ତତ୍ତ୍ୱ ନିଅ। ଯୀଶୁ ସିମୋନଙ୍କୁ ତୃତୀୟ ଥର ପଚାରିଲେ, ଯୋହନଙ୍କ ପୁତ୍ର ସିମୋନ, ତୁମେ ମୋତେ ସ୍ନେହ କରୁଛ? ଏଥିରେ ପିତର ଦୁଃଖିତ ହେଲେ, କାରଣ ଯୀଶୁ ତାଙ୍କୁ ତୃତୀୟ ଥର ପଚାରିଲେ, ତୁମେ ମୋତେ ସ୍ନେହ କରୁଛ? ସେ କହିଲେ, ପ୍ରଭୁ, ଆପଣ ସବୁ ଜାଣନ୍ତି, ମୁଁ ଯେ ଆପଣଙ୍କୁ ସ୍ନେହ କରେ ଆପଣ ତାହା ଜାଣନ୍ତି। ଯୀଶୁ ତାଙ୍କୁ କହିଲେ, ମୋର ମେଷମାନଙ୍କର ଯତ୍ନ ନିଅ। ମୁଁ ସତ୍ୟ କହୁଛି, ତୁମେ ଯୁବକ ଥିବା ସମୟରେ ତୁମ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଅଣ୍ଟା ଭିଡ଼ି ଚାଲିଯାଉଥିଲ, କିନ୍ତୁ ତୁମେ ବୃଦ୍ଧ ହେଲେ କେବଳ ହାତ ଟେକିବ ଓ ଅନ୍ୟ ଜଣେ ତୁମର କଟି ବନ୍ଧନ କରି ତୁମ ଇଚ୍ଛା ବିରୁଦ୍ଧରେ କୌଣସି ସ୍ଥାନକୁ ନେଇଯିବ। ଯୀଶୁ ଏଥିଦ୍ୱାରା ସୂଚନା ଦେଲେ, ପିତର କିପରି ଭାବରେ ମୃତ୍ୟୁଭୋଗ କରି ଈଶ୍ୱରଙ୍କୁ ମହିମାନୁତ କରିବେ। ତାପରେ ଯୀଶୁ ପିତରଙ୍କୁ କହିଲେ, ମୋ ପଛେ ପଛେ ଆସ। ପିତର ବୁଲିପଡ଼ି ପଛରେ ଯୀଶୁଙ୍କ ପ୍ରିୟ ଶିଷ୍ୟଙ୍କୁ ଦେଖିଲେ। ଏହି ଶିଷ୍ୟଟି ଦିନେ ଯୀଶୁଙ୍କ ଉପରକୁ ଆଉଜି ପଡ଼ି ପଚାରିଥିଲା, ପ୍ରଭୁ, ଆପଣଙ୍କ ପ୍ରତି କିଏ ବିଶ୍ୱାସଘାତକତା କରିବ? ପିତର ସେହି ଶିଷ୍ୟକୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହା ବିଷୟରେ ଆପଣ କ'ଣ କହୁଛନ୍ତି? ଯୀଶୁ ଉତ୍ତର ଦେଲେ, ଯଦି ମୁଁ ଇଚ୍ଛା କରେ ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ, ସେଥିରେ ତୁମର କ'ଣ ଅଛି? ତୁମେ ମୋର ଅନୁଗମନ କର। ଏଣୁ ଯୀଶୁଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଗୋଟିଏ ଧାରଣା ଜନ୍ମିଲା ଯେ ସେହି ଶିଷ୍ୟ କେବେ ମରିବେ ନାହିଁ। କିନ୍ତୁ ସେ ମରିବ ନାହିଁ ବୋଲି ଯୀଶୁ କହିନଥିଲେ। ସେ କେବଳ କହିଥିଲେ, ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ ସେଥିରେ ତୁମର କ'ଣ ଅଛି? ଏହି ସମସ୍ତ ବିଷୟ ସେହି ଶିଷ୍ୟ କହିଯାଇଛନ୍ତି। ଏସବୁକୁ ମଧ୍ୟ ସେ ଲିପିବଦ୍ଧ କରିଛନ୍ତି ଏବଂ ଆମେ ଜାଣୁ ସେ ଯାହା କହିଛନ୍ତି ତାହା ସବୁ ସତ୍ୟ। ଯୀଶୁଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆହୁରି ଅନେକ ବିଷୟ ଅଛି, କିନ୍ତୁ ମୋ ବିଚାରରେ ସେସବୁ ଜଣେ ଲେଖି ବସିଲେ ଯେତେ ପୁସ୍ତକ ଲେଖାଯିବ ସେସବୁ ରଖିବା ପାଇଁ ଜଗତରେ ସ୍ଥାନ ହେବ ନାହିଁ।